是说刚刚那个人得了漏，人们能不能理解？
ଭଗବାନଙ୍କୁ ବିସ୍ମୃତ ହେଇକି ରହିଛେ। ଭବିଷ୍ୟତର ଜନ୍ମ ଜନ୍ମ ଧରି ଯେମିତି ଆପଣଙ୍କର ପାଦପଦ୍ମରେ ଆମେ କିନ୍ତୁ ସେବାରେ ନିଯୁକ୍ତ ହେବୁ, ଇଏ ହିଁ ହେଉଛି ଜୀବର ପ୍ରାର୍ଥନା। ତେଣୁ ଯଦି ଜୀବ ଏତିକି ବୁଝି ନ ପାରିଲା, ସେଥିପାଇଁ ସେ ଭଜନ କହିଲେ ନା, ହରି ହରି ବିଫଲେ ଜନ୍ମ ଗୁଆଇନୁ, ମନୁଷ୍ୟ ଜନ୍ମ ପାଇ ରାଧାକୃଷ୍ଣ ନା ଭଜିଆ, ଜାଣିଆ ଶୁଣିଆ ବିଷ ଖାଇନୁ, ଜାଣିଶୁଣି ବିଷ ଖାଇନୁ। ଜନ୍ମକୁ ବେକାର ଆମେ ବିତେଇ ଦେଉଛେ, ତ ଜୀବମାନେ କଳିଯୁଗରେ ଅତି ସହଜ ସରଳ ସାଧନ ଏ ହରିନାମ ସଂକୀର୍ତ୍ତନ, ତାକୁ ଜୀବମାନେ କିଭଳି କରିପାରିବେ? ସେଥିରେ ମହାପ୍ରଭୁ ଆସିକି ଅତି ସହଜ ସରଳ ସାଧନ ହିଁ ଦେଲେ, ଆଉ କୌଣସି କଷ୍ଟକର ସାଧନ ନାହିଁ। ନାମ ହେଉଛି ଅତି ସହଜ ଅତି ସରଳ। ତେଣୁ ଯେଉଁମାନେ ନାମକୁ ଗ୍ରହଣ କରିନାହାନ୍ତି, ସେମାନେ ତାଙ୍କ ଜୀବନକୁ ଅନେସରି ଯାହାକୁ ଆଜି ନଷ୍ଟ କରିଦିଅନ୍ତି। ଜୀବନର କୌଣସି କ'ଣ କୁହାଯିବ, ଲକ୍ଷ୍ୟସ୍ଥଳରେ ସେମାନେ ପହଞ୍ଚିବା ପାଇଁ ବିଲକୁଲ ଅନଭିଜ୍ଞ କହିଲେ ଚଳେ, ସେମାନେ ଜାଣିପାରନ୍ତି ନା। ଯେଉଁମାନେ ନାମକୁ ସ୍ୱୀକାର କରିଛନ୍ତି, ଯେଉଁମାନେ ନାମକୁ ଆସ୍ୱାଦନ କରୁଛନ୍ତି ବା ଗ୍ରହଣ କରିଛନ୍ତି, ଆସ୍ୱାଦନ କରିବା ପାଇଁ ପ୍ରୟାସ କରୁଛନ୍ତି, ସେମାନଙ୍କ ଭିତରେ ବି ବହୁ ଲୋକ ଅଛନ୍ତି କେବଳ ହଁ ଆମେ ନାମ ଗ୍ରହଣ କରିଛୁ, ନାମ କରିବା ଆବଶ୍ୟକ, ଗୁରୁ ଗ୍ରହଣ କରିଛୁ ନକଲେ ଅପରାଧ ହେବ, ଏଇଭଳି ବି କିଛି ଥାଇପାରନ୍ତି। ଏବଂ କିଛି ଅଛନ୍ତି ଗମ୍ଭୀରତାର ସହିତ ନାମ କରନ୍ତି। ତେବେ ମୋଟାମୋଟି ଭାବେ ମହାପ୍ରଭୁ ଯେଉଁ ନାମକୁ ଆଣିକି ଜଗତରେ ପ୍ରଚାର କରିଛନ୍ତି, ସମସ୍ତଙ୍କରୁ ସମସ୍ତେ ସେଭଳି କୃଷ୍ଣ ପ୍ରେମ ପାଆନ୍ତୁ, ସମସ୍ତେ ନାମକୁ ଆସ୍ୱାଦନ କରନ୍ତୁ, ନାମକୁ ଆଶ୍ରୟ କରିକି ଜୀବନକୁ ସାର୍ଥକ କରନ୍ତୁ, ଏ ଯେଉଁ ମହାପ୍ରଭୁଙ୍କର ଇଚ୍ଛା, ତେବେ ଜୀବମାନେ ସେ ନାମକୁ ଆଶ୍ରୟ କରି କେମିତି ନିଜ ଜୀବନକୁ ସାର୍ଥକ କରିପାରିବେ? କେମିତି ଜୀବନ ଅତ୍ୟନ୍ତ ଦୁର୍ଲଭ ବସ୍ତୁ କୃଷ୍ଣ ପ୍ରେମ, ତାକୁ କେମିତି ପ୍ରାପ୍ତ ହେବେ? ମହାପୁରୁଷ ସେଥିପାଇଁ ଶିକ୍ଷା ଦେଇଛନ୍ତି, ଆସି ହେଉଛି ଶିକ୍ଷାଷ୍ଟକମ୍। ତେଣୁ ଶିକ୍ଷାଷ୍ଟକମରେ ତିନୋଟି ବସ୍ତୁ ସନ୍ନିହିତ ଅଛନ୍ତି, ସମ୍ବନ୍ଧ, ଅଭିଧେୟ, ପ୍ରୟୋଜନ। ସମ୍ବନ୍ଧ ଭଗବାନଙ୍କ ସହିତ, ଅଭିଧେୟ ହେଉଛି କୃଷ୍ଣ ଭକ୍ତି ଯାଜନ କରିବା, ବିଶେଷ କରି ଭଜନ କୀର୍ତ୍ତନ, ନାମ ସଂକୀର୍ତ୍ତନ, ଶ୍ରବଣ କୀର୍ତ୍ତନ, ସବୁକିଛି, ଖାସ କରି କଳିଯୁଗରେ ନାମ ସଂକୀର୍ତ୍ତନ। ନାମ ସଂକୀର୍ତ୍ତନ ରୁଚି ଆସିବ ଶ୍ରବଣ କୀର୍ତ୍ତନ ଦ୍ୱାରା, ଶ୍ରବଣ ଦ୍ୱାରା ହେଉଛି ଅଭିଧେୟ। ଅଭିଧେୟକୁ ଯଦି ଜଣେ ଠିକ୍ ଭାବେ ପାଳନ କରିବ, ତାହେଲେ ସେ କୃଷ୍ଣ ପ୍ରେମ ଅଚିରାତ୍ ପ୍ରାପ୍ତ ହେବ। ମହାପୁରୁଟା କହିଛନ୍ତି, ପ୍ରଭୁପାଦ ମହାରାଜ ବି କହିଛନ୍ତି, ପ୍ରଭୁପାଦ ମହାରାଜ ତାଙ୍କର ପର୍ବରେ ବହୁ ଜାଗାରେ କହିଛନ୍ତି। ତେବେ ସେଇ ପ୍ରେମ ପ୍ରାପ୍ତି ପାଇଁ କିଭଳି ବ୍ୟକ୍ତି ନିଜକୁ ପ୍ରସ୍ତୁତ କରିବ, ସେ ବିଷୟରେ ମହାପ୍ରଭୁ ଶିକ୍ଷାଷ୍ଟକମର ପ୍ରଥମରୁ ହିଁ ଶିକ୍ଷା ଦେଇ ଦେଇ ଆସୁଛନ୍ତି, ନାମର ମହିମା ବିଷୟରେ କହିକି ଆସୁଛନ୍ତି। ନାମର ମହିମାକୁ ଆମେ ଶ୍ରବଣ କରୁଥିଲେ, ପ୍ରଥମ ଶ୍ଳୋକରେ ନାମର ମହିମା କହିଥିଲେ, ଚେତ ଦର୍ପଣ ମାର୍ଜନମ ଭବ ମହାଦାବାଗ୍ନି ନିର୍ବାପଣମ, ସେ କରିବ ଚନ୍ଦ୍ରିକା ବିତରଣ ବିଦ୍ୟାବଧୁ ଜୀବନମ, ଆନନ୍ଦମ ବୃଦ୍ଧିବର୍ଧନ ପ୍ରତିପଦଂ ପୂର୍ଣ୍ଣାମୃତା ସ୍ୱାଦନ ସର୍ବାତ୍ମ ସ୍ନବନଂ ପରଂ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ। ନାମର ମହିମା, ପୁଣି ନାମର ଶକ୍ତି, ନାମ ନାମକାରୀ ବହୁଦା ନିଜ ସର୍ବଶକ୍ତି, ସ୍ତତ୍ର ଅର୍ପିତା ନିୟମିତ ସ୍ମରଣେ ନ କାଳ, ନାମର ଶକ୍ତି କଥା କହିଥିଲେ। ପୁଣି ନାମକୁ ଯେଉଁମାନେ ଆଶ୍ରୟ କରିବେ, ସେମାନଙ୍କ ଚିନ୍ତାଧାରା ସେମାନେ କିଭଳି ହେବେ, ସେମାନଙ୍କ ଆଚରଣ କିଭଳି ହେବ, ପ୍ରଣାଦ ବି ସୁନିଶ୍ଚନ ତରରିବ ସହି ସୁନା ଅମାନିନା ମାନଦିନ କୀର୍ତ୍ତନୀୟ ସଦାହରି। ଏବଂ ସେହି ନାମକୁ ଯେଉଁମାନେ ଆଶ୍ରୟ କରିଛନ୍ତି, ସେମାନେ କେଉଁ ବିଚାର ବିଶିଷ୍ଟ ହେଇକି ନାମ କରିବେ, ଯାହାଫଳରେ କୃଷ୍ଣ ପ୍ରେମ ପାଇଁ ସେମାନେ ସହାୟକ, କ'ଣ ତାଙ୍କ ନାମଟା ତାଙ୍କୁ ସହାୟକ ହେବ, ସେଇ ଯେଉଁ ନାମ କରୁଛନ୍ତି, ନାମ ତ ସହାୟକ ଅଛନ୍ତି କିନ୍ତୁ ନିଜର ଆଚରଣ ଉପରେ ଆମେ ଫଳପ୍ରାପ୍ତି ହୋଇପାରିବା। ତେଣୁ କେଉଁ ଭାବନାରେ ନାମ କରିବା ଉଚିତ? ଏଇ ଭାବନାରେ, ନ ଧନଂ ନ ଜନଂ ନ ସୁନ୍ଦରୀ କବିତା ମା ଜଗଦୀଶ କାମୟ, ମମ ଜନ୍ମନି ଜନ୍ମନିଶ୍ୱର ଭବତା ଭକ୍ତି ରହିତ୍ୟ କେତୈ। ଜୀବନ କୌଣସି ବସ୍ତୁ ଆବଶ୍ୟକ ନାହିଁ, ଶୁଦ୍ଧ ନାମ କଲେ ଏଇ ଭାବନା ଆସିବ, କିନ୍ତୁ ଆମେ ତ କେହି ଶୁଦ୍ଧ ନାମ କରୁନେ ନା, ଆମେ ହେଉଛେ ସାଧକ। ସାଧକମାନଙ୍କୁ ଶୁଦ୍ଧ ନାମ ପାଇଁ ଶିକ୍ଷା ଦିଆଯାଉଛି, ସେଥିପାଇଁ ଶିକ୍ଷା ଅଷ୍ଟକମ। ତେଣୁ ସାଧକମାନେ ମଧ୍ୟ ଏଇ ଭାବନାରେ ନାମ କରିବେ। ଜଣେ ଶୁଦ୍ଧ ନାମ କଲା ମାନେ, ଜଣେ କ'ଣ କୁହାଯିବ, ସେ ନିରପରାଧ ନାମ, ଶୁଦ୍ଧ ନାମ ଯଦି ଜଣେ କରୁଛି, ସେ କୃଷ୍ଣ ପ୍ରେମ ପାଇଲାଣି, ସେ ସ୍ତର ଉସେଇ ଗଲାଣି, ଶୁଦ୍ଧ ନାମ କରୁଛି ମାନେ ତା ପାଖରେ ଏସବୁ ଗୁଣ ପ୍ରତୀୟମାନ ହେବ, ପ୍ରତିଫଳିତ ହେବ, କୌଣସି ସନ୍ଦେହ ନାହିଁ। କିନ୍ତୁ ଆମେ ତ ଶୁଦ୍ଧ ନାମ କରିନେ, ତେଣୁ ଶୁଦ୍ଧ ନାମ କରିବା ପାଇଁ ମଧ୍ୟ ଏସବୁ ଗୁଣକୁ ଶୁଣିବା ଉଚିତ, ବୁଝିବା ଉଚିତ, ଏ ବିଚାର ରହିବା ଉଚିତ। ସେଥିପାଇଁ ମହାପ୍ରଭୁ କହିଲେ, ନ ଧନଂ ନ ଜନଂ ନ ସୁନ୍ଦରୀ କବିତା ଯୋଗଦେବି ସକାମୟ ମମ ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତି ରହିତ୍ୱ କିତ୍ୱ। ଜୀବନରେ କୌଣସି ବସ୍ତୁ ପାଇଁ ଆମର ଲାଳସ ହେବା ଉଚିତ ନୁହଁ, କାରଣ ଏସବୁ ବସ୍ତୁ ହେଉଛନ୍ତି ଭକ୍ତିର ମହାନ ପ୍ରତିବନ୍ଧକ। ଯଦି ଆମେ ନାମ ଠିକ୍ସେ କରୁଛେ, ତାହେଲେ ସେହି ବସ୍ତୁମାନଙ୍କୁ ଭକ୍ତି କାର୍ଯ୍ୟରେ ଲଗାଯାଇପାରେ। ଇ ଗୋଟେ ସିଦ୍ଧାନ୍ତ, ଆମେ ଯଦି ଠିକ୍ ନାମ କରୁଛେ, ନିରପରାଧ ନାମ କରୁଛେ, ସାଧୁଗୁରୁଙ୍କ ବାକ୍ୟକୁ ଗ୍ରହଣ କରୁଛେ, ତେବେ ଏଇ ବସ୍ତୁ ସହିତ ଆମେ ଯୁକ୍ତ ରହିଲେ ମଧ୍ୟ ସେ ବସ୍ତୁ ପ୍ରତି ଅନାସକ୍ତ ଭାବ ଆପେ ଆପେ ଆସିବ, ନଚେତ୍ ସେ ବସ୍ତୁ ପ୍ରତି ଆସକ୍ତି ବଢ଼ିବ। ତେବେ ସେ ପ୍ରସଙ୍ଗରେ ଆମେ ଶ୍ରବଣ କରୁଥିଲେ କବିତା ସୁନ୍ଦରୀ କବିତାଙ୍କୁ ଗୋଟିଏ ଶବ୍ଦରେ ନେଇଛନ୍ତି ଭକ୍ତିମନ ଠାକୁର। ସେ ହେଉଛନ୍ତି ଜ୍ଞାନ ବିଦ୍ୟା, ବିଭିନ୍ନ ଶାସ୍ତ୍ର ଜ୍ଞାନ, ଆଳଙ୍କାରିକ ଯେଉଁ ଗ୍ରାମାଟିକାଲ ଯାହା ସବୁ ଆନାଲିସିସ୍ ରହିଛି ତା ବିଷୟରେ ବହୁତ ଜ୍ଞାନ ହାସଲ କରିବା, ଇଏ ଭକ୍ତିରେ ସାହାଯ୍ୟ କରିବନି। ସେଥିପାଇଁ ଗତକାଲି ଆମେ ଶ୍ରବଣ କରୁଥିଲେ ଭକ୍ତି ଆଉ ବୈରାଗ୍ୟ, ଜ୍ଞାନ ଏବଂ ବୈରାଗ୍ୟ ଭକ୍ତି ପାଇଁ ଆବଶ୍ୟକୀୟ ଅଙ୍ଗ ନୁହନ୍ତି, ପ୍ରଥମେ ଭକ୍ତିରେ ପ୍ରବେଶ ପାଇଁ ଏଇଟା ଆବଶ୍ୟକ। ଆପଣ ଦେଖିବେ ରୂପ ଗୋସ୍ୱାମୀ ଭକ୍ତିର ସମୁଦ୍ର ସିନ୍ଦୁର ବି ଏ କଥା ହିଁ କହିଛନ୍ତି, ଏ ହେଉଛନ୍ତି ଭକ୍ତିର ପ୍ରବେଶ ଦ୍ୱାର। ଭକ୍ତିରେ ପ୍ରବେଶ ପାଇଁ ଜ୍ଞାନ ଏବଂ ବୈରାଗ୍ୟ ଆବଶ୍ୟକ, କିନ୍ତୁ ଯେତେବେଳେ ଭକ୍ତିରେ ପ୍ରବେଶ କରିଗଲାଣି ତା ପାଇଁ ଆଉ ଜ୍ଞାନ ବୈରାଗ୍ୟ ଦରକାର ନାହିଁ। ତ ସେଇ ଜ୍ଞାନ ବୈରାଗ୍ୟ ସେଇଟା କୃଷ୍ଣ ଭକ୍ତିରେ ପର୍ଯ୍ୟବେଶିତ ହୋଇଗଲା ନା, ସେଇଟା ଆଉ ଶୁଷ୍କ ଜ୍ଞାନ ହେବନି। ଜଣେ ଭଜନ କରୁଛି, ଭଜନ କଲା ପରେ ଯଦି ସିଏ କୃଷ୍ଣ ସମ୍ବନ୍ଧୀ ଜ୍ଞାନକୁ ଛାଡ଼ି ଯଦି ଅଲଗା ଜ୍ଞାନ ପାଇଁ ସେ ପ୍ରୟାସୀ ହେଉଛି, ତାହେଲେ ସେ ଜ୍ଞାନ ତ ତାକୁ ବହିର୍ମୁଖ କରାଇବ। ତେଣୁ ଭଜନ କରିବା ପାଇଁ ଯେଉଁମାନେ ପ୍ରଥମେ ପାଦ ଦିଅନ୍ତି ସେମାନଙ୍କ ପାଇଁ ଏ ଜ୍ଞାନ ବୈରାଗ୍ୟ ଏଇଟା ଆବଶ୍ୟକ ଅଛି, କିନ୍ତୁ ତାପରେ ଏଇଟା ସ୍ୱାଭାବିକ ହୋଇଯାଏ, ସେ ଜ୍ଞାନ ବୈରାଗ୍ୟ ଆଉ ଭକ୍ତିର ବିଶେଷ ଅଙ୍ଗ ହୁଏ ନା। ବିଶେଷ ଅଙ୍ଗ ହୋଇଯାଏ ଶ୍ରବଣ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ, ତାପରେ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିଧନ, ସେସବୁ ତାପରେ ପରେ ଆସିବ। ନବଦା ଭକ୍ତି ଭିତରେ ଏସବୁ ରହିଲେ ତେଣୁ ଅଯଥା ସେ ଯେଉଁ ଜ୍ଞାନ ଆମେ ଯେଉଁ କ'ଣ ଅନ୍ୟଥା ଅଲଗା ସବୁ ଜ୍ଞାନକୁ ଯାହା ସଂସ୍କୃତ ବ୍ୟାକରଣ ଗତକାଲି ସେ କଥା ହିଁ ଭକ୍ତିମ ଠାକୁରଙ୍କ ସେ ଭଜନକୁ ଆମେ ଶ୍ରବଣ କରୁଥିଲେ ନା, ସ୍ମୃତି ଶାସ୍ତ୍ର ବ୍ୟାକରଣ ନାନା ଭାଷା ଆଲୋଚନ ବୃଦ୍ଧି କରେ ଯଶର ସୌରଭ। ଏସବୁ କେବଳ ଯଶର ସୌରଭ ଖାଲି ବୃଦ୍ଧି କରିବ, ସବୁବେଳେ ଖାଲି ଯଶ ବିସ୍ତାର କରାଇବ। ଆଉ ଯଶ ବିସ୍ତାର କଲା ମାନେ ତ ଅହଙ୍କାର ଆସିବ, ଅଭିମାନ ଆସିବ, ଗର୍ବ ଆସିବ, ଆଉ ତାହେଲେ ଭକ୍ତ କେମିତି ଭକ୍ତିପଥରେ ଅଗ୍ରଗତି କରିବ, ମୁସ୍କିଲ। ତାହେଲେ ପ୍ରଶ୍ନ ଆସେ, ଆଚ୍ଛା କୃଷ୍ଣଙ୍କ ବିଷୟରେ ଯେଉଁ ଜ୍ଞାନ, କୃଷ୍ଣଙ୍କ ବିଷୟରେ ଯଦି ଜଣେ ଯଥାଯଥ ସେ ଜ୍ଞାନକୁ ପ୍ରକାଶ କରୁଛି, ଯଦି ଯଥାଯଥ ସେ ଜ୍ଞାନ ବିତରଣ କରୁଛି, ତାହେଲେ ସେଟା ଅହଙ୍କାର ଆସିବନି, ସେଟା ଅଭିମାନ ଆସିବନି। ଯେମିତି କେବଳ ସେହି ସ୍ଥିତିରେ ଆମର ଆଚାର୍ଯ୍ୟମାନେ ହିଁ ଅଛନ୍ତି, ଯେଉଁମାନେ ଶୁଦ୍ଧ ଭକ୍ତ ସେମାନଙ୍କର ସେ ସ୍ଥିତି, ସେମାନେ ଯଥାଯଥ ସେ ଜ୍ଞାନକୁ ବିତରଣ କରିଛନ୍ତି। ଦେଖୁନାହାନ୍ତି ପ୍ରଭୁପାଦ, ଆଜି ଆମର ଆଲୋଚନା ହେଉଥିଲା, କହୁଥିଲ ନା 10 ବର୍ଷ ଭିତରେ କ'ଣ ନ କରିଛନ୍ତି ପ୍ରଭୁପାଦ। 10 ବର୍ଷ ଭିତରେ ସେ ଦେଖନ୍ତୁ ଯାହା କରିଛନ୍ତି, ଭାଗବତମ ଯାହା ରଚନା କରିଛନ୍ତି, ଆମେ ସେଇଟା ଆଲୋଚନା କରିଥିଲେ ପୂର୍ବରୁ, ଭାଗବତମ ଯେଉଁ ରଚନା କରିଛନ୍ତି, ଦିନକୁ ଗୋଟେ ଲେଖାଏଁ ଶ୍ଳୋକ ପଢ଼ିଲେ ଜୀବକୁ ଲାଗିବ ସାରିବା ପାଇଁ 40 ବର୍ଷ, କିନ୍ତୁ ପ୍ରଭୁପାଦ ତାକୁ ରଚନା କରିଛନ୍ତି ମାତ୍ର 10 ବର୍ଷରେ। ପୁଣି ଭଗବତ ଗୀତାର ପୁଣି ପର୍ପଟ, ପୁଣି ଚୈତନ୍ୟ ଚରିତ୍ରମୃତ ପର୍ପଟ, ପୁଣି ଲେଟର 5000 ଖଣ୍ଡ ଲେଟର ଲେଖିଛନ୍ତି, ପୁଣି ଟାଇପରାଇଟର ନୁହଁ, ହାତରେ ନିଜ ହାତରେ ଲେଟର ଲେଖିଛନ୍ତି, ପୁଣି ଏତେ କ'ଣ କନଭର୍ସେସନ୍ ଏତେ ଅଛି, ଏତେ ଇଣ୍ଟରଭ୍ୟୁ ଅଛି, ପୁଣି ସର୍ବତ୍ର ପ୍ରଚାର, ସର୍ବତ୍ର ଭ୍ରମଣ, ଏହା 10 ବର୍ଷ ଭିତରେ କେମିତି ହେଲା, କେମିତି ହେବ? ତ ଯାହା ବି ହେଉ, କହିବା ତାତ୍ପର୍ଯ୍ୟ ସିଏ ଏତେ କାର୍ଯ୍ୟ କରିକି ମଧ୍ୟ ତାଙ୍କର କ'ଣ ଅହଙ୍କାର ଥିଲା, ଅଭିମାନ ଥିଲା, ଅହଙ୍କାର ନଥିଲା। ଏଇଟା ହେଉଛି ଶୁଦ୍ଧ ଭକ୍ତିର ସ୍ୱରୂପ। ସେଇଟା ଆମର ବୁଦ୍ଧି ମାନେ କ'ଣ, ଆମର ବିଚାର ବାହାରେ, ସିଏ ଆମ ବୁଦ୍ଧି ବାହାରେ ବୁଝିପାରିବାନି ସେଇଟା କେମିତି, ପ୍ରେମର ବସ୍ତୁ ଆଉ କେମିତି ବୁଝିବା ଆମେ, ପ୍ରେମର ବସ୍ତୁଟା କେମିତି ଆମେ କ'ଣ ବୁଝିପାରିବା, ବୁଝିପାରିବାନି। ତେବେ ସେ ପଏଣ୍ଟ ଆମେ ଆଲୋଚନା କରୁଥିଲେ, ସ୍ମୃତି ଶାସ୍ତ୍ର ବ୍ୟାକରଣ ବହୁତ ଜ୍ଞାନ, ବହୁତ ଅଲଗା ସବୁ ଜ୍ଞାନ ଯାହା, ସେସବୁ ଅହଙ୍କାର ବଢ଼େଇବ। କିନ୍ତୁ ଯଥାଯଥ ଯେମିତି ଶ୍ରୀମତୀ ଗୌରବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ କୁହନ୍ତି, ଯେଉଁଦିନ ମୁଁ ହରି କଥା ନ କହେ ସେ ଦିନଟା ମୋତେ କ'ଣ ମୃତ୍ୟୁବତ ଲାଗେ, ମରଣ ଭଳି ଲାଗେ। ତ ଦେଖନ୍ତୁ, ସେ ପ୍ରତିଦିନ କୃଷ୍ଣ କଥା ତ କହୁଥିଲେ ନା, ଅହଙ୍କାର ଥିଲା କି ରହିବନି, ଶୁଦ୍ଧ ଭକ୍ତ ପାଖରେ ସେଇଟା ରହିବନି, ରହିବନି। ନଚେତ୍ ଏପା ବୃଦ୍ଧି କରେ ଯଶର ସୌରବ, ତାପରେ କହୁଛନ୍ତି। କିନ୍ତୁ ଏଇ ଯେଉଁ ଜ୍ଞାନ ଗୁଡ଼ାକ କ'ଣ କରେ, ସମସ୍ୟାରେ ପକାଏ ଆମ ପାଇଁ, ସାଧକମାନଙ୍କ ପାଇଁ ଶିକ୍ଷା। ଆଚାର୍ଯ୍ୟମାନେ ଯେଉଁ ରଚନା କରିଛନ୍ତି ସବୁ ଜିନିଷ, ମୁଁ ସେଦିନ କହୁଥିଲି ଆମର ଅଘାରୀ ପ୍ରଭୁ ସେ କଥା କହୁଥିଲି ପ୍ରସାଦ ପାଇବା ସମୟରେ, ଆଚାର୍ଯ୍ୟମାନେ ଯେଉଁ ଏଇ ଜଗତକୁ ଆସିଛନ୍ତି, ଯୋଗମାୟା ତାଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରିଥାନ୍ତି। କେମିତି ଜାଣିଛନ୍ତି? ଯୋଗମାୟା କାହାର ଶକ୍ତି? ଭଗବାନଙ୍କର ଶକ୍ତି ନା, ଭଗବାନଙ୍କର ଅଘଟନ ଘଟନ ପଟି ଅଛି ଶକ୍ତି। ଯୋଗମାୟାଙ୍କର ପ୍ରଭାବ ଶୁଦ୍ଧ ଭକ୍ତଙ୍କ ଉପରେ, ଆମ ଉପରେ, ଆମ ଉପରେ କାହାର ପ୍ରଭାବ? ମହାମାୟାଙ୍କର ପ୍ରଭାବ, ଆମ ଉପରେ ମହାମାୟାଙ୍କର ପ୍ରଭାବ। କିନ୍ତୁ ଶୁଦ୍ଧ ଭକ୍ତଙ୍କୁ ଯୋଗମାୟା, ଯୋଗମାୟା ପ୍ରଭାବ ପକାନ୍ତିନି, ପ୍ରଭାବ ମାନେ ଯୋଗମାୟା ତାଙ୍କୁ ସାହାଯ୍ୟ କରନ୍ତି, ଆମକୁ ତ ବନ୍ଧନରେ ରଖିଛନ୍ତି ମହାମାୟା। ଶୁଦ୍ଧ ଭକ୍ତଙ୍କୁ ଯୋଗମାୟା ସାହାଯ୍ୟ କରନ୍ତି। କେମିତି ସାହାଯ୍ୟ କରନ୍ତି? ଯୋଗମାୟା ପାଇଁ ଲୀଳା ସଂଗଠନ କରିବେ। ଆଚ୍ଛା, ଶୁଦ୍ଧ ଭକ୍ତଙ୍କୁ ଭଗବାନ ପଠେଇଛନ୍ତି ଜଗତକୁ କ'ଣ ପାଇଁ? ଲୀଳା ସଂଗଠନ କରିବା ପାଇଁ। କେଉଁ ଲୀଳା? ପ୍ରଚାର ଲୀଳା। ଶୁଦ୍ଧ ଭକ୍ତଙ୍କ ଲୀଳା କ'ଣ କି? ପ୍ରଚାର ଲୀଳା ନା। ତେଣୁ ଶୁଦ୍ଧ ଭକ୍ତମାନେ ଯେଉଁ ପ୍ରଚାର ଲୀଳାରେ ଅଂଶଗ୍ରହଣ କରିବା ପାଇଁ ଆସିଛନ୍ତି ଜଗତକୁ, ଯୋଗମାୟା ତାଙ୍କୁ ସାହାଯ୍ୟ ନକଲେ କେମିତି ହେବ? ଆଚ୍ଛା, ଯୋଗମାୟା ତାଙ୍କୁ କେମିତି ସାହାଯ୍ୟ କରିବେ? ଯୋଗମାୟା ତାଙ୍କୁ ସାହାଯ୍ୟ କରିବେ, ତାଙ୍କର ଜ୍ଞାନକୁ ଆଚ୍ଛାଦନ କରିଦେବେ। କେଉଁ ଜ୍ଞାନ? ସ୍ୱରୂପ ଜ୍ଞାନକୁ। ସ୍ୱରୂପ ଜ୍ଞାନ ମାନେ ସେମାନେ ଏଇ ଜଗତକୁ ଆସିଲା ପରେ ସେମାନେ ଭୁଲିଯିବେ ଯେ ଆମେ ହେଉଛୁ ବୈକୁଣ୍ଠର ଲୋକ ବା ଭଗବାନଙ୍କ ଧାମର ଲୋକ, ଆମେ ନିତ୍ୟ ପାର୍ଷଦ। ସେଇଟା ସେମାନେ ଜଗମାୟା ତାଙ୍କୁ ଭୁଲେଇ ଦେବେ, ସେଇଟା ଭୁଲେଇ ଦେଇକି ତାଙ୍କ ମନରେ ଗୋଟେ ଭାବନା ଆସିବ କ'ଣ, ଆମେ ହେଉଛୁ ଏଇ ଜଗତର ଲୋକ। କିନ୍ତୁ ଶୁଦ୍ଧ ଭକ୍ତି, ଭକ୍ତି ଯେଉଁ କ'ଣ ଭକ୍ତି ଭାବଟା ରହିଛି ନା, ପ୍ରେମଟା ରହିଛି ନା, ପ୍ରେମଟାକୁ ତ ବଦଳି ହେବନି, ପ୍ରେମଟା ରହିଛି। କିନ୍ତୁ ସେ ଯେଉଁ ଭାବନାଟା ତାଙ୍କର ଆସିବ, ଆମେ ଏଇ ଜଗତର ଲୋକ। ନଚେତ୍ ଦେଖୁନାହାନ୍ତି, ଭକ୍ତିମ ଠାକୁର ଯେଉଁ ରଚନା କରିଛନ୍ତି, ମୁଁ ହେଉଛି କ'ଣ ଅକିଞ୍ଚନ, ମୁଁ ହେଉଛି ଅପରାଧୀ, କେତେ ଭଜନ ନାହିଁ ଭକ୍ତିମ ଠାକୁରଙ୍କର, ଦୁର୍ଜନ। ଆଚ୍ଛା, ଶୁଦ୍ଧ ଭକ୍ତ ଏଇଟା କେମିତି ରଚନା କରିବେ, ମୁଁ ଦୁର୍ଜନ ବୋଲି? ଯଦି ଜଣେ ଭଗବାନଙ୍କର ପାର୍ଷଦ, ଭଗବାନଙ୍କ ଧାମରୁ ସେ ଆସିଛନ୍ତି, ସେ କେମିତି ରଚନା କରିବେ, ମୁଁ ଦୁର୍ଜନ, ମୁଁ ଅପରାଧୀ, ମୁଁ ଅକିଞ୍ଚନ, ଏଗୁଡ଼ା କେମିତି ରଚନା କରୁଛନ୍ତି? ନାହିଁ, ତାଙ୍କୁ ସେ ଭାବଟା ଯୋଗମାୟା ତାଙ୍କୁ ଦିଅନ୍ତି ଏ ପ୍ରଚାର ଲୀଳା ପାଇଁ। ନଚେତ୍ ସେମାନେ ଆମ ପାଇଁ ରଚନା କରିପାରିବେନି ନା, ସେମାନେ ତ କୃଷ୍ଣଙ୍କ ନିତ୍ୟ ପାର୍ଷଦ, ସେମାନେ ତ ସେ ଭାବରେ ସବୁବେଳେ ରହିବେ। ସାଧାରଣ ଜୀବର କେମିତି ପ୍ରେମ ଆବଶ୍ୟକ ହେବ, ସାଧାରଣ ଜୀବଟା କେମିତି ସେ ସାଧକ ଅବସ୍ଥାରେ ନିଜକୁ ଉନ୍ନୀତ କରିବ ଉଚ୍ଚ ସ୍ଥିତିକୁ, ସେଇ ପଥଟାକୁ ଦେଖେଇବେ କେମିତି, ଯଦି ସେ ଭାବନାରେ ତାଙ୍କୁ ଯୋଗମାୟା ନ ରଖିବେ, ସେଥିପାଇଁ ସେମାନେ ସେ ଭାବନାରେ ଆସି ରୁହନ୍ତି। ତେଣୁ ସେମାନଙ୍କର ଅହଙ୍କାର ନାହିଁ, ଗର୍ବ ନାହିଁ, ସେମାନେ ଆମ ପାଇଁ ଏସବୁ ରଚନା କରିଛନ୍ତି ଭକ୍ତିମଠାକୁର, ସେଥିପାଇଁ ଏସବୁ ରଚନା କରିଛନ୍ତି ସେଭଳି ନା, ତାଙ୍କ ରଚନା ସବୁ ଆଚାର୍ଯ୍ୟ ଭକ୍ତିମଠାକୁର ନାହିଁ, ସମସ୍ତ ଆଚାର୍ଯ୍ୟଙ୍କର ସ୍ଥିତି ହେଉଛି ସେୟା, ଯେତେ ଶୁଦ୍ଧ ଭକ୍ତ ଜଗତକୁ ଆସିଛନ୍ତି ସେମାନଙ୍କୁ ସେଇଭଳି ସେଥିରେ ଭଗବାନ କ'ଣ ଯୋଗମାୟା ତାଙ୍କୁ ସେଭଳି ସାହାଯ୍ୟ କରିଥାନ୍ତି। ଆଉ ସେମାନେ ଯେତେବେଳେ ଇଚ୍ଛା କରିବେ, ଆଉ ଏ ଜଗତରେ ଯେତେବେଳେ ବେଶୀ କ'ଣ ଅତିଷ୍ଠ ହୋଇଯିବେ, ପ୍ରଚାର କରି ଅତିଷ୍ଠ ହୋଇଯିବେ, ଆଉ ଭଲ ଲାଗିବନି ଜଗତକୁ, ସେ ସମୟରେ ଯୋଗମାୟା ପୁଣି ଗୋଟେ ଲୀଳା ସଂଗଠନ କରିବେ, ଯେଉଁ ଲୀଳାକୁ ମାଧ୍ୟମ କରିକି ସେଇ ଶୁଦ୍ଧ ଭକ୍ତମାନେ ଜଗତରୁ ଭଗବାନଙ୍କ ଧାମକୁ ପଳେଇଯିବେ। ସେଇଟା ଆମେ ବୁଝିପାରିବାନି, ଆମେ ଭାବୁଥିବା କ'ଣ ଶୁଦ୍ଧ ଭକ୍ତ କାହିଁ ଚାଲିଗଲେ, ଆର କାହିଁ ଚାଲିଲେ, ସେଇଟା ତାଙ୍କ ଇଚ୍ଛା, ଶୁଦ୍ଧ ଭକ୍ତଙ୍କର ଇଚ୍ଛା। ଶୁଦ୍ଧ ଭକ୍ତ ତ ଇଚ୍ଛା କରି ଆଉ ଏ ଜଗତ ରହିବା ଆବଶ୍ୟକ ନାହିଁ, ଶେଷରେ ଯୋଗମାୟା ବ୍ୟବସ୍ଥା କରିଦେବେ, ଭଗବାନ ତାଙ୍କୁ ସେ ଜଗତ, ଏ ଜଗତରୁ ସେ ଜଗତକୁ ନେଇଯିବେ। ଇଏ ଭଗବାନଙ୍କର ସେମାନେ ପାର୍ଷଦ ନା, ତ କ'ଣ କେଉଁ କଥାରେ କୁଆଡ଼େ ଗଲି, କ'ଣ ଗୋଟେ କହୁଥିଲି ଭଲ କଥା, ହଁ ଶୁଦ୍ଧ ଭକ୍ତ ଏଇ ପଏଣ୍ଟଟା ଆସିଲା କାହିଁକି, କେଉଁ ପଏଣ୍ଟରୁ ମୁଁ ଆସିଥିଲି ଭୁଲିଗଲି, କ'ଣ ଗୋଟେ ଭଲ ପଏଣ୍ଟରୁ ଆଡ଼େ ଆସିଥିଲି, ନା ନା ଠିକ୍ ଅଛି। ଶୁଦ୍ଧ ଭକ୍ତମାନଙ୍କୁ ଯୋଗମାୟା ଏଭଳି ଭୁଲେଇ ଦିଅନ୍ତି ଯେ ତୁମେ ସେ ଜଗତର, ଏଇଟା ତାଙ୍କର ସ୍ମରଣ ପଥରେ ରଖନ୍ତି ନା, ତୁମେ ଏଇ ଜଗତର, ଏଇ ଭାବନାଟା ତାଙ୍କର। କିନ୍ତୁ ପ୍ରେମଟା ଥାଏ ଭିତରେ, ପ୍ରେମ ଯେଉଁ ପ୍ରେମ ବସ୍ତୁଟା ସେଇଟା ଭିତରେ ଥାଏ ତାଙ୍କର, ସେଥିପାଇଁ ସେମାନେ କୃଷ୍ଣଙ୍କୁ ଭୁଲିପାରନ୍ତିନି, ସବୁ ସମୟରେ କୃଷ୍ଣଙ୍କୁ ସ୍ମରଣ ରଖିଥିବେ। କୃଷ୍ଣ ଗୋଟେ ମୁହୂର୍ତ୍ତ ଭୁଲିପାରିବେନି, ଭଗବାନ ଭୁଲିପାରିବେନି। କିନ୍ତୁ ଆମ ଭାବନାରେ ଗୋଟେ ଜଡ଼ ସ୍ୱରଧାରୀ ଜୀବର ଯେଉଁ ଭାବନା, ସେଇ ଭାବନାରେ ରହିକି ପ୍ରେମର ଆସ୍ୱାଦନ ଅଛି, କିନ୍ତୁ ଭାବନାଟା ଅଛି ସେଇ ଭାବନା। ତେଣୁ ତାଙ୍କର କ'ଣ ଜଗତର କଲ୍ୟାଣ ପାଇଁ ଭାବନାଟା କ'ଣ କୁହାଯିବ, ମାନେ ପୁରା ଉଛୁଳି ଯାଏ। ଜଗତର କଲ୍ୟାଣ ପାଇଁ ସେମାନେ ରହିପାରିବେନି, କଲ୍ୟାଣ ନ କରିକି ସେମାନେ ରହିପାରିବେନି। ଯେମିତି ଦେଖୁନାହାନ୍ତି ପ୍ରଭୁବା ଝାନ୍ସିରେ ଯେତେବେଳେ ଥିଲେ ରାତିରେ ଶୋଇପାରୁନଥିଲେ। ଦେଖନ୍ତୁ ବର୍ତ୍ତମାନ ପ୍ରଭୁବାଦଙ୍କର ଶିଷ୍ୟମାନଙ୍କର ବିଚାର ଦେଖୁନାହାନ୍ତି ସେଭଳି ନା। ଗୌରଙ୍ଗଦେବ ସିଂ ଗୁରୁମହାରାଜ ସେ କହୁଥିଲେ ଗୋଟେ ଦିନ ମୁଁ ହରିକଥା ନ କହିଲେ ମୋତେ କ'ଣ ମୃତ୍ୟୁବୋଧ ଲାଗେ। ଆଜି ବି ଦେଖୁନାହାନ୍ତି ପ୍ରଭୁବାଦଙ୍କ ଶିଷ୍ୟମାନେ ଯେତେ ଅଛନ୍ତି ସେମାନେ ରହିପାରିବେନି। ଆମେ କ'ଣ, ଆମେ ପ୍ରଚାର ବନ୍ଦ କରି ଆମେ ରହିଯିବା ପାଇଁ ଇଚ୍ଛା କରିବା, ସେମାନେ ରହିପାରିବେନି। କାହିଁକିନା ସେମାନେ ଜୀବଙ୍କର କଲ୍ୟାଣ ପାଇଁ ସେମାନେ ଆସିଛନ୍ତି ନା ଜଗତକୁ, ଜୀବମାନଙ୍କୁ କୃପା କରିବା ପାଇଁ ସେମାନେ ଆସିଛନ୍ତି, ସେମାନେ ରହିପାରିବେନି। ତାଙ୍କ ଭାବଟା ସେୟା, ଶୁଦ୍ଧ ଭକ୍ତଙ୍କର ଏଇଟା ହେଉଛି ଲକ୍ଷଣ। କ'ଣ କୁଆଡ଼ୁ ଭୁଲିଗଲି, ଠିକ୍ ଅଛି। ସ୍ମୃତିଶାସ୍ତ୍ର ବ୍ୟାକରଣ ନାନା ଭାଷା ଆଲୋଚନ ବୃଦ୍ଧି କରେ ଯଶର ସରବ, କିନ୍ତୁ ଦେଖ ଚିନ୍ତା କରି ଯଦି ନା ଭଜିଲେ ହରି ବିଦ୍ୟା ତବ କେବଳ ରୌରବ, କୃଷ୍ଣ ପ୍ରତି ଅନୁରକ୍ତି ସେଇ ବିଜେ ଜନ୍ମେ ଭକ୍ତି ବିଦ୍ୟା ହତେ ତାହା ଅସମ୍ଭବ। ଏଇ ଯେଉଁ କବିତା କଥାରେ ଆମେ ଶୁଣୁଛେ ଅଲଗା ବିଦ୍ୟା ଯାହା ସବୁ ରହିଛି, ଏଇଟା କୃଷ୍ଣ ଭକ୍ତିର କୌଣସି ସହାୟକ ନୁହଁ। ବିଦ୍ୟା ହତେ ତାହା ଅସମ୍ଭବ, କ'ଣ ଅସମ୍ଭବ, ଯେଉଁ କୃଷ୍ଣ ପ୍ରତି ଯେଉଁ ଭକ୍ତି ଆସିବା, ବିଦ୍ୟା ଦ୍ୱାରା ଯଦି କୃଷ୍ଣ ପ୍ରତି ଭକ୍ତି ଆସିଯାଉଥାନ୍ତା ତାହେଲେ ତ ରାଣୀକୁନ୍ଦି ହଁ କରିଦେଇଥାନ୍ତେ। ରାଣୀକୁନ୍ଦି କ'ଣ କହିଲେ, ଜନ୍ମ ଐଶ୍ୱର୍ଯ୍ୟ ସ୍ରୋତ ଶିବ ଏଦମାନ ମଧ ଉପମାନ କରିଦେଲେ, ତ ସେ ତ କହିଦେଇଥାନ୍ତି ସେ ବିଦ୍ୟା ଯୋଗୁଁ ତ କୃଷ୍ଣଙ୍କୁ ପାଇଯାଆନ୍ତି ସମସ୍ତେ। ସେ ବିଷୟ ଆମର ଆଲୋଚନା ହେଇସାରିଛି, କିନ୍ତୁ ଯେଉଁ ବିଷୟ ଆଲୋଚନା ହେଇନି ସେ ବିଷୟଟା ଆମେ ଆଲୋଚନା କରୁଛେ କବିତା ଶବ୍ଦରେ। ତେଣୁ ସେଇ ଭଗବାନଙ୍କର ଭକ୍ତିକୁ ଛାଡ଼ିକି ଆଉ ଯାହା ସବୁ ଯେତେ ଶାସ୍ତ୍ର ଜଣେ ପଢ଼ୁଛି ଯାହା ବି କରୁଛି ତାର କିଛି କଲ୍ୟାଣ ନାହିଁ। କୃଷ୍ଣଙ୍କ ବିଷୟରେ ପଢ଼ିବା ଉଚିତ। କୃଷ୍ଣଙ୍କ ଶୁଣିଥିଲେ ନା ଦୁଇଟି ଲୀଳା, ଦୁଇଟି ସିଦ୍ଧାନ୍ତ ଶୁଣୁଥିଲେ, ଜ୍ଞାନ ଶବ୍ଦରେ ତତ୍ ବିଷୟକ ଜ୍ଞାନ, ତତ୍ ବିଷୟକ ଜ୍ଞାନ ତମ୍ ବିଷୟକ ଜ୍ଞାନ, ତତ୍ ବିଷୟକ ଜ୍ଞାନ ନିଜ ସ୍ୱରୂପ ବିଷୟକ ଜ୍ଞାନ, ତମ୍ ବିଷୟକ ଜ୍ଞାନ ଭଗବତ ବିଷୟକ ଜ୍ଞାନ, ଭଗବାନଙ୍କ ସ୍ୱରୂପ ବିଷୟରେ ଜ୍ଞାନ, ଭଗବାନଙ୍କ ଲୀଳା, ଭଗବାନଙ୍କର ଗୁଣ, ଭଗବାନଙ୍କର ଚରିତ୍ର, ଭଗବାନଙ୍କର ସୌନ୍ଦର୍ଯ୍ୟ, ଏସବୁ ଇ ଭଗବତ ବିଷୟକ ଜ୍ଞାନ। ତାକୁ ଛାଡ଼ିକି ଦେଖୁନାହାନ୍ତି ଶୁଦ୍ଧ ଭକ୍ତଙ୍କ ସେଇଟା ସ୍ଥିତି। ଶ୍ରୀ ସନ୍ଥ ଗୌରଙ୍ଗଦେବ ସିଂ ଗୁରୁ ମହାରାଜଙ୍କର ଲୀଳା ଆପଣ ସମସ୍ତେ ଶୁଣିଥିବେ। ଶୁଦ୍ଧ ଭକ୍ତଙ୍କର ସେଇଟା ହେଉଛି ସ୍ଥିତି, ସେ ଛାଡ଼ିପାରିବେନି। ଆମେ ସମସ୍ତେ ଶୁଣିଛେ ସ୍କୁଲରେ ଯେତେବେଳେ ସିଏ ଶିକ୍ଷକତା କରୁଥିଲେ ପୂର୍ବ ଲୀଳାରେ, ପୂର୍ବାଶ୍ରମ ଲୀଳାରେ, ସେଠି ସେ ସ୍କୁଲର ଶିକ୍ଷକତା କରିବା ସମୟରେ ମଧ୍ୟ ଦେଖନ୍ତୁ ତାଙ୍କର ସାଧନଟା ଥିଲା ସେଭଳି, ତାଙ୍କର ବିଚାରଟା ଥିଲା ସେଭଳି। ସେ କ'ଣ ଷ୍ଟୁଡେଣ୍ଟମାନଙ୍କୁ ମଧ୍ୟ କୃଷ୍ଣ କଥା କହୁଥିଲେ, ଆଉ କୃଷ୍ଣ କଥା କିଏ କହୁଛି ନା, କେଉଁ ସ୍କୁଲରେ କେଉଁ ସାର୍ମାନେ କହୁଛନ୍ତି ନା, ସେ କହୁଥିଲେ କେମିତି ଏଇଟା ହେବ ସ୍ୱାଭାବିକ, କାରଣ ସେ ବୃତ୍ତିଟା ରହିଛି ନା, ଭକ୍ତି ବୃତ୍ତିଟା ତାଙ୍କର ଭିତରେ ଅଛି। ଆମକୁ ଭକ୍ତି ବୃତ୍ତିଟାକୁ ଆଣିବା ପାଇଁ ପଡ଼ୁଛି, ଆମେ ସାଧନ କରୁଛେ ସେଇଥିପାଇଁ। ହରିବୋଲ ତାଙ୍କର ଅନ୍ତର ଭିତରେ ଭକ୍ତି ବୃତ୍ତିଟା ରହୁଛି, ଅଛି ସିଧାବଶ ସିଧାବଶ। ତେଣୁ କ'ଣ କହୁଥିଲି, ଏଇବା ଡିଷ୍ଟର୍ବାନ୍ସ ହବ କାହିଁକିନା, ହଁ ସେଟା ସ୍ୱାଭାବିକ, ସେମାନଙ୍କର କୃଷ୍ଣଙ୍କୁ ସେମାନେ ଭୁଲିପାରିବେନି, ସବୁ ସମୟରେ କୃଷ୍ଣଙ୍କ ସ୍ମରଣ ପଥରେ ରହିବେ। ଅଲଗା ଜ୍ଞାନ ଭଗବାନଙ୍କୁ ଛାଡ଼ି, ହଁ ଏଇ ଭଗବାନଙ୍କର ଗୁଣ ରୂପ ଲୀଳା ଏଇସବୁ, ଇଏ ହେଉଛି କ'ଣ ତମ୍ ବିଷୟକ ଜ୍ଞାନ, ଭଗବତ ବିଷୟକ ଜ୍ଞାନ, ଏ ତମ୍ ବିଷୟକ ଜ୍ଞାନଟା ଆବଶ୍ୟକ, ସେଇଟା ହିଁ ଶ୍ରବଣ କୀର୍ତ୍ତନରେ ସେଇଟା ରହିଛି। ଶ୍ରବଣ କୀର୍ତ୍ତନ ଏସବୁ ଗୁଡ଼ାକ ରହିଛି ନା, ତତ୍ ବିଷୟକ ଜ୍ଞାନ ଆଲୋଚନା କରୁ 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 ତମ୍ ବିଷୟକ ଜ୍ଞାନ ଆସିବ, ଏବଂ ତତ୍ ବିଷୟକ ତମ୍ ବିଷୟକ ଜ୍ଞାନରୁ ହିଁ ଆମର କ'ଣ ଅନୁସନ୍ଧାନ ହେବ ବା ଜିଜ୍ଞାସା ହେବ, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ଯାହା ରହିଲେ। କିନ୍ତୁ ସେଇଟା ଧୀରେ ଧୀରେ ପର୍ଯ୍ୟବେସିତ ହେବ, କେତେବେଳେ ସେଇଟା ଧୀରେ ଧୀରେ ପର୍ଯ୍ୟବେସିତ ହେବ ତମ୍ ବିଷୟକ ଜ୍ଞାନରେ। ଯେତେବେଳେ ଜଣେ ତମ୍ ବିଷୟକ ଜ୍ଞାନରେ ପୁରା ପୁରା ଉଚ୍ଚ ସ୍ଥିତିକୁ ଯିବେ ସେତେବେଳେ ସେ ସାଧାରଣ ଏଗୁଡ଼ାକ ଭଲ ଲାଗିବନି ଆଉ। ଯେମିତି ଆମର ଆଚାର୍ଯ୍ୟମାନଙ୍କ କଥା ଦେଖୁନାହାନ୍ତି, ଯେମାନେ ଆମର ଶ୍ରୀପାଦ ମହାରାଜ, ଶ୍ରୀପାଦ ମହାରାଜଙ୍କର ମୁଁ ସେ କଥା ସବୁ ସବୁ ଆଚାର୍ଯ୍ୟମାନଙ୍କ କଥା ଆମେ ଆଲୋଚନା କରୁଥିଲୁ ପ୍ରସାଦ ପାଇଲା ସମୟରେ ସେଦିନ ମୁଁ ତାଙ୍କୁ ସେ କଥା ହିଁ କହୁଥିଲି। ଶ୍ରୀପାଦ ମହାରାଜ ଦେଖନ୍ତୁ ଅନ୍ତିମ ସମୟରେ ଆଚ୍ଛା ସେମାନେ ସେମାନେ ଜାଣନ୍ତି ସେମାନେ ଏ ଜଗତ ରହିବା ପାଇଁ ଚାହିଁବେନି, ସେମାନଙ୍କୁ ଭଲ ଲାଗିବନି ଜଗତ, କାରଣ ସେମାନେ ସେଇଥିରେ ଯେତେବେଳେ ପୁରା ମର୍ଜିଯିବେ ପୁରା ମର୍ଜ ହେଇଯିବେ କୃଷ୍ଣଲୀଳାରେ ଯେତେବେଳେ ମର୍ଜ ହେଇଯିବେ ସେମାନେ ଏଇ ଜଗତର ଆଉ କୌଣସି ଭଲ ଲାଗିବନି, କାରଣ ଭଗବାନ ତ ତାଙ୍କୁ ପଠେଇଛନ୍ତି କିଛି ସମୟ ପାଇଁ ସେଥିପାଇଁ ପଠେଇଛନ୍ତି। ସେ ସମୟରେ ଅନ୍ତିମ ସମୟ ଦେଖନ୍ତୁ ଶ୍ରୀପାଦ ମହାରାଜ ପ୍ରାୟ ଅନ୍ତିମ ସମୟରେ ତାଙ୍କର ଆମେ ଯାହା ଶୁଣିଛୁ ସେ ତାଙ୍କର ରୁମ୍ରେ କବାଟ ଦେଇକି ସେ ତାଙ୍କର ଖାଲି ରାଧାକୃଷ୍ଣଙ୍କ ଲୀଳା ଖାଲି ଶ୍ରବଣ କରୁଥାନ୍ତି, ଶୁଣୁଥାନ୍ତି, ଗୀତ ଗୋବିନ୍ଦ ଆଦି ଶୁଣୁଥାନ୍ତି, କାରଣ ସେଇଟା ହିଁ ତାଙ୍କୁ ଭଲ ଲାଗିବ, ଆଉ ଅଲଗା କିଛି ଭଲ ଲାଗିବନି। ଏ ତମ୍ ବିଷୟକ ଜ୍ଞାନ ବି ଏ ସରି ତତ୍ ବିଷୟକ ଜ୍ଞାନ ଏ ଯେଉଁ କ'ଣ ଜୀବର ସ୍ୱରୂପ ବିଷୟକ ଜ୍ଞାନ ସେଇଟା ଶିକ୍ଷା ଦେବା ପାଇଁ ତାଙ୍କୁ ଭଲ ଲାଗିବନି, କାରଣ ସେମାନେ ସେଇଥିରେ ପୁରା ମଝି ଯାଆନ୍ତି ସେ ସମୟରେ, ଆଉ ସେମାନେ ଚାହାନ୍ତି ନା ଆଉ ଜଗତ ରହିବା ପାଇଁ, ସେମାନେ ଯେତେବେଳେ ଇଚ୍ଛା କରି ଚାଲିଯିବେ। ତ ସେମାନଙ୍କ ସ୍ଥିତି କ'ଣ ଆମେ ବୁଝି ହିଁ ପାରିବାନି। ମୁଁ ଆଜି କହୁଥିଲି ଗତିବାବୁଙ୍କୁ, ସେ ପଚାରୁଥିଲେ ଆଜି ପାଣି ନେବା ସମୟରେ ସେ କଥା, ଆମେ ଶୁଦ୍ଧ ଭକ୍ତଙ୍କ ସ୍ଥିତିକୁ ବୁଝିବା ବି ମୁସ୍କିଲ, ବୁଝିପାରିବାନି ସେମାନେ କାହିଁକି ଏ ଲୀଳା କରିଛନ୍ତି, କାହିଁକି ସେ ଲୀଳା କରୁଛନ୍ତି, କାହିଁକି ତାଙ୍କର ଏହା ହେଲା, କାହିଁକି ସେ ହେଲା, ଏଇଟା ଆମ ବୁଦ୍ଧି ତା ଭିତରେ ପ୍ରବେଶ କରିବ ହିଁ ନାହିଁ, ଆମ ବୁଦ୍ଧି ତା ଭିତରେ ପ୍ରବେଶ କରିବାନି, ବୁଝିପାରିବାନି। ସେମାନେ ଭଗବାନଙ୍କ ନିଜ ଲୋକ, ସେମାନେ କ'ଣ ଲୀଳା କରିବେ ଭଗବାନ ଜାଣିଛନ୍ତି, କାହିଁକି ସେ ଲୀଳା କରୁଛନ୍ତି ଭଗବାନ ଜାଣିଛନ୍ତି, କାରଣ ସେମାନେ ସେଇ କୃଷ୍ଣ ଲୀଳାରେ ସେମାନେ ମଜିକି ଥାଆନ୍ତି। କିନ୍ତୁ ଆମେ ଆମ ପାଇଁ ଯେଉଁ ଆଲୋଚନା କରାଯାଉଛି କବିତା ଶବ୍ଦର ଅଲଗା ଜ୍ଞାନ, ଏଇଟା ହେଉଛି ଆମ ପାଇଁ ଭୟାବହ, ଇଏ ହେଉଛି ବନ୍ଧନର କାରଣ, ଇଏ କୃଷ୍ଣ ଭକ୍ତିର କୌଣସି ସହାୟକ ନୁହଁ। ଏଇ ପଏଣ୍ଟରେ ଆମେ ଆଲୋଚନା କରୁଛେ, ଦେଖୁନାହାନ୍ତି ସେଇ ଆମେ ଗତକାଲି ଶୁଣିଥିଲେ ନା, ଦିଗ୍ବିଜୟ କରିବା ବିଦ୍ୟାର କାର୍ଯ୍ୟ ନହେ, ଈଶ୍ୱର ଭଜିଲେ ସେଇ ବିଦ୍ୟା ସତ୍ୟ କହେ, ସେଇ ସେ ବିଦ୍ୟାର ଫଳ ଜାଣିହ ନିଶ୍ଚୟ, କୃଷ୍ଣ ପାଦ ପଦ୍ମେ ଯଦି ଚିତ୍ତ ବିତ୍ତ ରହେ, କୃଷ୍ଣ ପାଦ ପଦ୍ମରେ ଯଦି ଚିତ୍ତ ବିତ୍ତ ରହିଲା ତାହେଲେ ଜାଣିବ ସେଇଟା ହେଉଛି ବିଦ୍ୟାର ଫଳ, ଯଦି ସେଇଟା ନ ରହିଲା ତାହେଲେ ଆଉ ଯାହା ଶାସ୍ତ୍ର ଜାଣିଛେ ବହୁତ କିଛି ଜାଣିଛେ ସେଇ ମହାପ୍ରଭୁ ହିଁ କହିଛନ୍ତି, ସେଇଟା କ'ଣ ଦେଖନ୍ତୁ ତାପରେ କହୁଛନ୍ତି, ହେନ କୃଷ୍ଣ ନାମେ ଯାର ନାହିଁ ରତି ମତି, ହେନ କୃଷ୍ଣ ନାମେ ଯାର ନାହିଁ ରତି ମତି, ପଡ଼ିଆଓ ସର୍ବଶାସ୍ତ୍ର ତାହାର ଦୁର୍ଗତି, ପଡ଼ିଆଓ ସର୍ବଶାସ୍ତ୍ର ତାହାର ଦୁର୍ଗତି, ଶାସ୍ତ୍ରେର ନା ଜାନେ ମର୍ମ ଅଧ୍ୟାପନା କରେ, ଶାସ୍ତ୍ରେର ନା ଜାନେ ମର୍ମ ଅଧ୍ୟାପନା, ଗର୍ଦ୍ଦଭେର ପ୍ରାୟଜେନ ଶାସ୍ତ୍ର ବହି ମରେ, ଗର୍ଦ୍ଦଭେର ପ୍ରାୟଜେନ ଶାସ୍ତ୍ର ବହି ମରେ, ପଢ଼ି ଆସୁନିଆ ଲୋକ ଗେଲ ଛାରେ ଖାରେ, ବଢ଼ିଆ ଗେଲ ଛାରେ ଖାରେ, କୃଷ୍ଣ ମହା ମହୋତ୍ସବେ ବଞ୍ଚିଲା ତାହାରେ, କୃଷ୍ଣ ମହା ମହୋତ୍ସବେ ବଞ୍ଚିଲା ତାହାରେ। ଦେଖନ୍ତୁ ସେଇ ସେଇ ଅଧ୍ୟାୟରେ ଅଛି ଚେତନ ଭାଗବତରେ ମହାପ୍ରଭୁ ଯେଉଁ କହିଛନ୍ତି ଦିଗ୍ବିଜୟ ପଣ୍ଡିତକୁ, ହେନ କୃଷ୍ଣ ନାମେ ଯାହାର ନାହିଁ ରତିମତି, ପଡ଼ିଆ ଓ ସର୍ବଶାସ୍ତ୍ର ତାହାର ଦୁର୍ଗତି। କୃଷ୍ଣଙ୍କ ନାମରେ ଯଦି ରତିମତି ଆସୁନି ତାହେଲେ ସବୁ ଶାସ୍ତ୍ର ପଢ଼ିଥାଇପାରେ ଜଣେ, ପଢ଼ିଆ ଓ ସର୍ବଶାସ୍ତ୍ର ତାହାର ଦୁର୍ଗତି, ତାହାର ଦୁର୍ଗତି ସବୁ ଶାସ୍ତ୍ର ପଢ଼ିବ ତାର ହେଲା କ'ଣ ଦୁର୍ଗତି, ସୁ ଉତ୍ତମ ଗତି ନାହିଁ। ଆଉ ଶାସ୍ତ୍ରର ନା ଜାନେ ମର୍ମ ଅଧ୍ୟାପନା କରେ, ଶାସ୍ତ୍ର ମର୍ମ ଜାଣିନି। ଶାସ୍ତ୍ର ମର୍ମ କ'ଣ? ଶାସ୍ତ୍ର ମର୍ମ ତ ହେଉଛି କୃଷ୍ଣ ଭଜନ। ଶାସ୍ତ୍ର ସବୁ ଶାସ୍ତ୍ର ଜିଷ୍ଟ କ'ଣ? ସବୁ ଶାସ୍ତ୍ର ସିଦ୍ଧାନ୍ତ ହେଉଛି ଭଗବାନଙ୍କର ଭଜନ କରିବା, ଭଗବାନଙ୍କର ଭକ୍ତି କରିବା, କୃଷ୍ଣ ପ୍ରେମ। ଶାସ୍ତ୍ର ମର୍ମ ନ ଜାଣିକି ଅଧ୍ୟାପନା କରୁଛନ୍ତି, ଶାସ୍ତ୍ର ପଢ଼ୁଛନ୍ତି, ପଢ଼ାଉଛନ୍ତି। ଗର୍ଦ୍ଧବେର ପ୍ରାୟୋଜନ ଶାସ୍ତ୍ର ବହି ମରେ। କୃଷ୍ଣ ଭକ୍ତି ଯଦି ଜଣେ କରୁନି, ଭଗବାନଙ୍କ ନାମ କରୁନି, ଭଜନ କରୁନି, ତାହେଲେ ସେ ଶାସ୍ତ୍ର ପଢ଼ିଥାଇପାରେ, ପଢ଼ୁଥାଇପାରେ, ପଢ଼ାଉଥାଇପାରେ, ବହୁ ଶାସ୍ତ୍ର ସିଏ ଜ୍ଞାତା ହେଇପାରେ, କିନ୍ତୁ ଗର୍ଦ୍ଧବେର ପ୍ରାୟୋଜନ ଶାସ୍ତ୍ର ବହି ମରେ। ଗଧ ଯେମିତି ବହୁଛି, ବହୁତ ଓଜନ ବହୁଛି, କିନ୍ତୁ ସେ ଓଜନ ଏତେ ବହୁଛି ସିନା କିଛି ଆସ୍ୱାଦନ କଲା ପାଇଁ କରିବା ପାଇଁ ତାର କୌଣସି ଅବକାଶ ନାହିଁ। ଠିକ୍ ସେଭଳି ଜୀବ ବହୁତ ଶାସ୍ତ୍ର ଜାଣିଥାଇପାରେ, କିନ୍ତୁ ହରିଭଜନ ଯଦି କରୁନି, ଭଗବାନ ପାଖରେ ଯଦି ରତି ମତି ଲାଗୁନି, ରତି ଉତ୍ପନ୍ନ ହେଉନି ଭଗବାନଙ୍କ ଭକ୍ତିରେ, ତାହେଲେ ସେ ଶାସ୍ତ୍ର ପଢ଼ି ମଧ୍ୟ, ଶାସ୍ତ୍ର ଜାଣି ମଧ୍ୟ ଏ ଗଧ ଭଳି କେବଳ ଖାଲି ବହୁଥାଏ। ଆଉ କ'ଣ କହୁଛନ୍ତି? ପଢ଼ିଆ ଶୁଣିଆ ଲୋକ ଗେଲ ଛାରେ ଖାରେ, ପଢ଼ିକି ଶୁଣିକି ମଧ୍ୟ ଲୋକ କ'ଣ ହେଇଯାଏ? ଛାରଖାର ହେଇଯାଆନ୍ତି, ନଷ୍ଟ ହେଇଯାଆନ୍ତି। ଛାରଖାର କାହିଁ ହେଇଯାଆନ୍ତି କହୁଛନ୍ତି? ପଢ଼ିଆ ଶୁଣିଆ ଲୋକ ଗେଲ ଛାର ଖାରେ, ପଢ଼ି ଶୁଣିକି ମଧ୍ୟ ଲୋକ ଛାରଖାର ହେଇଯାନ୍ତି, ମାନେ ଅତି ନିମ୍ନ ସ୍ଥିତିକୁ ପଳେଇଯାନ୍ତି, ନଷ୍ଟ ହେଇଯାଆନ୍ତି। କାହିଁ ନଷ୍ଟ ହେଇଯାନ୍ତି? କାରଣ କୃଷ୍ଣ ମହାମହୋତ୍ସବେ ବଞ୍ଚିଲା ତାହାରେ, କୃଷ୍ଣଙ୍କର ମହାମହୋତ୍ସବରୁ ସେ ବଞ୍ଚିଯାଆନ୍ତି, ବଞ୍ଚିତ ହେଇଯାଆନ୍ତି। କୃଷ୍ଣଙ୍କର ମହାମହୋତ୍ସବ କ'ଣ? ପ୍ରତିଦିନ ତ କୃଷ୍ଣଙ୍କର ମହାମହୋତ୍ସବ, ଆମ ପାଇଁ ଏଇଟା ଭକ୍ତ ସମାଜ ହିଁ ବୁଝିପାରିବେ। ପ୍ରତିଦିନ କୃଷ୍ଣଙ୍କର ମହାମହୋତ୍ସବ, କୃଷ୍ଣଙ୍କର ମହାମହୋତ୍ସବ ନାହିଁ? ଯେତେବେଳେ ଆମେ ଆସୁଛେ ଠାକୁରଙ୍କୁ ଦର୍ଶନ କରିବା ପାଇଁ, ପ୍ରତିଦିନ ନୂଆ ରୂପ ଦେଖୁଛେ କି ନାହିଁ? ନୂଆ ରୂପ ଦେଖିଲେ ଏଇଟା ମହୋତ୍ସବ ନାହିଁ କି? ପ୍ରତିଦିନ ଦେଖୁନାହାନ୍ତି, ପ୍ରତିଦିନ ସେଇ କ'ଣ ରୂପ ବଦଳୁଛି, ପ୍ରତିଦିନ ବଦଳୁଛି, ମାନେ ଆମର ଦୃଷ୍ଟି ନାହିଁ ବୋଲି ଆମେ ଦେଖିପାରୁନେ, ସେ ଦୃଷ୍ଟି ଜାଣିବାକୁ ପଡ଼ିବ। ମହୋତ୍ସବ, ପ୍ରତିଦିନ ମହୋତ୍ସବ, ଆଉ ସାଧାରଣ ମହୋତ୍ସବ ପ୍ରତି ଲୋକଙ୍କର କିଛି କାଂଶରେ ଆକର୍ଷଣ ରହିଛି, କିନ୍ତୁ ଏମିତି ବି ମହୋତ୍ସବ ଅଛି ଯେଉଁ ମହୋତ୍ସବକୁ ଲୋକ ଜାଣନ୍ତିନି, ଲୋକ ଜାଣନ୍ତିନି, ମହୋତ୍ସବରୁ ବଞ୍ଚିତ ରହିଯାଆନ୍ତି। ଯେମିତି ମହୋତ୍ସବ ବର୍ତ୍ତମାନ ଲକଡାଉନ ପିରିୟଡ଼ ତ ଆସିବାର ଅବକାଶ ନାହିଁ, ସୁବିଧା ନାହିଁ ବୋଲି ଲୋକ ଆସିପାରିନାହାନ୍ତି। ମହୋତ୍ସବ, ଜନ୍ମାଷ୍ଟମୀ ମହୋତ୍ସବ ଯଦି ଲକଡାଉନ ହେଇନଥାନ୍ତା, ଖୋଲାଥାନ୍ତା, ତାହେଲେ କେତେ ଲୋକ ଆସିଥାନ୍ତି? ଲକ୍ଷାଧିକ ଲୋକ ଆସିଥାନ୍ତି। ଆଚ୍ଛା, ଜନ୍ମାଷ୍ଟମୀକି ଲକ୍ଷାଧିକ ଲୋକ ଆସୁଛନ୍ତି, କାହିଁ ବଳରାମ ଜୟନ୍ତୀକି କାହିଁ ଆସୁନାହାନ୍ତି? ବଳରାମ ଜୟନ୍ତୀ କ'ଣ ମହୋତ୍ସବ ନାହିଁ? ଆସୁନାହାନ୍ତି କାହିଁକି? ବାମନ ଜନ୍ମ କାହିଁକି ଆସୁନାହାନ୍ତି ଲୋକ? ଅଲଗା ତିଥିରେ କାହିଁକି ଆସୁନାହାନ୍ତି? କାରଣ ସେ ଜାଣିନାହାନ୍ତି, ବୁଝିପାରିନାହାନ୍ତି। ବହୁତ ଶାସ୍ତ୍ର ଜାଣିଥାଇପାରନ୍ତି, ଏଠି ତ ଶାସ୍ତ୍ରବିତ୍ମାନଙ୍କ କଥା କୁହାଯାଉଛି, ସାଧାରଣ ଲୋକ କଥା ଛାଡ଼ି ଦିଅନ୍ତୁ। ଶାସ୍ତ୍ର ବହୁତ ଶାସ୍ତ୍ର ମାନେ ଅଲଗା ଶାସ୍ତ୍ର, ଏ ଯୋଗ ଶାସ୍ତ୍ର, ଧ୍ୟାନ ଶାସ୍ତ୍ର, ଏ ଯେଉଁ ସବୁ ଅଲଗା ଶାସ୍ତ୍ର ଯାହା ସବୁ ରହିଛି, ଭକ୍ତି ଭକ୍ତି ବିଷୟକ ଶାସ୍ତ୍ର ପଢ଼ିବା ଉଚିତ, ଜାଣିବା ଉଚିତ। ଗୀତା, ଭାଗବତ, ଚୈତନ୍ୟ ଚରିତାମୃତ, ଭକ୍ତିର ସହାୟକ ଯେତେ ସବୁ ଗ୍ରନ୍ଥ ରହିଛି ତାକୁ ପଢ଼ିବା ଉଚିତ। ଅଲଗା ଶାସ୍ତ୍ର ଯଦି ପଢ଼ିବେ ତାହେଲେ ତ ସିଦ୍ଧାନ୍ତ କୁହାଯାଇଛି, ଆମର ସିଦ୍ଧାନ୍ତ ନାହିଁ ନା, ବହୁ ଶାସ୍ତ୍ର, କଳାଭ୍ୟାସ କ'ଣ ତାପରେ ଅଛି, ହଁ କ'ଣ ସେଇଟା ପ୍ରଭୁ, ବହୁ ଶାସ୍ତ୍ର କଳାଭ୍ୟାସ ନା କରିବ, ହଁ ଏଇଥିପାଇଁ କୁହାହେଇଛି ନା। ବହୁ ଶାସ୍ତ୍ର ମାନେ ଭକ୍ତି ବିଷୟକ ଶାସ୍ତ୍ରକୁ ଛାଡ଼ିକି ଅଲଗା ଶାସ୍ତ୍ର, ଭକ୍ତି ବିଷୟକ ଶାସ୍ତ୍ର ଯେତିକି ଅଛି, ଆମର ଆଚାର୍ଯ୍ୟମାନେ ଯେତିକି ରଚନା କରିଛନ୍ତି ତାକୁ ପଢ଼ୁନାହାନ୍ତି? ଦେଖିବେ ଆଚାର୍ଯ୍ୟମାନଙ୍କର ଯେତେ ରଚନା ସବୁ ରହିଛି, ଗୋସାଇମାନଙ୍କର ଯେତେ ସବୁ ରଚନା ରହିଛି, ତାକୁ ଆପଣ ପଢ଼ିଲେ ଭକ୍ତିର ସିଦ୍ଧାନ୍ତ ପାଇବେ ତା ଭିତରେ। ଯେମିତି ଆପଣ ଆପଣ ଦେଖନ୍ତୁ ଭକ୍ତିର ସମୁଦ ସିନ୍ଧୁ ପଢ଼ିବେ, ଭକ୍ତିର ସମୁଦ ସିନ୍ଧୁ ପଢ଼ିଲେ ତା ଭିତରେ ଭକ୍ତିର ସିଦ୍ଧାନ୍ତ ବି ପାଇବେ। ଗୀତା ପଢ଼ିଲେ ଗୀତାର ଭକ୍ତିର ସିଦ୍ଧାନ୍ତ ପାଇ, କିଏ କହି କ'ଣ ଗୀତାରେ ଭକ୍ତିର ସିଦ୍ଧାନ୍ତ? ଗୀତାରେ ତ କର୍ମ କଥା ବି କୁହାଯାଇଛି, ଜ୍ଞାନ କଥା ବି କୁହାଯାଇଛି, ଭାଗବତରେ କ'ଣ କର୍ମ କଥା କୁହାହେଇନି କି? ଭାଗବତରେ କ'ଣ ଜ୍ଞାନ କଥା କୁହାହେଇନି କି? କୁହାହେଇଛି, କିନ୍ତୁ ପ୍ରାଧାନ୍ୟ କାହାର ରହିଛି ଭକ୍ତିର? ଯୋଗ କଥା କୁହାଯାଇନି କି? ଗୀତାରେ ବି କୁହାହେଇଛି, ଭାଗବତରେ କୁହାହେଇଛି। ଭକ୍ତିର ସିଦ୍ଧାନ୍ତ ଏମାନେ କ'ଣ, ଏଇ ଶାସ୍ତ୍ର ସବୁ ଭକ୍ତିକୁ ପୁଷ୍ଟ କରନ୍ତି, ପୋଷଣ କରନ୍ତି, ସେଇଟା ବି ବୈଷ୍ଣବଙ୍କର ଆନୁଗତ୍ୟରେ ପଢ଼ିବା ଉଚିତ ନା? ଲୋକ କ'ଣ ପଢ଼ୁନାହାନ୍ତି? ଲୋକ ବାହାର ଲୋକ ବି ପଢ଼ୁଛନ୍ତି, ଗୀତା ପଢ଼ୁଛନ୍ତି, ଭାଗବତ ପଢ଼ୁଛନ୍ତି, ଯୋଗ କରୁଛନ୍ତି, ଯୋଗ ମାର୍ଗି ଅଛନ୍ତି, ସେଭଳି ବହୁତ ଅଛନ୍ତି। ଆମେ ଆମେ ତ ବାହାରେ ବୁଲୁଛୁ, ଦେଖୁଛୁ, ସେଭଳି ବହୁତ ଲୋକ ଅଛନ୍ତି ଯେ ଆମେ ଯାଇଥିଲେ ପ୍ରଚାରକୁ, ସେ ଯେଉଁ ନାଁ କହିବେନି, ବହୁତ ବର୍ଷର ଅନୁଷ୍ଠାନ, ବହୁତ ବର୍ଷର ଅନୁଷ୍ଠାନ ସେଠି ପ୍ରଚାର ଚାଲିଛି, କିନ୍ତୁ ସେ ଜଣେ ଅଛନ୍ତି, ସେ ଜଣେ ଶିକ୍ଷକ, ସେ ପ୍ରବଚନ ଶୁଣିଛନ୍ତି ଆମର ମହାରାଜଙ୍କଠି, ପ୍ରବଚନ ଶୁଣିଛନ୍ତି ହଳଧର ମହାରାଜଙ୍କ ପ୍ରବଚନ ଶୁଣିଛନ୍ତି, ମହାରାଜ ତ ଆଉ ଯାଇପାରୁନାହାନ୍ତି, ସମୟ ହେଉନି ଆମକୁ ସେଇଟା ଯାଇକି ମେଣ୍ଟେନ୍ କରିବା ପାଇଁ ପଡ଼ୁଛି, ସିଏ ସବୁକି ଶୁଣେ ସେ, କିନ୍ତୁ ବହୁତ ବଡ଼ ଯୋଗୀ, ଯୋଗ ହିଁ କରିବେ, ଭକ୍ତିର ସିଦ୍ଧାନ୍ତ ସିଏ ଶୁଣିଲେ ମଧ୍ୟ ସିଏ ଗ୍ରହଣ କରିପାରୁନାହାନ୍ତି, କ'ଣ କାହିଁକି ମୁଁ ବୁଝିପାରୁନି, ତାମାନେ ସେମାନେ ଠିକ୍ସେ ସାଧୁସଙ୍ଗ କରିନାହାନ୍ତି, ଇଏ ହେଉଛି ସିଦ୍ଧାନ୍ତ, ଠିକ୍ସେ ସାଧୁସଙ୍ଗ ନକଲେ ହେବନି, ଶ୍ରବଣ ନକଲେ ହେବନି, ଠିକ୍ସେ ଶ୍ରବଣ କରିବା ଉଚିତ, ବାହାରେ ଯେଉଁ ଶ୍ରବଣ ସବୁ କରୁଛନ୍ତି ସେସବୁ କ'ଣ କୁହାଯିବ, ସେ କେବଳ ଟାଇମ୍ ପାସ୍ ବା ଗୋଟେ ଆନୁଷ୍ଠାନିକ ଭାବେ ଏଭଳି ସବୁ କରନ୍ତି, ଭକ୍ତମାନେ ବି ଯେଉଁ ଶ୍ରବଣ କରିବା ଉଚିତ, କେମିତି ଦେଖିବେ ପ୍ରଭୁପାଦ କ'ଣ କହିଛନ୍ତି, ଶ୍ରବଣ ଉପରେ ପ୍ରଭୁପାଦ କେତେ ଜାଗାରେ କହିଛନ୍ତି ଆପଣ ସର୍ଚ୍ଚ କଲେ ପାଇବେ, ଠିକ୍ସେ ଶୁଣିବ ଯଦି ଜଣେ ଠିକ୍ସେ ଯଦି ଶୁଣିବ, ସେ ଶୁଣି 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 କୃଷ୍ଣ ପ୍ରେମ ପାଇବ, ପ୍ରଭୁପାଦ ଲେଖିଛନ୍ତି, ଆମର ତ ଶ୍ରବଣ ଉତ୍କଣ୍ଠା ହିଁ ନାହିଁ, ଠିକ୍ସେ ଶ୍ରବଣ କଲେ ସେ କୃଷ୍ଣ ପ୍ରେମ ପାଇବ, ଉପଯୁକ୍ତ ସ୍ରୋତରୁ ଶୁଦ୍ଧ ଭକ୍ତଙ୍କ ଆଚାର୍ଯ୍ୟମାନଙ୍କଠୁ, ସେ ଯଦି ଉପଯୁକ୍ତ ଭାବେ ଶ୍ରବଣ କରୁଛି ତାହେଲେ ସେ ଶ୍ରବଣଟା ତାକୁ ସାହାଯ୍ୟ କରିବ, ଦିନେ ଦିନେ ସାହାଯ୍ୟ କରିବ, ଏଥିରେ କୌଣସି ଦ୍ୱିମତ ହେବାର ନାହିଁ, ନହେଲେ ପଢ଼ିବା ଶୁଣିବା ଲୋକ ଗେଲ ଛାରେ ଖାରେ, କୃଷ୍ଣ ମହାମହୋତ୍ସବ ବଞ୍ଚିଲା ତାହାରେ, କୃଷ୍ଣ ମହାମହୋତ୍ସବରୁ ସେ ବଞ୍ଚିତ ହୋଇଯିବେ, ସେ ଜାଣିପାରିବେ, ଦେଖୁନା ଲୋକ ସେଭଳି ଶୁଣୁଥିଲେ ବାହାର କଥା, ଜନ୍ମାଷ୍ଟମୀକି ଲୋକ ଆସୁଛନ୍ତି କିନ୍ତୁ ବଳରାମ ଜୟନ୍ତୀକି ଆସୁନାହାନ୍ତି, ବଳରାମ ଜୟନ୍ତୀ ସେଇଟା କ'ଣ ମହୋତ୍ସବ ନାହିଁ, ସେଦିନ ଲୋକ ବାହାର ଲୋକମାନେ କ'ଣ କରନ୍ତି, ପ୍ରାୟ ଯେଉଁମାନେ ଅଜ୍ଞାନୀ ସେମାନେ ସେଦିନ ଜୀବହତ୍ୟା କରନ୍ତି, ଜୀବହତ୍ୟା କରି ଆମେ ଶୋଭନ କରନ୍ତି, ବୁଝିପାରନ୍ତିନି ଜାଣିଥାନ୍ତି, ସେଇଭଳି ବହୁ ଶାସ୍ତ୍ର ଜାଣିକି ମଧ୍ୟ ଯଦି କୃଷ୍ଣ ଭଜନ ନ କରୁଛି, କୃଷ୍ଣ ଭକ୍ତି ନହେଲା, ତାହେଲେ ସେ ଶାସ୍ତ୍ର ବନ୍ଧନର କାରଣ, ସେଇଥିପାଇଁ ମହାପୁରୁ କହିଲେ କବିତାଂ ନ ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ ବା ଜଗଦୀଶ କାମୟ, ହେ ଜଗଦୀଶ ମୁଁ ଏଗୁଡ଼ାକ କୌଣସି କାମନା କରୁନି, ତାହେଲେ ତୁମେ କ'ଣ କାମନା କରୁଛ ଯଦି ପ୍ରଶ୍ନ ଆସିବ, ତା ସାଧକମାନେ କ'ଣ କାମନା କରିବା ଉଚିତ, ତାପରେ କହିଲେ ମମ ଜନ୍ମନି ଜନ୍ମନିଶ୍ୱରେ ଭଗବତା ଭକ୍ତି ରହିତୁ କିତୁଇ, ଜନ୍ମ ଧରି ମୋର କେବଳ ଗୋଟିଏ କାମନା, ଭବତା ଭକ୍ତିର ଅହିତ୍ୟୁକି ତ୍ୱୟୀ, ଏଠି ମହାପ୍ରଭୁ କେବଳ ଲେଖିଲେ କ'ଣ, ଭବତା ଭକ୍ତିର ଅହେତୁକି ତ୍ୱୟୀ, କେବଳ ଅହେତୁକି ଗୋଟିଏ ଶବ୍ଦ ଲେଖିଛନ୍ତି, ଦେଖିବେ ଭକ୍ତିମନ ଠାକୁର ଏ ଅହେତୁକିର ବ୍ୟାଖ୍ୟା କରିଛନ୍ତି, କେତେ ଶବ୍ଦ ଲଗେଇଛନ୍ତି ଅହେତୁକି ପାଇଁ, ଦେଖନ୍ତୁ ଭକ୍ତିମନ ଠାକୁର କ'ଣ ଲେଖିଲେ ତାଙ୍କ ଟୀକାରେ, ଏତତ୍ ସର୍ବଂ ଅହଂ ନ ଯାଚେ, ଏତତ୍ ସର୍ବଂ ଏ ଯେଉଁ ଉପରେ ଯେଉଁ ଚାରିଟା କୁହାହେଲା, ଏତତ୍ ସର୍ବଂ ଅହଂ ନ ଯାଚେ, ମୁଁ ଏଗୁଡ଼ାକ କାମନା କରୁନି, ଏ ଧନ ଜନ ସୁନ୍ଦରୀ କବିତା ଏଗୁଡ଼ା ମୁଁ କାମନା କରୁନି, କିନ୍ତୁ ଜନ୍ମନି ଜନ୍ମରି ଜନ୍ମ ଜନ୍ମ ଧରି ପ୍ରତି ଜନ୍ମରେ ଜନ୍ମନି ଜନ୍ମନି ତ୍ୱୟୀ ଈଶ୍ୱରେ ଆପଣଙ୍କ ଈଶ୍ୱର ଆପଣଙ୍କ ଭଳି ଈଶ୍ୱରଙ୍କ ପାଖରେ, ଆଚ୍ଛା ଈଶ୍ୱର ତ ବହୁତ ଅଛନ୍ତି, ଈଶ୍ୱର ତ ବହୁତ ଅଛନ୍ତି ନା, କେଉଁ ଈଶ୍ୱର, ତାପରେ କହୁଛନ୍ତି ନା ନା ଈଶ୍ୱରେ ପ୍ରାଣେଶ୍ୱରେ କୃଷ୍ଣେ, ପ୍ରାଣେଶ୍ୱର କୃଷ୍ଣ ମହାପ୍ରଭୁ କହିଛନ୍ତି ନା, ଆପଣ ଈଶ୍ୱର ସାଧାରଣ ଈଶ୍ୱର ନୁହନ୍ତି, ପ୍ରାଣେଶ୍ୱର କୃଷ୍ଣଙ୍କ ପାଖରେ ଅହେତୁକିଂ ଭକ୍ତି ଯାଚେ, ମୁଁ ଅହେତୁକି ଭକ୍ତି ଯାଚନା କରୁଛି, ଅହେତୁକି ଭକ୍ତି ମାଗୁଛି, ଜନ୍ମ ଜନ୍ମ ଧରି ମୁଁ ଅହେତୁକି ଭକ୍ତି ମାଗୁଛି, ପୁଣି ଅହେତୁକିକୁ କ'ଣ ବ୍ୟାଖ୍ୟା କରୁଛନ୍ତି ଦେଖନ୍ତୁ, ଅହେତୁକିଂ ଭକ୍ତି, ଅହେତୁକିଂ ଭକ୍ତିର ଶବ୍ଦର କେତେଟା ଶବ୍ଦ ଲାଗିଛି ଦେଖନ୍ତୁ, ଫଳାନୁସନ୍ଧାନ ରହିତା ଚିତ୍ ସ୍ୱଭାବାଶ୍ରୟା କୃଷ୍ଣାନନ୍ଦ ରୂପା ଶୁଦ୍ଧା କେବଳା ଅକିଞ୍ଚନା ଅମିଶା ଭକ୍ତିର ଇତି, କେତେ ଶବ୍ଦ ଲାଗିଲା ଦେଖନ୍ତୁ, ଅହେତୁକ ଶବ୍ଦରେ କହିଲେ ଫଳାନୁସନ୍ଧାନ ରହିତା, ସାଂସାରିକ ଭୋଗ ଫଳ ଅନୁସନ୍ଧାନ ରହିତ, ସାଂସାରିକ ଭୋଗ ପାଇଁ କୌଣସି ଅନୁସନ୍ଧାନ ନାହିଁ, ଭକ୍ତି କରୁଛନ୍ତି ସଂସାର ଭୋଗ ପାଇଁ ଚିନ୍ତା କରି, ଏଇଟା ଭକ୍ତି ସେଇଟା ଅହେତୁକ ଭକ୍ତି ହେଲାନି, ସେ ସନ୍ଧାନ ଅନୁସନ୍ଧାନ ରହିବନି, ଫଳଭୋଗ ଇଚ୍ଛା ରହିବନି, ଚିତ୍ ସ୍ୱଭାବାଶ୍ରୟା, ଚିତ୍ ସ୍ୱଭାବାଶ୍ରୟ ଭକ୍ତି ହେଲା ଚିତ୍ ସ୍ୱଭାବ, ଆଚ୍ଛା ଆଉ କ'ଣ କହୁଛନ୍ତି, କୃଷ୍ଣାନନ୍ଦ ରୂପା, କୃଷ୍ଣ ଆନନ୍ଦ ରୂପା, ଆଉ ଭକ୍ତି କରୁଛେ ଆମେ ନିଜ ଆନନ୍ଦ ପାଇଁ ନା, ନା ଏଠି କହିଲେ କୃଷ୍ଣାନନ୍ଦା, କୃଷ୍ଣଙ୍କୁ ପରମ ଆନନ୍ଦ ଦେବା ପାଇଁ ଦେବା ଭଳି ସେ ଭକ୍ତି, ସେଇଟା ହେଉଛି ଅହେତୁକି। କୃଷ୍ଣଙ୍କୁ ଆନନ୍ଦ ଦେବା, ଯେମିତି ଆମର ପ୍ରତି ଭକ୍ତିର ପ୍ରତି ଆକ୍ଟିଭିଟିଜ୍ କୃଷ୍ଣଙ୍କୁ ଆନନ୍ଦ ଦେବା ଉଚିତ, ପ୍ରତି ଆକ୍ଟିଭିଟିଜ୍, ତେବେ ସେଇଟା ହେଉଛି ଅହେତୁକି। ଭକ୍ତ ଠାକୁର ତ କହିଲେ ତାଙ୍କ ଟିକାରେ, ଯେମିତି ଆମେ ନାମ କରୁଛେ, ଜପ କରୁଛେ, ଆମେ ଜପ କରୁଛେ କୃଷ୍ଣଙ୍କୁ ଆନନ୍ଦ ଦେବା ପାଇଁ ନା ଆମେ ନିଜେ ଆନନ୍ଦ ପାଇବା ପାଇଁ? କହିଲେ ଦେଖି କ'ଣ ଶ୍ରୀରାମ, ଆମେ ନାମ କରୁଛେ, ଆମେ କୃଷ୍ଣଙ୍କୁ ଆନନ୍ଦ ଦେବା ପାଇଁ କରୁଛେ ନା ନିଜେ ଆନନ୍ଦ ପାଇବା ପାଇଁ ନାମ କରୁଛେ? ନିଜେ ପାଇବା ପାଇଁ କହୁଛେ ନା ନିଜେ ପାଇବା ପାଇଁ ବି ନୁହଁ, ଖାଲି ଗୋଟେ ଗୁରୁ ଦେଇଛନ୍ତି, ନକଲେ ନ ଚଳରେ ବାବା, ଷୋଳମାଳା ନ ସରିଲେ ବଡ଼ ଅଡ଼ୁଆ ହେବ, ଅପରାଧ ହେଇଯିବ, ତେଣୁ ଗୁରୁ ଦେଇଛନ୍ତି ମାନେ କରିବାକୁ ପଡ଼ିବ। ତ ଏଇଟା ଆମେ ଗୋଟେ ଠିକ୍ ଅଛି, ଏଇଟା ଆମେ ବିଧି ଦୃଷ୍ଟିରୁ ଆମେ କରୁଛେ, ତ ସେଇଟା ଯେତେବେଳେ ସିରିୟସ୍ଲି ଆମେ କରି 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 ଯିବା, ସେଇଟା ହିଁ କୃଷ୍ଣଙ୍କର ଆନନ୍ଦରେ ପର୍ଯ୍ୟବେସିତ ହେବ। ମୁଁ ନାମ କଲେ କୃଷ୍ଣ ଖୁସି ହେବେ, ଏଇ ଭାବନାଟା ଆସିବ। ବର୍ତ୍ତମାନ ଆମେ ନାମ କଲେ କୃଷ୍ଣ ଖୁସି ହେଉଛନ୍ତି, ଗୁରୁ ଖୁସି ହେଉଛନ୍ତି, ଏ ଭାବନା ଆମର ଆସୁଛି କି ନାହିଁ କି ମୁଁ ତ ଜାଣିପାରୁନି, କାହାର ଆସୁଥିବ? ଆମେ ନାମ କଲେ କୃଷ୍ଣ ଖୁସି ହେଉଛନ୍ତି, ଏ ଭାବନାରେ କିଏ ନାମ କରୁଛେ ନା ଆମେ? ଆପଣ କରୁଥାଇ ପାରନ୍ତି, ମୁଁ ମନା କରୁନି, କାହିଁ ମୋର ତ ସେ ଭାବନା ଆସୁଛି, ମୁଁ ଖାଲି ଗୁରୁ କହିଛନ୍ତି କରିବାକୁ ପଡ଼ିବ ବାପା, ନ କଲୁ ନ ଚଳେ। ତେଣୁ କୃଷ୍ଣ ଆନନ୍ଦ ରୂପା, ସବୁ ସେବା, ଖାଲି ନାମ ନାହିଁ, ଭକ୍ତି ଭକ୍ତିର ବା ସବୁଯାକ ଅଙ୍ଗ ରହିଲା, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ଦାସ୍ୟ ବନ୍ଦନ ସାକ୍ଷ୍ୟ ଆତ୍ମନିବେଦନ ସବୁ କିଛି, ଯାହା କିଛି ରହିଲା, ଆମେ ଯେଉଁ ସେବା କରୁଛେ, ଯେଉଁ ସେବା କରୁଛେ କୃଷ୍ଣ ଏଠି ଖୁସି ହେଉଛନ୍ତି, ତ ଏଇ ବିଚାର କରିବା ଉଚିତ। ଆମେ ସେବା କରୁଛେ ଆମେ ଖୁସି ହେଉଛେ ନା ନାହିଁ? ତ ଆମେ ସେବା କରି ଯଦି ଆମର କ'ଣ ପ୍ରସନ୍ନତା ବିଚାର କରୁଛେ, ତାହେଲେ ସେଇଟା ଅହେତୁକି ଭକ୍ତି ହେଲା ନାହିଁ, କାରଣ ଆମେ ସେ ସ୍ଥିତିରେ ନାହିଁ, ଆମେ ଉନ୍ନତ ସ୍ଥିତିକୁ ଯାଇନି, ଆମେ ଏଇ ସ୍ଥିତିରେ ହିଁ ଅଛେ, ଆମର ଅହେତୁକି ଭକ୍ତି ହେଇନି, ଆମେ ସେବା କରୁଛେ ଆମର ପ୍ରସନ୍ନତା ପାଇଁ ନା, ତାମାନେ ଆମକୁ କେତେ ଆହୁରି କ'ଣ କୁହାଯିବ, ଆମକୁ ଆହୁରି କେତେ ମାର୍ଜିତ ହେବା ପାଇଁ ପଡ଼ିବ, ବିଚାର କରିନେବା ଉଚିତ, ମାର୍ଜିତ ହେବା ପାଇଁ ପଡ଼ିବ ନା, ନଚେତ ଆଉ କୃଷ୍ଣ କେମିତି ପାଇବା, ସେ କୃଷ୍ଣ ପ୍ରେମ କେମିତି ପାଇବା? ସେ ମହାପୁରୁଷ ନିଜେ କହିଲେ ନା, ଜନ୍ମ ଜନ୍ମ ଧରି ମୋତେ ଭକ୍ତି ମିଳୁ। ଆଚ୍ଛା, କୃଷ୍ଣ ଆନନ୍ଦ ରୂପା, ଆଚ୍ଛା ଆଉ କ'ଣ? ଶୁଦ୍ଧା, ଇଏ ହେଉଛି ଅହେତୁକ ଭକ୍ତିର ସ୍ୱରୂପ, ଶୁଦ୍ଧା। ଆଉ କ'ଣ? କେବଳା, ଶୁଦ୍ଧ କେବଳା ଏବଂ ଅକିଞ୍ଚନା, ଅକିଞ୍ଚନା, ଏ ଅକିଞ୍ଚନା ବିଷୟରେ ଆମର ଆଲୋଚନା ହେଇଛି। ଆଉ ଅମିଶ୍ରା, ଅମିଶ୍ରା ମାନେ କୌଣସି କର୍ମ ଜ୍ଞାନ ମିଶ୍ରା ନୁହଁ, ଏଇଟା ହେଉଛି ଶୁଦ୍ଧ ଭକ୍ତି, ଏଇଟା ହେଉଛି ଅହେତୁକ ଭକ୍ତି। ଅର୍ଥାତ୍ ମହାପ୍ରଭୁ କହୁଛନ୍ତି, ମୋତେ ଜନ୍ମ ଜନ୍ମ ଧରି ଏଇ ଭକ୍ତି ଦିଅନ୍ତୁ, ଏଗୁଡ଼ା କିଛି ଦରକାର ନାହିଁ, ଏ ଧନ ଜନ ସୁନ୍ଦରୀ କବିତା ଗୁଡ଼ା ଦରକାର ନାହିଁ, ଜନ୍ମ ଜନ୍ମ ଧରି ମୋତେ ସେଇ ଭକ୍ତି ଦିଅନ୍ତୁ। ବର୍ତ୍ତମାନ ଆମେ ନିଜେ ବିଚାର କରିବା ଉଚିତ, ଆମେ ତ ସାଧକ, ସମସ୍ତେ ଜଣେ ଜଣେ ସାଧକ ନା, ସାଧକ ଦୃଷ୍ଟିରୁ ଆମେ ଏଇଟା ପ୍ରତିଦିନ ପଢ଼ୁଛେ, ସକାଳେ ପ୍ରତିଦିନ ପାଠ କରୁଛେ, କିନ୍ତୁ ଅନ୍ତରରେ କ'ଣ ସେ ଭାବନା ଆମର ଆସୁଛି ନା, ପ୍ରଭୁ ମୋତେ ଜନ୍ମ ଜନ୍ମ ଧରି ଏଇ ଅହେତୁକି ଭକ୍ତିଟା ମୋତେ ଦିଅନ୍ତୁ, ଏ ଭାବନା ଆସିବା ଉଚିତ, ଆମେ ଶ୍ରବଣ କରୁଛେ ସେଇଥିପାଇଁ। ଏଇଟା ଶ୍ରବଣ କଲା ମାନେ ଆମର ସେ ଭାବନାଟା ଆସୁ, ଆମର ସେ ଭାବନାଟା ବଢ଼ୁ, କାହା ଆଗରେ ଆମେ ହୁଏତ ପ୍ରକାଶ ନ କରିପାରୁ, ଏଇଟା କାହା ଆଗରେ ପ୍ରକାଶ୍ୟ ବି ନୁହଁ, କାହାକୁ ବି କହିବା ଉଚିତ ନୁହଁ, କିନ୍ତୁ ଭଗବାନ ପାଖରେ ସେ ନିବେଦନ କରିବା ଉଚିତ। ଏଇଟା କ'ଣ? ଏଇଟା କାହା ପାଖରେ ନିବେଦନ ଦେଖୁନାହାନ୍ତି, ଏଇଟା ଭଗବାନ ପାଖରେ ନିବେଦନ ନା, ଜନ୍ମ ଜନ୍ମ ଧରି ମୋତେ ଏଇଟା ମିଳୁ, ତା କାହା ପାଖରେ ନିବେଦନ? ଏଇଟା କ'ଣ ଜଣେ ଆଉ ଜଣେ ପାଖରେ ନିବେଦନ କରିବ କି? ନାହିଁ, ଭଗବାନ ପାଖରେ। ତେଣୁ ଭଗବାନ ପାଖରେ ଏ ନିବେଦନ କରିବା ଉଚିତ, ସେଇଥିପାଇଁ ଭକ୍ତିମ ଠାକୁରଙ୍କର ଏଇ ଏହାର ଭଜନ ଭକ୍ତିମ ଠାକୁର ରଚନା କଲେ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ନାହିଁ ମାଗି ଦେହ ସୁଖ ବିଦ୍ୟା ଧନ ଜନ, ନାହିଁ ମାଗି ବିଦ୍ୟା ଧନ ଜନ।
ପଦ ଯୋଗେ ମୋର ନିବେଦନ, ପ୍ରଭୁ ତବ ପଦ ଯୋଗେ ମୋର ନିବେଦନ।
ଦେଖୁନାହାନ୍ତି ଭକ୍ତିଜନ ଠାକୁର ସେ କଥା ରଚନା କଲେ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ। ଟିକାରେ ସେ ରଚନା କରୁଛନ୍ତି, ସେ ଭଜନରେ ସେ ହିଁ ଲେଖିଛନ୍ତି, ଭଜନ ତ ଆହୁରି ଅଧିକା ଜିନିଷ ଲେଖିଛନ୍ତି। ମୁଁ କୌଣସି ଜିନିଷ ଚାହୁଁନି, ଧନ ଜନ ସୁନ୍ଦରୀ କବିତା ଏସବୁ କିଛି ଦରକାର ନାହିଁ, ମାଗି ଦେହ ସୁଖ ବିଦ୍ୟା ଧନ ଜନ କିଛି ଚାହୁଁନି। ଆଚ୍ଛା, ଅଲଗା ସୁଖ କିଛି ଚାହୁଁଛନ୍ତି କି? ତାପରେ କହିଲେ,
ନାହିଁ ମାଗି ସ୍ୱର୍ଗ ମୁଖ୍ୟ, ନାହିଁ ମାଗି, ନାହିଁ ମାଗି ମୁଖ୍ୟ, ନାହିଁ ମାଗି, ନା କରି ପ୍ରାର୍ଥନା କୁନ ବିଭୂତିର ଲାଗି, ନା କରି ପ୍ରାର୍ଥନା କୁନ ବିଭୂତିର ଲାଗି, ପ୍ରଭୁ ତବ ପଦ ଯୋଗେ ମୋର ନିବେଦନ।
ପ୍ରଭୁ ଆପଣଙ୍କ ପାଦପଦ୍ମରେ ମୋର ଏତିକି ହିଁ ନିବେଦନ, ମୁଁ କୌଣସି ବସ୍ତୁ ଚାହୁଁନି। ଟିକାରେ ସେ କଥା ରଚନା କରିଛନ୍ତି ନା, ଟିକାରେ ସେ କଥା ଲେଖିଲେନି କି, ଫଳାନୁସନ୍ଧାନ ରହିତା, ଫଳାନୁସନ୍ଧାନ ରହିତା ଲେଖିଲେ, ପୁଣି ଶେଷରେ କହିଲେ କ'ଣ, ଅକିଞ୍ଚନା ଶୁଦ୍ଧା କେବଳା ଅକିଞ୍ଚନା ଅମିଶ୍ରା, ଜୟ ଶ୍ରୀ ଶ୍ରୀ ଗୌନିତା, ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି। ତେଣୁ କୌଣସି ବସ୍ତୁ ମୋର ଆବଶ୍ୟକ ନାହିଁ, ଅମିଶ୍ରା ମିଶ୍ର ଭକ୍ତି ବି ଦରକାର ନାହିଁ। ମିଶ୍ର ଭକ୍ତି ମାନେ ଏସବୁ କିଛି ଅଲଗା କାମନା ରହୁଛି, ଫଳାନୁସନ୍ଧାନ ରହିତା, କୌଣସି ଫଳ ଆବଶ୍ୟକ ନାହିଁ। ସେଥିପାଇଁ କହିଲେ, ନାହିଁ ମାଗି ସ୍ୱର୍ଗ ଆହାର ମୁଖ୍ୟ, ନାହିଁ ମାଗି, ନା କରି ପ୍ରାର୍ଥନା କୌଣ ବିଭୂତିର ଲାଗି। ଇଏ ହେଉଛି ଶୁଦ୍ଧ ଭକ୍ତି। ଆଉ ଯଦି ଆମର କିଛି ବି କାମନା ରହୁଛି ତାହେଲେ ସେଟା ଶୁଦ୍ଧ ଭକ୍ତି ନୁହଁ। ଠିକ୍ ଏଇ ଭାବନା ଆମେ ସେଦିନ ଶୁଣୁଥିଲେ ନା, ଭାଗବତମ୍, ଭାଗବତମ୍ ଗ୍ରନ୍ଥ ହେଉଛନ୍ତି ସେଇ ଗ୍ରନ୍ଥକୁ ଭାଗବତମ୍ କୁହାଯିବ ଯେଉଁ ଗ୍ରନ୍ଥରେ କ'ଣ କ'ଣ ଅଛନ୍ତି। ସେଦିନ ଶୁଣୁଥିଲେ କ'ଣ କ'ଣ ଅଛନ୍ତି, ମନେ ଅଛି ନା, ଯେଉଁ ଗ୍ରନ୍ଥରେ ନାରାୟଣ କବଚ କଥା ଅଛନ୍ତି, ଆଉ କ'ଣ ଅଛନ୍ତି, ହଁ, ବୃତ୍ରପ୍ରଭୁଙ୍କର ଚରିତ ଅଛନ୍ତି, ହଁ, ଗାୟତ୍ରୀ ମନ୍ତ୍ରରୁ ଆରମ୍ଭ ହୋଇଛନ୍ତି, ସେ ହେଉଛନ୍ତି ଭାଗବତମ୍, ହଁ, ହଁ, 18,000 ଶ୍ଲୋକ ଏବଂ ଦ୍ୱାଦଶ ସ୍କନ୍ଦ ସମନ୍ୱିତ ଗ୍ରନ୍ଥ ସେ ଭାଗବତମ୍। ଭାଗବତମ୍ ବୃତ୍ରପ୍ରଭୁ ବୃତ୍ରାସୁର୍ଯ୍ୟ ପ୍ରାର୍ଥନା କରିଛନ୍ତି ଭଗବାନଙ୍କୁ, ଠିକ୍ ଏଇ ଭାବ, ନାଧନାଙ୍ଗ ନଜନାଙ୍ଗ ସୁନ୍ଦରୀଙ୍କ ପିତାଙ୍କ ଜଗଦୀଶ କାମୟ, କୌଣସି ଭାବ, କୌଣସି ଅମିଶ୍ରା ଭକ୍ତି ସେ ମାଗୁଛନ୍ତି, ମିଶ୍ରା ଭକ୍ତି ନାହିଁ, ଶୁଦ୍ଧ ଭକ୍ତି, ଫଳାନୁସନ୍ଧାନ ରହିତା। ବହୁତ ସୁନ୍ଦର ଏ ଟୀକା ପଢ଼ିଲା ପରେ ବହୁତ ସୁନ୍ଦର କ'ଣ ଆସ୍ୱାଦନ ହୁଏ, ଆମେ ତ ସେ ସ୍ଥିତିକୁ ଜାଣିନୁ, କିନ୍ତୁ ଟୀକାଟା ଆସ୍ୱାଦନ ହୁଏ। ଫଳାନୁସନ୍ଧାନ ରହିତା ଚିତ୍ ସହାବାଶ୍ରୟା କୃଷ୍ଣାନନ୍ଦ ରୂପା ଶୁଦ୍ଧା କେବଳା ଅକିଞ୍ଚନ ଅମିଶ୍ରା ଭକ୍ତି ଇତି। କେତେଟା ଶବ୍ଦ, କେତେଟା ବିଶେଷଣ ଲାଗିଲା ଦେଖନ୍ତୁ, ଅହେତୁକିର ଏତିକି ବ୍ୟାଖ୍ୟା କରିଛନ୍ତି ଭକ୍ତିମ ଠାକୁର, 1, 2, 3, 4, 5, 6, 7 ଅହେତୁକି ମାନେ ଏ 7। ଆଉ ଠିକ୍ ସେ କଥା ହିଁ ପ୍ରାର୍ଥନା କରିଥିଲେ ବୃତ୍ରପ୍ରଭୁ, ନ ନାଗ ପୃଷ୍ଠଂ ନ ଚ ପାରମିଷ୍ଠଂ ନ ସାର୍ବଭୌମଂ ନ ରସାଧିପତ୍ୟଂ ନ ଯୋଗ ସିଦ୍ଧିର ପୁନର୍ଭବଂ ବା ସମଞ୍ଜସ୍ୟ ତଂ ବିରହସ୍ୟ କାଂକ୍ଷେ, ସମଞ୍ଜସ୍ୟ ତଂ ବିରହ୍ୟ କାଂକ୍ଷେ। ଠିକ୍ ବୃତ୍ରପ୍ରଭୁଙ୍କର ଏଇ ପ୍ରାର୍ଥନା, ଯୁଦ୍ଧ କ୍ଷେତ୍ରରେ ଇନ୍ଦ୍ରଙ୍କ ସହିତ ଯୁଦ୍ଧ, କିନ୍ତୁ ଭଗବାନଙ୍କର ପ୍ରାର୍ଥନା, ଇନ୍ଦ୍ର ତ ଅବାକ ହେଉଛନ୍ତି, ଆରେ କ'ଣ ପ୍ରାର୍ଥନା କରୁଛନ୍ତି, ବହୁତ ସୁନ୍ଦର ଚରିତ ଭାଗବତମ୍, ବା ଭାଗବତମ୍ ରୁଦ୍ରେଶ୍ୱର ପ୍ରଭୁଙ୍କର ଚରିତ ହେଉଛି ବହୁତ ଆସ୍ୱାଦନୀୟ। ରୁଦ୍ରେଶ୍ୱର ପ୍ରଭୁଙ୍କ ଚରିତ ପ୍ରତିଭକ୍ତ ପଢ଼ିବା ଉଚିତ, ପଢିବା ସବୁବେଳେ ପଢିବା ଉଚିତ। କେଉଁ ଦିନ ଜାଣିଛନ୍ତି? କିଏ କହିପାରିବେ? ଦେଖି ଭକ୍ତମାନେ ସମସ୍ତେ ବସିଛନ୍ତି। ମୃତସଙ୍ଗ ଚରିତ ପଢିବା ଉଚିତ କେଉଁ ତିଥିରେ? ନାଇଁ, କେଉଁ ତିଥିରେ ପଢିବା ଉଚିତ ବୋଲି ମୁଁ ପଚାରୁଛି। ବୃତ୍ରସଙ୍ଗ ଚରିତକୁ ପାଠ କରିବା ଉଚିତ କେଉଁ ତିଥିରେ? ବୃତ୍ରସଙ୍ଗ ଚରିତ, ଚିତ୍ରକେତନ ଚରିତ, ବୃତ୍ରସଙ୍ଗ ଚରିତକୁ ପଢିବା ଉଚିତ ଏକାଦଶୀ ତିଥିରେ। ଏଇଟା ଗୁରୁଦେବଙ୍କର ଶ୍ରୀମୁଖରୁ ମୁଁ ଏଇଟା ଶ୍ରବଣ କରିଥିଲି। ଗୁରୁଦେବ କହିଥିଲେ ହରିଦ୍ୱାର ଗୋଟେ କ୍ଲାସ୍ରେ, ଗୁରୁଦେବ ଏଇଟା କହିଥିଲେ କମ୍ ସେ କମ୍ ଏକାଦଶୀ ତିଥିରେ ବୃତ୍ରାସ୍ର ପ୍ରସଙ୍ଗ ପଢ଼ିବା ଉଚିତ, ଜାଣିବା ଉଚିତ। ଆମେ ସମସ୍ତେ ସେଭଳି ଆସ୍ୱାଦନ କରିବା ଉଚିତ ଏକାଦଶୀ। ତ ସେଥିପାଇଁ କୁହାଉଛି ମାଧବ ଆପଣ ମାଧବ ତିଥି ଭକ୍ତି ଜନନୀ ଯତ୍ନେ ପାଳନ କରି ମାଧବ ତିଥି ଅଧିକା ନାମ କରୁଛେ ସେଦିନ ପଢ଼ିବା ଉଚିତ। ଆମେ ସମ୍ପୂର୍ଣ୍ଣ ନ ପଢ଼ିପାରୁ କିଛି କାଂଶ ପଢ଼ିବା ଉଚିତ। ସମ୍ପୂର୍ଣ୍ଣ ପଢ଼ିବନି କାହିଁକି, ହବ ସବୁ ଜିନିଷ ହବ, ନିଜର ନିଜ ଉପରେ ସେଇଟା ଡିପେଣ୍ଡ କରୁଛି। ଭକ୍ତିରେ ସବୁ ଜିନିଷ ହବ, କମ୍ସେ କମ୍ ସାଧାରଣକୁ ଆମେ ଯଦି ଶୃଙ୍ଖଳିତ କରିବା ପାଇଁ ଚାହିଁବା ହବ, ଅସୁବିଧା ନାହିଁ। ଯଦି ବହୁତ କିଛି ପ୍ରତିବନ୍ଧକ ଆମ ପାଇଁ ରହିପାରେ କି ନିଜେ ଯଦି ସଚେତନ ହେବା, ମହାରାଜ ସେ କଥା କୁହନ୍ତି ନା, ପିଓର ଡିଜାୟାର ସିଓର ସକ୍ସେସ୍। ବହୁତ ବଢ଼ିଆ ଲାଗେ ମହାରାଜଙ୍କର ଏ ବାକ୍ୟ, ପିଓର ଡିଜାୟାର ସିଓର ସକ୍ସେସ୍। ଡିଜାୟାରଟା ଆଗେ ପିଓର କରିବା ଦରକାର ନା, ମୁଁ ଏତିକି କରିବି, ପ୍ରତିଦିନ ଅଧ୍ୟୟନ କରିବି, ପ୍ରତିଦିନ ସାଧନ କରିବି, ପ୍ରତିଦିନ ଅଧିକା ଜପ କରିବି, ପ୍ରତିଦିନ ମହାନ ସେବା କିଛି କରିବି, ପ୍ରତିଦିନ ବୈଷ୍ଣବ ସେବା କିଛି କରିବି। ଏଇଟା କଲେ ହେବ, ବିଚାର କଲେ ହେବ, ସେଭଳି ଦୃଢ଼ ସଂକଳ୍ପ। ଆମେ ତ ଦୃଢ଼ ସଂକଳ୍ପ ନେଇପାରୁନି, ଆଉ କ'ଣ କରାଯିବ? ଏଇ ତ ହେଉଛି ଆମର ଅଭାବ। ତ ବୃତ୍ରାସୁର ଏଇ ହିଁ ପ୍ରାର୍ଥନା କରୁଥିଲେ। ବୃତ୍ରାସୁର ତ କହିବା ଆମ ପାଇଁ ଉଚିତ ନୁହଁ, ବୃତ୍ର ପ୍ରଭୁ। କାରଣ ମହାରାଜ ଯେତେବେଳେ ବୃତ୍ରାସୁର ପ୍ରଶ୍ନ କରିଥିଲେ ସେ ବୃତ୍ର ପ୍ରଭୁ କୁହନ୍ତି। ଅସୁର କେମିତି, ଅସୁର ସ୍ୱର ସେ ପାଇଥିଲେ, କିନ୍ତୁ ମହାନ ଭକ୍ତ ନା, ମହାନ ଭକ୍ତ, ଶ୍ରେଷ୍ଠ ଭକ୍ତ। ସିଏ କହିଛନ୍ତି ନା, ହେ ସମଞ୍ଜସ୍ୟ, କହିଲା ନା ସମଞ୍ଜସ୍ୟ ତ୍ୱଂ ବିରହସ୍ୟ କାଙ୍କ୍ଷେ, ହେ ସମଞ୍ଜସ୍ୟ। ସମଞ୍ଜସ୍ୟ ଶବ୍ଦରେ ବିଶ୍ୱନାଥ ଠାରୁ ଶ୍ରୀଧର ସ୍ୱାମୀ କହୁଛନ୍ତି ସର୍ବସୌଭାଗ୍ୟ ନିଧେ, ହେ ସର୍ବସୌଭାଗ୍ୟ ନିଧି, ମୁଁ ଆପଣଙ୍କଠୁ ବିରହ ଚାହୁଁନି, ମୁଁ ଆପଣଙ୍କ ପାଖରେ ସବୁବେଳେ ରହିବା ପାଇଁ ଚାହୁଁଛି, ମାନେ ଆପଣଙ୍କୁ ଭୁଲିବା ପାଇଁ ଚାହୁଁନି। ଆମର କୌଣସି ବସ୍ତୁ ଦରକାର ନାହିଁ, ନ ନାଗପୃଷ୍ଠଂ ନ ଚ ସାର୍ବଭୌମଂ ଏ ନ ପାରମିଷ୍ଠଂ ନ ଚ ସାର୍ବଭୌମଂ ନ ପ୍ରସାଧିପତ୍ୟମ ନ ଯୋଗ ସିଦ୍ଧିଂ ପ୍ରପୁନର୍ଭବଂ ବା। ଏଠି କେତେଟା ବସ୍ତୁ? 1, 2, 3, 4, 5, 6 ବସ୍ତୁ କହିଛନ୍ତି। ଏ 6 ବସ୍ତୁ ମୋର ଦରକାର ନାହିଁ, ଦେଖୁନାହାନ୍ତି, ଏଠି ମୋର କିଛି ଦରକାର ନାହିଁ, ନ ଧନଙ୍ଗ ନ ଜନଙ୍ଗ ନ ସୁନ୍ଦରୀ କବିତା କିଛି ଦରକାର ନାହିଁ। ସେ ବିଷୟ କହିଲେ କ'ଣ କହୁଛନ୍ତି ଦେଖୁନାହାନ୍ତି, ନାଗପୃଷ୍ଠଂ, ନାଗପୃଷ୍ଠଂ ଶବ୍ଦରେ ସ୍ୱର୍ଗ, ନାଗପୃଷ୍ଠଙ୍କ ଶବ୍ଦରେ ଆଚାର୍ଯ୍ୟମାନେ ଦୁଇଟା ଅର୍ଥ କରିଛନ୍ତି, ସ୍ୱର୍ଗ ବି ଆଉ କେହି କେହି କହିଛନ୍ତି ଧ୍ରୁବଲୋକ। ନାଗ ମାନେ ସ୍ୱର୍ଗ, ନାଗପୃଷ୍ଠଙ୍କ ମାନେ ସ୍ୱର୍ଗଠୁ ଉର୍ଦ୍ଧ୍ୱରେ ଯେଉଁ ଲୋକ ଅଛି, ଏଇଭଳି କେହି ଆଚାର୍ଯ୍ୟ ବି କହିଛନ୍ତି। କେହି ଆଚାର୍ଯ୍ୟ ନାଗପୃଷ୍ଠଙ୍କ ଶବ୍ଦରେ ସ୍ୱର୍ଗକୁ ବୁଝେଇଛନ୍ତି, କେହି ଆଚାର୍ଯ୍ୟ ନାଗପୃଷ୍ଠଙ୍କ ଶବ୍ଦରେ ଧ୍ରୁବଲୋକକୁ ବୁଝେଇଛନ୍ତି, କିନ୍ତୁ ପ୍ରାୟ ଧ୍ରୁବଲୋକ। ଆମର ପ୍ରଭୁପାଦ ରଚନା କରିଛନ୍ତି ଧ୍ରୁବଲୋକ, ବୋଧେ ଦେଖିବେ ପ୍ରଭୁପାଦ ଧ୍ରୁବଲୋକ ରଚନା କରିଛନ୍ତି। କାହିଁ ରଚନା କରିଛନ୍ତି ମାନେ ସେଇଟା ସେଇଟା ଏଭଳି ଲୋକ, ସେ ଲୋକକୁ ଯିବା ବହୁତ ମୁସ୍କିଲ, ଯାଇ ହେବନି। ଧ୍ରୁବଲୋକ ସାଧାରଣ ଲୋକ ନୁହଁ, କାରଣ ଧ୍ରୁବଲୋକ ଭଗବାନ ଯେତେବେଳେ ଆସିଥିଲେ ଧ୍ରୁବ ମହାରାଜଙ୍କ ପାଖକୁ, ଧ୍ରୁବ ମହାରାଜଙ୍କ ନିକଟକୁ ଆସିବା ସମୟରେ ଭଗବାନ ଆସିବା ପୂର୍ବରୁ ଧ୍ରୁବଲୋକକୁ ତିଆରି କରି ଆସିଛନ୍ତି, ସ୍ୱତନ୍ତ୍ର ଲୋକ ତିଆରି କରି ଆସିଛନ୍ତି, ଭକ୍ତ କାମନା କରିଛନ୍ତି ନା, ଭକ୍ତ ଯେହେତୁ କାମନା କରିଛନ୍ତି ସେଭଳି ଲୋକ ସେ ତିଆରି କରି ଆସିଛନ୍ତି। ଆଉ ସେ ଲୋକ ବିଷୟରେ, ସେ ଧ୍ରୁବଲୋକ ବିଷୟରେ ନାରଦମୁନି ପ୍ରଶଂସା କରି କହୁଛନ୍ତି, କେଉଁଠି? ଆମର ପ୍ରଚେତାମାନଙ୍କର ଯଜ୍ଞଶାଳାରେ, ପ୍ରଚେତାମାନଙ୍କ ଯଜ୍ଞଶାଳାରେ ନାରଦମୁନି ପ୍ରଶଂସା କରୁଛନ୍ତି, କାହାକୁ? ଧ୍ରୁବଙ୍କୁ, ଧ୍ରୁବ ଲୋକଙ୍କୁ, ଧ୍ରୁବଙ୍କ ପ୍ରଶଂସା। ଇଏ ତ ବହୁତ ବଡ଼ ଭାଗବତରେ ହେଉଛି, ବହୁତ ବଡ଼ କ'ଣ ଗୋଟେ ଜ୍ୱଳନ୍ତ ଉଦାହରଣ, ସେମାନେ କେମିତି ଶୁଦ୍ଧ ଭକ୍ତ ହେଇଛନ୍ତି, ଧ୍ରୁବ ପ୍ରହଲ୍ଲାଦ କାରଣ ସେମାନଙ୍କ ପ୍ରଶଂସା ମାନେ ଗୁରୁ ଶିଷ୍ୟର ପ୍ରଶଂସା କରିଛନ୍ତି, ଶିଷ୍ୟ ତ ଗୁରୁଙ୍କ ପ୍ରଶଂସା କରୁଛି ସବୁବେଳେ, ଏ ତ ସ୍ୱାଭାବିକ। ଶିଷ୍ୟ ସବୁ ସମୟରେ ତ ଗୁରୁଙ୍କ ପ୍ରଶଂସା କରିବ, ତାର ତ ସେଇଟା କର୍ତ୍ତବ୍ୟ, ତାର ତ ସେଇଟା ସାଧନ, ତାର ତ ସେଇଟା ତା ପାଇଁ ସେଇଟା କ'ଣ ଭକ୍ତିର ପୋଷଣ ଅଙ୍ଗ। ଗୁରୁ ଶିଷ୍ୟର ପ୍ରଶଂସା କରନ୍ତି କେତେବେଳେ, ଯେତେବେଳେ ଶିଷ୍ୟ ସେଭଳି ଉନ୍ନତ ଅଧିକାରୀ ହୁଏ, ସେଭଳି କ'ଣ ସିଏ ଉଚ୍ଚ ସ୍ଥିତିକୁ ଯାଏ। ପ୍ରଚେତାମାନଙ୍କ ସଭାରେ ସଭାତନ ଯଜ୍ଞ, ଯଜ୍ଞସ୍ଥଳରେ ନାରଦ ମୁନି କହୁଛନ୍ତି, ନୂନଂ ସୁନୀତେ ପତି ଦେବତାୟା ସ୍ତପ ପ୍ରଭାବସ୍ୟ ସୁତସ୍ୟ ତଙ୍ଗତିମ୍ ଦୃଷ୍ଟାହୁପାୟନ୍ନ ବିଭେଦବାଦିନୋ ନୈବାଭିଗନ୍ତୁଂ ପ୍ରଭୁବନ୍ଦି କିଂ ନୃପା। ବହୁତ ସୁନ୍ଦର ଶ୍ଳୋକ। ଏ ଧ୍ରୁବ ଲୋକର ପ୍ରଶଂସା କରୁଛନ୍ତି ନାରଦ ମୁନି, ଚତୁର୍ଥ ସ୍କନ୍ଦ 12 ଅଧ୍ୟାୟ 41 ନମ୍ବର ଶ୍ଳୋକ। ନୂନଂ ସୁନୀତେ ପତି ଦେବତାୟାଂ ସ୍ତପ ପ୍ରଭାବସ୍ୟ ସୁତସ୍ୟ ତାଙ୍ଗତିମ୍, ସୁତସ୍ୟ ସେଇ ସୁତ ସେଇ ପୁତ୍ର ବାଳକ କାହାର ପୁତ୍ର କହୁଛନ୍ତି, ସୁନୀତେ ପତି ଦେବତାୟା, ପତିପରାୟଣା ସୁନୀତିଙ୍କର ପୁତ୍ର। ପତିପରାୟଣା, ପତିପରାୟଣା କାହିଁକି, କାରଣ ସୁନୀତି ଉତ୍ତାନପାଦଙ୍କୁ କୌଣସି କଟୁବାକ୍ୟ ପ୍ରୟୋଗ କରିନାହାନ୍ତି, ଉତ୍ତାନପାଦଙ୍କୁ ସିଏ ସେଭଳି ଉନ୍ନତ ଦୃଷ୍ଟି ହିଁ ଦେଖିଛନ୍ତି। ପତିପରାୟଣା, ପତିପରାୟଣା ସୁନୀତିଙ୍କର ପୁତ୍ର ସ୍ତପ ପ୍ରଭାବଶ୍ୟ, ତପ ପ୍ରଭାବରୁ ସିଏ ଏମିତି ଗୋଟେ ସ୍ଥାନ ପାଇଲେ, କହୁଛନ୍ତି ପ୍ରଚେତାମାନଙ୍କର ଯଜ୍ଞ ସଭା ଭିତରେ ନାରଦମୁନି କହୁଛନ୍ତି ପ୍ରଚେତାମାନଙ୍କୁ, ସେ ଏମିତି ଗୋଟେ ଲୋକ ପାଇଲେ, ଏମିତି ଗତି ପାଇଲେ, ସେଟାକୁ ଦୁଷ୍ଟ ଆହୁପାୟନ ଅପି ବେଦବାଦୀ ନ, ବେଦବାଦୀ କ'ଣ ବ୍ରହ୍ମବାଦୀ ମହର୍ଷି କ'ଣ ବ୍ରହ୍ମର୍ଷି କ'ଣ ଏମାନେ ମଧ୍ୟ ସେ ସ୍ଥାନକୁ ଯାଇପାରିବେନି। ନୈବ ଅଭିଗନ୍ତୁମ୍ ପ୍ରଭବନ୍ତି କିଂ ନୃପା, ନୈବ ଅଭିଗନ୍ତୁମ୍ ପ୍ରଭବନ୍ତି, ସେମାନେ ସେ ସ୍ଥାନକୁ ଯିବା ପାଇଁ ସମର୍ଥ ହେବେ ନାହିଁ, କେହି ହେଇନାହାନ୍ତି। ଆକି ଯାଇଛି କି ଧ୍ରୁବ ଲୋକ କହୁନାହାନ୍ତି, ତାଙ୍କ ପାଇଁ ତ ସ୍ୱତନ୍ତ୍ର ସେ ଲୋକ ତିଆରି ହେଇଛି। ଆଉ କ'ଣ କହୁଛନ୍ତି, କିଂ ନୃପା, ପାର୍ଥିବ ରାଜାମାନେ କ'ଣ ଯିବେ ସେ ଲୋକକୁ, ରାଜାମାନେ ଯାଇପାରିବେନି ଧ୍ରୁବ ଲୋକ। ଆଚ୍ଛା ଆଉ କ'ଣ କହୁଛନ୍ତି ଦେଖନ୍ତୁ, ତାପରେ ବି କହୁଛନ୍ତି, ଯକ୍ଷତ୍ର ବନ୍ଧୁର୍ଭୁବି ତସ୍ୟାଧିରୂଢ଼ ଅନୁଆରୁ ରୁକ୍ଷେ ତପି ବର୍ଷ ପୋଗେଇ ଷଟ୍ ପଞ୍ଚ ବର୍ଷ ଯଦ ଅଳ୍ପେଇ ପ୍ରସାଦ୍ୟ ବୈକୁଣ୍ଠ ଅବାପ ତତ୍ପଦମ୍। ସେଇ 12 ଅଧ୍ୟାୟର 43 ନମ୍ବର ଶ୍ଳୋକ। ସେଠିକି ଗଲେ କିଏ କହୁଛନ୍ତି, ଷଟ୍ ପଞ୍ଚ ବର୍ଷ ଯତ୍ ଅହୋଭି ଅଳ୍ପେଇ, ଷଟ୍ ପଞ୍ଚ ବର୍ଷ 5-6 ବର୍ଷର ବାଳକ ଅହୋଭି ଅଳ୍ପେଇ, ଅଳ୍ପ ଦିନ ଭିତରେ ସେ ଲୋକକୁ ପାଇଗଲେ, ଅଳ୍ପ ଦିନ ଭିତରେ ସେ ଲୋକକୁ ଯିବା ପାଇଁ କେତେ ସାଧନ ଦରକାର, କଠୋର ମାନେ ଅଲଗା ଲୋକକୁ ଯିବା ପାଇଁ କେତେ ସାଧନ, ସେ ଲୋକକୁ ସିଏ ଗଲେ ଅତି ଅଳ୍ପ ସମୟ ଭିତରେ, କେତେ ଦିନ ଭିତରେ ଗଲେ କି, ସିଏ କେତେ ଦିନ ଭିତରେ ଗଲେ ଧ୍ରୁବ ତାଙ୍କ ଲୋକକୁ, କେତେ ଦିନ, 6 ମାସ, 5-6 ବର୍ଷର ବାଳକ ଅତି ଅଳ୍ପ ସମୟରେ ସେ ଲୋକକୁ ପାଇଲେ। ପ୍ରସାଦ୍ୟ ବୈକୁଣ୍ଠ ମହାପ ତତ୍ପଦମ୍, ଭଗବାନ ତାଙ୍କୁ ଦେଲେ ବୈକୁଣ୍ଠ, ତାଙ୍କୁ ସ୍ୱୟଂ ଦେଇଛନ୍ତି ସେ ଲୋକ, ସେ ପଦବି ସେ ପ୍ରାପ୍ତ ହେଲେ। ଯାହା କ୍ଷତ୍ରବନ୍ଧୁ ବି ତସ୍ୟାଧିରୂଢ଼ ଅନୁଆରୁ ରୁକ୍ଷେ ତପି ବର୍ଷ ପୋଗେଇ, ଯେଉଁଠିକି ପୃଥିବୀର ଅନ୍ୟ କୌଣସି କ୍ଷତ୍ରିୟମାନେ ମଧ୍ୟ ବହୁ ବର୍ଷ ତପସ୍ୟା କରି ମଧ୍ୟ ସେ ଲୋକକୁ ଯାଇପାରିବେ ନା, ଧ୍ରୁବ ଲୋକକୁ ସେମାନେ ଯିବା ମୁସ୍କିଲ, ଯାଇ ନାରଦମୁନି କହୁଛନ୍ତି ଯାଇପାରିବେନି, ଯାଇଥିବା କଥା ଛାଡ଼ନ୍ତୁ ଭବିଷ୍ୟତ ଥାଇ କହୁଛନ୍ତି ଯାଇପାରିବେନି। ମାନେ କହିବା ତାତ୍ପର୍ଯ୍ୟ କ'ଣ, ଏଇଭଳି ଲୋକକୁ ଦତ୍ତପ୍ରଭୁ କ'ଣ କହିଲେ, ମୋର ଦରକାର ନାହିଁ, ନ ନାହାକୁ ପୃଷ୍ଠମ, ସେ କହୁଛନ୍ତି ମୋର ଦରକାର ନାହିଁ, ଶ୍ରୀ ଶ୍ରୀ ଗୌରୀ ଯାଏ, ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ଦଶୋଦରା ମହାରାଣୀ କି ଯାଏ। ପ୍ରକୃତରେ ଜଣେ ସାଧନ କଲା ମାନେ ଭଗବାନ ତାଙ୍କ ପାଇଁ ସବୁ ବ୍ୟବସ୍ଥା କରିବେ। ପ୍ରଭୁପାଦ ମହାରାଜ ସେଇ ଅଧ୍ୟାୟରେ ଦେଖିବେ 42 ନମ୍ବର ଶ୍ଳୋକର ପର୍ପଟରେ ଗୋଟେ ସୁନ୍ଦର କଥା ଲେଖିଛନ୍ତି, ସାଧୁମାନେ କିଭଳି ହେବା ଉଚିତ ଦେଖନ୍ତୁ ପ୍ରଭୁପାଦ କ'ଣ ଲେଖିଛନ୍ତି ତାଙ୍କ ପର୍ପଟ। ପ୍ରଭୁପାଦଙ୍କର ପର୍ପଟରୁ ଆପଣ ପଢ଼ିବେ ଦେଖିବେ ସବୁ ସିଦ୍ଧାନ୍ତ ତା ଭିତରେ ସ୍ୱର ହୋଇଛି। ଇନ୍ ଦ ବିଗିନିଂ ୱାନ୍ ମଷ୍ଟ ଆକ୍ସେପ୍ଟ ଏ ବୋନାଫାଇଡ୍ ସ୍ପିରିଚୁଆଲ ମାଷ୍ଟର, ପ୍ରଥମେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କୁ ସେ ଗ୍ରହଣ କରିବା ଉଚିତ, ଗ୍ରହଣ କରିବ, ଦେଖୁନାହାନ୍ତି ଏ ଶିକ୍ଷାଷ୍ଟମର ପ୍ରଥମରୁ ସେଇ ସିଦ୍ଧାନ୍ତ ରହିଛି। ଆଚ୍ଛା, ଏଣ୍ଡ ଇଫ୍ ଏ ଡିଭୋଟି ଫଲୋ ଷ୍ଟ୍ରିକ୍ଟଲି ଦ ଡାଇରେକ୍ସନ୍ସ ଅଫ୍ ସ୍ପିରିଚୁଆଲ ମାଷ୍ଟର ଏଜ୍ ଧ୍ରୁବ ମହାରାଜ ଫଲୋଡ୍ ଦ ଇନ୍ଷ୍ଟ୍ରକ୍ସନ୍ସ ଅଫ୍ ନାରଦମୁନି, ଯଦି ଜଣେ ନାରଦମୁନିଙ୍କର ନିର୍ଦ୍ଦେଶକୁ ଧ୍ରୁବ ମହାରାଜ ପାଳନ କଲା ଭଳି ଯଦି ଜଣେ ଶିଷ୍ୟ ତାଙ୍କ ଗୁରୁଙ୍କ ନିର୍ଦ୍ଦେଶକୁ ଯଥାଯଥ ପାଳନ କରେ ତେବେ କ'ଣ ହେବ? ଦେନ୍ ଇଟ୍ ଇଜ୍ ନଟ୍ ଡିଫିକଲ୍ଟ ଫର୍ ହିମ୍ ଟୁ ଆଚିଭ୍ ଦ ଫେଭର୍ ଅଫ୍ ଦ ଲର୍ଡ଼୍। ତା ପୂର୍ବ ପର୍ପଟରେ ଦେଖିବ 42 ଶ୍ଲୋକର ପର୍ପରେଟା ଲେଖିଛନ୍ତି ଭଗବାନ। ଦେନ୍ ଇଟ୍ ଇଜ୍ ନଟ୍ ଡିଫିକଲ୍ଟ ଫର୍ ହିମ୍ ଟୁ ଆଚିଭ୍ ଦ ଫେଭର୍ ଅଫ୍ ଦ ଲର୍ଡ଼୍। ଏଇଟା କଷ୍ଟ ନାହିଁ ଭଗବାନଙ୍କର ସାନ୍ନିଧ୍ୟ ପାଇବା ପାଇଁ, ଭଗବାନଙ୍କର କୃପା ପାଇବା ପାଇଁ ଏଇଟା କୌଣସି କଷ୍ଟ ନାହିଁ, ପ୍ରେମ ପାଇବା ପାଇଁ କୌଣସି କଷ୍ଟ ନାହିଁ। ଦେଖୁନାହାନ୍ତି ପ୍ରଭୁବା ଲେଖିଦେଲେ ସ୍ପଷ୍ଟ, ଯଦି ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ନିର୍ଦ୍ଦେଶକୁ ଠିକ୍ସେ ପାଳନ କରୁଛି ସିଏ ପାଇବ। ଯେମିତି କହିଲେ ଯେମିତି ଧ୍ରୁବ ମହାରାଜ ଯେମିତି ପାଳନ କରିଥିଲେ ନାରଦ ମୁନିଙ୍କର ସେଇଭଳି ଆମେ କ'ଣ ପାଳନ କରୁନି କି? ଆମେ କରୁଛେ, କିନ୍ତୁ ଧ୍ରୁବ ମହାରାଜ ଭଳିଆ କ'ଣ ଆମେ ପାଳନ କରୁଛେ ନା କରୁନି? କଲେ ପାଇବେ। ଦେଖନ୍ତୁ ପ୍ରଭୁବା ତାପରେ କ'ଣ ଲେଖୁଛନ୍ତି, ଦ ସମ୍ ଟୋଟାଲ୍ ଅଫ୍ ଡିଭୋସନାଲ୍ କ୍ୱାଲିଟିଜ୍ ଇଜ୍ ଡେଭଲପମେଣ୍ଟ ଅଫ୍ ଅନ୍ଆଲୟଡ୍ ଲଭ୍ ଫର୍ କ୍ରିଷ୍ଣ। ଭକ୍ତି ସାଧନାରେ ମୁଖ୍ୟ ଅଙ୍ଗ ହେଉଛି କ'ଣ ଏଠି କହିଲେ ନା, ଦ ସମ୍ ଟୋଟାଲ୍ ଅଫ୍ ଡିଭୋସନାଲ୍ କ୍ୱାଲିଟିଜ୍ ଇଜ୍ ଡେଭଲପମେଣ୍ଟ ଅଫ୍ ଅନ୍ଆଲୟଡ୍ ଲଭ୍ ଫର୍ କ୍ରିଷ୍ଣ। କୃଷ୍ଣଙ୍କ ପ୍ରତି ଐକାନ୍ତିକ ଭକ୍ତି ବୃଦ୍ଧି କରିବା ବା ଶୁଦ୍ଧ ପ୍ରେମ ପୋଷଣ କରିବା ହିଁ ହେଉଛି ଭକ୍ତି ସାଧନର ମୁଖ୍ୟ କଥା। କୃଷ୍ଣଙ୍କ ପ୍ରତି ଶୁଦ୍ଧ ଭକ୍ତି ଐକାନ୍ତିକ ପ୍ରଭୁ ସେ କଥା ଭକ୍ତି ନୃଷକ ଧାଇଁ କହିଲେ ନା, ମହାପୁରୁଷ କଥା କହିଲେ ନା, ଅହେତୁକ ଭକ୍ତି ଅନ୍ଆଲୟଡ୍ ଐକାନ୍ତିକ ଶୁଦ୍ଧ ଅହେତୁକ। ଆଚ୍ଛା ସେଇଟା ହେବ କେମିତି? ସେ ଅହେତୁକ ଭକ୍ତି ଅନ୍ଆଲୟଡ୍ ଯେଉଁ ଡିଭୋସନ୍ ସେଇଟା ହେବ କେମିତି? କେମିତି ହେବ ଦିବ୍ୟଗୋବିନ୍ଦ? କେମିତି ହେବ ଦିବ୍ୟଗୋବିନ୍ଦ? ପ୍ରଭୁବା ଲେଖିଛନ୍ତି, ଦେଖନ୍ତୁ କ'ଣ ଲେଖିଛନ୍ତି, ଦିସ୍ ଅନ୍ଆଲୟଡ୍ ଲଭ୍ ଫର୍ କ୍ରିଷ୍ଣ କ୍ୟାନ୍ ବି ଆଚିଭଡ୍ ସିମ୍ପଲି ବାଇ ହିୟରିଂ ଏବାଉଟ୍ କ୍ରିଷ୍ଣ। ସେଇ ଭକ୍ତି ଜଣେ ପାଇବ, କଥା ଆରମ୍ଭ ସେ କଥା କହୁଥିଲି ନା, ସେଇ ଭକ୍ତି ଜଣେ ପ୍ରାପ୍ତ ହେବ ସିମ୍ପଲି ବାଇ ହିୟରିଂ ଏବାଉଟ୍ କ୍ରିଷ୍ଣ, କୃଷ୍ଣଙ୍କ କଥା ଶ୍ରବଣ କରିକି। ପ୍ରଭୁବାଦ କହୁଛନ୍ତି, ଏଇଟା ମୁଁ କହୁନି, ପ୍ରଭୁବାଦ ବି କହିଛନ୍ତି, ଏଇଟା ମୁଁ କହୁନି, ଏଇଟା କିଏ କହିଛି? ଦେଖନ୍ତୁ ଲର୍ଡ଼ ଚୈତନ୍ୟ ଆକ୍ସେପ୍ଟେଡ୍ ଦିସ୍ ପ୍ରିନ୍ସିପଲ୍, ମହାପ୍ରଭୁ ଏଇଟା କହିଛନ୍ତି, ଗ୍ରହଣ କରିଛନ୍ତି ଏଇଟା, ଲର୍ଡ଼ ଚୈତନ୍ୟ ଆକ୍ସେପ୍ଟେଡ୍ ଦିସ୍ ପ୍ରିନ୍ସିପଲ୍। ଆଉ କହିନାହାନ୍ତି ଆମର ସେଇଟା ନାହିଁ, ଆମେ ସେଇଟା ଆଲୋଚନା କରିକି ଆସିଛେ, ଶ୍ରବଣ କୀର୍ତ୍ତନ ଜଳେ କରେଇ ସେଚନ ଶୁଣିଥିଲି, ଆଉ ମହାପ୍ରଭୁ ଏଇଟା ସ୍ୱୀକାର କରିଛନ୍ତି ଆଉ ପ୍ରଭାସୀ କଥା କହୁଛନ୍ତି। ଲର୍ଡ଼ ଚୈତନ୍ୟ ଆକ୍ସେପ୍ଟେଡ୍ ଦିସ୍ ପ୍ରିନ୍ସିପଲ୍ ଦାଟ୍ ଇଫ୍ ୱାନ୍ ଇନ୍ ଏନି ପୋଜିସନ୍ ସବ୍ମିସିବ୍ଲି ହିୟର୍ସ ଦ ଟ୍ରାନ୍ସେଣ୍ଡାଲ୍ ମେସେଜ୍ ସ୍ପୋକନ୍ ବାଇ କ୍ରିଷ୍ଣ ଅର୍ ଆବାଉଟ୍ କ୍ରିଷ୍ଣ, ଦେନ୍ ଗ୍ରାଜୁଆଲି ହି ଡେଭଲପ୍ସ ଦ କ୍ୱାଲିଟି ଅଫ୍ ଅନ୍ଆଲୟଡ୍ ଲଭ୍, ଆଣ୍ଡ ବାଇ ଦାଟ୍ ଲଭ୍ ୱାନ୍ ଓନ୍ଲି ହି କ୍ୟାନ୍ କନ୍କ୍ୱେର୍ ଦ ଅନ୍କନ୍କ୍ୱେରେବଲ୍। ସ୍ପଷ୍ଟ, କେତେ ସୁନ୍ଦର କଥା ଲେଖିଲେ ଦେଖନ୍ତୁ, ଦାଟ୍ ଇଫ୍ ୱାନ୍ ଇନ୍ ଏନି ପୋଜିସନ୍ ସେ ଯେଉଁ ସ୍ଥିତିରେ ଥାଉ ସବ୍ମିସିବ୍ଲି ହିୟର୍ସ ଦ ଟ୍ରାନ୍ସେଣ୍ଡେଣ୍ଟାଲ୍ ମେସେଜ୍ ସ୍ପୋକେନ୍ ବାଇ କ୍ରିଷ୍ଣ ଅର୍ ଏବାଉଟ୍ କ୍ରିଷ୍ଣ, ସବ୍ମିସିବ୍ଲି ଅତ୍ୟନ୍ତ ବିନୟ ସହକାରେ ଯଦି ସେ ଶ୍ରବଣ କରିବ, କ'ଣ ଶ୍ରବଣ କରିବ? କୃଷ୍ଣଙ୍କ ବାର୍ତ୍ତା, କୃଷ୍ଣ ଯାହା କହିଛନ୍ତି କିମ୍ବା କୃଷ୍ଣଙ୍କ ବିଷୟରେ, କୃଷ୍ଣ ଯାହା କହିଛନ୍ତି ମାନେ କ'ଣ କହିଛନ୍ତି? ଗୀତା ଯେଉଁ ଶିକ୍ଷା ଦେଇଛନ୍ତି, ବା କୃଷ୍ଣଙ୍କ ବିଷୟରେ ଭାଗବତ। ଯଦି ତାକୁ ଶ୍ରବଣ କରିବ ତାହେଲେ କ'ଣ ହେବ? ଦେନ୍ ଗ୍ରାଜୁଆଲି ହି ଡେଭଲପ୍ସ ଦ କ୍ୱାଲିଟିଜ୍ ଅଫ୍ ଅନ୍ଆଲୟଡ୍ ଲଭ୍, ଆଣ୍ଡ ବାଇ ଦାଟ୍ ଲଭ୍ ହି କ୍ୟାନ୍ କନ୍କ୍ୱେର୍ ଦ ଅନ୍କନ୍କ୍ୱେରେବଲ୍। ସେଇ ଯୋଗ୍ୟତା, ସେଇ ଶ୍ରବଣ କରିବା ଦ୍ୱାରା ହିଁ କ'ଣ ହେବ? ସିଏ ଯେଉଁ ଶୁଦ୍ଧ ପ୍ରେମ, ଶୁଦ୍ଧ ଭକ୍ତି, ଅହେତୁକ ଭକ୍ତି, ତାର ଭାବଟା ଆସିବ, ଏବଂ ସେଇ ଭକ୍ତି ଦ୍ୱାରା ସିଏ କ'ଣ କରିବ? ହି କ୍ୟାନ୍ କନ୍କ୍ୱେର୍ ଦ ଅନ୍କନ୍କ୍ୱେରେବଲ୍। ଓଡ଼ିଆରେ ଆମର ଅଛି ନା, ଅଜିତ ଜିତ, ସେ ଅଜିତଙ୍କୁ ଜିତିପାରିବ, ଅଜିତ ଭଗବାନ ଅଜିତ ତାଙ୍କୁ ଜିତିବା ସମ୍ଭବ ନୁହଁ, କିନ୍ତୁ ସେ ଜିତିପାରିବ। ତ କହିବା ତାତ୍ପର୍ଯ୍ୟ ଆମେ ଏଇ ପଏଣ୍ଟରେ ଆଲୋଚନା କରୁଥିଲେ, ଆମ ପାଇଁ ଏଇଟା ଆବଶ୍ୟକ ବୋଲି ଏଇଟା ଶୁଣିଲେ ପ୍ରଭୁବାଦଙ୍କ ପର୍ପଟ, କିନ୍ତୁ ଏଇଠି ଯାହା ଆମେ ଶ୍ରବଣ କରୁଛେ, ଭୃତପ୍ରଭୁ କ'ଣ କହିଲେ? ନନାକ ପୃଷ୍ଠମ ନଚପାରମେଷ୍ଟମ, ମୋର କୌଣସି ଆବଶ୍ୟକ ନାହିଁ। କେଉଁ କେଉଁ ବସ୍ତୁକୁ ସେ ମନା କରୁଛନ୍ତି? ନ ନାଗ ପୃଷ୍ଠମ, ଧ୍ରୁବ ଲୋକ ମୋର ଦରକାର ନାହିଁ, ସ୍ୱର୍ଗଲୋକ ଦରକାର ନାହିଁ। ଚକ୍ରତିପା ସେଠି ସୁନ୍ଦର ଟୀକା ଲେଖିଛନ୍ତି, ରୁଦ୍ରପ୍ରଭୁ କେମିତି ମନା କରୁଛନ୍ତି, ପୁରା ମୁଣ୍ଡ ହଲେଇକି ନାଇଁ 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 ମୋର ଦରକାର ନାହିଁ, ଦରକାର ନାହିଁ। କାହିଁକି ନା ପ୍ରଭୁ ତାଙ୍କୁ ଯାଚିଛନ୍ତି, ପ୍ରଭୁ ଯାଚିଛନ୍ତି, ଦେଖନ୍ତୁ ବିଶ୍ୱନାଥ ଚକ୍ରଠାରୁ ଲେଖୁଛନ୍ତି, ନନ ତ ତୁଭ୍ୟଂ ସ୍ୱର୍ଗ ଅପବର୍ଗ ଆଦିନି ସର୍ବାଣୀ ଏବଂ ଫଳାନି ଦଦାମି ଗୃହାଣ। ମୁଁ ତୁମକୁ ସ୍ୱର୍ଗ ଅପବର୍ଗ ସବୁ ଫଳ ଦେବା ପାଇଁ ଚାହୁଁଛି, ନିଅ ଗ୍ରହଣ କର। ସେଠି କହୁଛନ୍ତି ଇତି ତତ୍ର ସ୍ୱ ଶିରୋଧୁନଂ ନ ନ ନ ଇତି ଆହ। ସେଠି ନିଜ ମୁଣ୍ଡ ହଲେଇକି ନାଇଁ ନା 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 ପ୍ରଭୁ ମୋର ଦରକାର ନାହିଁ ଦରକାର ନାହିଁ ଦରକାର ନାହିଁ ନାହିଁ ଦରକାର ନାହିଁ, ନିଜେ ମୁଣ୍ଡ ହଲେଇକି ନାଇଁ 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 କରି ମନା କରିଛନ୍ତି। ଏଠି ଜଣେ ଆଚାର୍ଯ୍ୟ ବହୁତ ସୁନ୍ଦର କଥା ଲେଖିଲେ, ଏବଂ ମନ ବାକ୍ୟ କାୟ ଭେଦେନ ତ୍ରିବିଧମ ଅପି ସମ୍ପ୍ରଦାର୍ଥ ପ୍ରାର୍ଥୟତେ ତତ୍ର ପ୍ରବୃତ୍ତି ମାର୍ଗ ସାଧ୍ୟତା ତ୍ରିବିଧ ଅର୍ଥ ଲୌକିକ, ନିବୃତ୍ତି ମାର୍ଗ ସାଧ୍ୟତା ତ୍ରିବିଧ ଅର୍ଥ ବୈଦିକ। ଅର୍ଥାତ୍ ଭଗବାନ ଏଠାରେ ଦେବା ପାଇଁ ଚାହୁଁଛନ୍ତି ପ୍ରବୃତ୍ତି ମାର୍ଗର ତିନିଟି ଲୌକିକ ସିଦ୍ଧି, ନିବୃତ୍ତି ମାର୍ଗର ତିନିଟି ବୈଦିକ ସିଦ୍ଧି। ଏ ଯେଉଁ ନନାକୃଷ୍ଣ ସେଠି ଛଅଟା ବସ୍ତୁ ରହିଛି ନା, ଦେଖିବେ କେତେ ସୁନ୍ଦର। କାହିଁକି ସେ ମନା କରିଛନ୍ତି, କାହିଁକି ସେ ମନା କରିଛନ୍ତି ଶୁଣିବେ। ପ୍ରବୃତ୍ତି ମାର୍ଗର ତିନିଟା ଲୌକିକ ସିଦ୍ଧି ଭଗବାନ ଦେଉଛନ୍ତି, ନିବୃତ୍ତି ମାର୍ଗର ତିନିଟା ବୈଦିକ ସିଦ୍ଧି ଭଗବାନ ଦେବା ପାଇଁ ଚାହୁଁଛନ୍ତି, କିନ୍ତୁ ବୃତ୍ରପ୍ରଭୁ ମନା କରିଛନ୍ତି। ଆଚ୍ଛା କ'ଣ କ'ଣ ସେ ଲୌକିକ ସିଦ୍ଧି ବୈଦିକ ସିଦ୍ଧି ଦେଖନ୍ତୁ। ପ୍ରଥମ ହେଲେ ଲୌକିକ ସାତ୍ତ୍ୱିକମ୍ ଅର୍ଥ ନିରାକରୋତି, ଲୌକିକ ସାତ୍ତ୍ୱିକ ସିଦ୍ଧିକୁ ଭଗବାନ ଦେବା ପାଇଁ ଚାହିଁଛନ୍ତି। ଲୌକିକ ସାତ୍ତ୍ୱିକ ସିଦ୍ଧି କ'ଣ, ନାକପୃଷ୍ଠଂ ସ୍ୱର୍ଗ ବା ଧ୍ରୁବଲୋକ। ଯଦି ସ୍ୱର୍ଗ କୁହାଯିବ ତାହେଲେ ବି କ'ଣ ବୃଦ୍ଧାସ ମନା କରୁଛନ୍ତି। ଆଚ୍ଛା ପ୍ରଶ୍ନ ଆସିବ, ଆମେ ସ୍ୱର୍ଗକୁ ଯିବା ପାଇଁ ଇଚ୍ଛା କରି ନପାରୁ, ନିଜ ଇଚ୍ଛାରେ ଭକ୍ତି ଠିକ୍ ଅଛି, ଭକ୍ତି କରୁଛି ଜଣେ ଭକ୍ତ, ସେ ଜାଣୁଛି ସ୍ୱର୍ଗ ଆବଶ୍ୟକ ନାହିଁ, ସେ ଯାଇ ନପାରେ। ଯଦି ଭଗବାନ ଦେବେ, ଭଗବାନ ଦେଲେ ନବ ନା ନାହିଁ, ପ୍ରଶ୍ନ ଗୋଟେ ସାଧାରଣ। ସ୍ୱର୍ଗକୁ ଯିବା ପାଇଁ ଚାହୁଁଛ, ଭଜନ କରୁଛ କ'ଣ ସ୍ୱର୍ଗକୁ ଯିବା ପାଇଁ କି ନାହିଁ? ଯଦି ତୁମ ଭଜନରେ ସନ୍ତୁଷ୍ଟ ହେଇକି ଭଗବାନ ଯଦି ଆସି ପହଞ୍ଚିବେ, କହିବେ ଠିକ୍ ଅଛି ଅମୃତେଶ କରପୁର ତୁମେ ସ୍ୱର୍ଗକୁ ଯାଅ, ଯିବ କି ନାହିଁ? ଭଗବାନ ଦେଇଛନ୍ତି, ଭଗବାନ ଯେଉଁଟା ଦେଇଛନ୍ତି ସେଇଟା ପ୍ରସାଦ, ଭଗବାନ ପଠେଇଛନ୍ତି ନା, ଭଗବାନ ଯେଉଁଟା ଦେଇଛନ୍ତି ସେଇଟା ପ୍ରସାଦ ନା ନାହିଁ? ତାହେଲେ ପ୍ରସାଦ ମନା କରିଦେବ କି? ସିଏ ମନା କରୁଛନ୍ତି, ଇଏ ତ ରହସ୍ୟ। ଭଗବାନଙ୍କ ପ୍ରସାଦ ମନା କରିଦେବ ନା, ଭଗବାନ ପ୍ରସାଦ ଦେଉଛନ୍ତି ମନା କରିଦେବେ, ଅପରାଧ ହେବ? ପ୍ରଭୁବାଦ ପଚାରିବ, ଭଗବାନ ପଳେଇଯିବେ, କହିବେ ପ୍ରଭୁବାଦ ପଚାରୁଥା ମୁଁ ପଳେଇଯିବି। କାହିଁକି ସେ ମନା କରିଥିଲେ ଏଠି କହୁଛନ୍ତି ସ୍ୱର୍ଗ। ଆଚ୍ଛା ସ୍ୱର୍ଗର ଦୋଷ କ'ଣ? ବୃତ୍ରପ୍ରଭୁଙ୍କର ଏଇ ଭାବନା, ଆପଣ ପ୍ରସାଦ ରୂପେ ଆପଣ ମୋତେ ସ୍ୱର୍ଗକୁ ଦେଇପାରନ୍ତି, କିନ୍ତୁ ମୋତେ ଯେଉଁ ପ୍ରସାଦ ରୂପରେ ସ୍ୱର୍ଗକୁ ଦେବେ, ସ୍ୱର୍ଗଟା କ'ଣ ସବୁ ସମୟରେ ରହିବ କି? ବୁଝିପାରୁଛନ୍ତି ନା, ସ୍ୱର୍ଗ ତ ସବୁ ସମୟରେ ରହିବ ନା, ବୃତ୍ରପ୍ରଭୁଙ୍କର ଏଇଟା ହେଉଛି ଭାବନା। ସେ ଆଚାର୍ଯ୍ୟ ତାଙ୍କ ଟିକା ଲେଖୁଛନ୍ତି ତଚ୍ଚ କାଳାନ୍ତରେ ନଶ୍ୟତି, କାଳାନ୍ତରେ ସେଇଟା ବି ନଷ୍ଟ ହେବ। କାହିଁକି? ପ୍ରଳୟ ଯେତେବେଳେ ହେବ, ଆଂଶିକ ପ୍ରଳୟ ହେଲେ ବି ସେଇଟା ନଷ୍ଟ ହେବ, ମହାପ୍ରଳୟ ହେଲେ ବି ସେଇଟା ନଷ୍ଟ ହେବ। ତାହେଲେ କାଳାନ୍ତର ତ ସେଇଟା ନଷ୍ଟ ହେବ, ମୋତେ ସେ ଲୋକକୁ ଯାଇ ଲାଭ କ'ଣ? ତୈଚ ଅଖଣ୍ଡ ଐଶ୍ୱର୍ଯ୍ୟ ବିଦ୍ୟମାନ ତ୍ୱାଂ ବିରହର୍ଯ୍ୟ ତ୍ୟକ୍ତା ତତ୍ ନ କାଙ୍କ୍ଷେ। ତେଣୁ ଆପଣଙ୍କ ପାଖରେ ଅଖଣ୍ଡ ଐଶ୍ୱର୍ଯ୍ୟ ଅଛି, ଆପଣ ହେଉଛନ୍ତି ଅଖଣ୍ଡ ଐଶ୍ୱର୍ଯ୍ୟର ମାଲିକ, ମୁଁ ଆପଣ ସେବାରେ ଲାଗିବି, ମୁଁ ସ୍ୱର୍ଗକୁ ଯିବା ପାଇଁ ଚାହୁଁନି। ସେଇଥିପାଇଁ ବୃତ୍ରପ୍ରଭୁ ମନା କଲେ ନ ନାଗପୃଷ୍ଠଂ। ଆଚ୍ଛା ନ ନାଗପୃଷ୍ଠ ଶ୍ଳୋକଟାକୁ ମନେ ରଖିବେ, ନ ନାଗପୃଷ୍ଠଂ ନ ଚ ପରମେଷ୍ଠ୍ୟଂ ନ ରସାଧିପତ୍ୟଂ ନ ସାର୍ବଭବଂ ନ ରସାଧିପତ୍ୟମ୍ ନ ଯୋଗ ସିଦ୍ଧିଂ ର ପୁନର୍ଭବଂ। ବା ଛଅଟା ଜିନିଷ ରହିଛି, ଛଅଟା ଜିନିଷ କେତେ ସୁନ୍ଦର ସିଦ୍ଧାନ୍ତ କହିଛନ୍ତି ବୃତ୍ରପ୍ରଭୁ ମନା କରୁଛନ୍ତି ମୋର ଦରକାର ନାହିଁ। ତାପରେ ହେଉଛି ନ ପାରମେଷ୍ଠ୍ୟଂ, ପାରମେଷ୍ଠ୍ୟଂ ମାନେ ବ୍ରହ୍ମଲୋକ। ସ୍ୱର୍ଗକୁ ମନା କଲେ, ଯଦି ନାଗପୃଷ୍ଠ ଶବ୍ଦରେ ସ୍ୱର୍ଗକୁ କୁହାହବ ସ୍ୱର୍ଗକୁ ମନା କଲେ, ବ୍ରହ୍ମଲୋକକୁ ଯଦି କୁହାହବ ପରମେଷ୍ଠ୍ୟଂ, ପରମେଷ୍ଠ୍ୟ ବ୍ରହ୍ମା ଯେଉଁଠି ରହିଛନ୍ତି। ହରିବୋଲ ଗୋସ୍ୱାମୀ, ବ୍ରହ୍ମା ଯେଉଁ ଲୋକରେ ଅଛନ୍ତି ସେ ଲୋକ ଯଦି ଯିବା ପାଇଁ ପଠା ହେଉଛି, ସେ କହୁଛନ୍ତି ଆମର ବ୍ରହ୍ମଲୋକ ବି ଦରକାର ନାହିଁ। ବ୍ରହ୍ମଲୋକ ଗଲେ ଅସୁବିଧା କ'ଣ? ଭଗବାନ ଯଦି ବ୍ରହ୍ମଲୋକ କାଇଁ ଯିବନି? ନା ସେଇଟା ଦେଖନ୍ତୁ, ପରମେଷ୍ଠ ବ୍ରହ୍ମାପଦ ପାଇବା ସେ ଲୋକକୁ ଯିବା ବି ସାଧାରଣ ନୁହଁ, କାରଣ ସେ ଲୋକ ଆପଣ ପଢ଼ିଲେ ସବୁ ଜାଣିବେ ଭାଗବତରେ ସେ କଥା ଅଛନ୍ତି, ପଞ୍ଚମସ୍କନ୍ଧରେ ସେ କଥା ରହିଛନ୍ତି, ଭଗବାନ ନିଜେ କହୁଛନ୍ତି ବ୍ରହ୍ମାପଦ ସାଧାରଣ ପଦ ନୁହଁ, ସେ ଲୋକ ସାଧାରଣ ନୁହଁ। ଆଉ ଭଗବାନ ଯେତେବେଳେ ଦେବା ପାଇଁ ଚାହୁଁଛନ୍ତି, ଭଗବାନ ଚାହିଁଲେ ତ ବ୍ରହ୍ମାପଦ ଦେଇଦେବେ, ସେ ପଦ କ'ଣ ସାଧାରଣ ପଦ? ସାଧାରଣ ପଦ ନାହିଁ। ପଞ୍ଚମସ୍କନ୍ଧରେ ସେ କଥା ଅଛି, ପଞ୍ଚମସ୍କନ୍ଧର ପଞ୍ଚମ ଅଧ୍ୟାୟ ପଞ୍ଚମ ଅଧ୍ୟାୟ 22 ଶ୍ଳୋକ ସେଠି ମାନେ କ୍ରମଟା ଅଛି, କ୍ରମଟା ମୁଁ କେବଳ କହିଦେଉଛି କଥା ଆଗରେ। ଅଚଳ ଜୀବଠୁ ନିର୍ଜୀବଠୁ ସଜୀବ ହେଉଛି ଶ୍ରେଷ୍ଠ, ସଜୀବଠୁ ସଜୀବ ଅପେକ୍ଷା ଚଳନଶୀଳ ହେଉଛନ୍ତି ଶ୍ରେଷ୍ଠ, ଚଳନଶୀଳ ଅପେକ୍ଷା ପଦ ଥିବା ଜୀବ ଶ୍ରେଷ୍ଠ। ପଦଧାରୀ ଜୀବମାନଙ୍କ ଭିତରେ ଦୁଇ ପଦଧାରୀ ଜୀବ ଚାରି ପଦଧାରୀ ଜୀବ ଶ୍ରେଷ୍ଠ, ଚତୁଷ୍ପଦ ଜୀବମାନଙ୍କ ଭିତରେ ଦୁଇ ପଦ ଜୀବ ଶ୍ରେଷ୍ଠ, ଦ୍ୱିପାଦ ଥିବା। ତାପରେ ସେମାନଙ୍କଠୁ ଶ୍ରେଷ୍ଠ ହେଉଛନ୍ତି ପ୍ରମଥ ଗଣ, ସେମାନଙ୍କଠୁ କ'ଣ ଶ୍ରେଷ୍ଠ ହେଉଛନ୍ତି ଭୂତ ଗଣ, ସେମାନଙ୍କଠୁ ଶ୍ରେଷ୍ଠ ହେଉଛନ୍ତି ପ୍ରଜାପତି, ସେମାନଙ୍କଠୁ ପ୍ରଜାପତିଙ୍କଠୁ ଶ୍ରେଷ୍ଠ ହେଉଛନ୍ତି ସିଦ୍ଧ, ତାଙ୍କଠୁ ଶ୍ରେଷ୍ଠ ହେଲେ କିନ୍ନର, ତାଙ୍କଠୁ ଶ୍ରେଷ୍ଠ ହେଉଛନ୍ତି ଦେବତା, ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଇନ୍ଦ୍ର, ଇନ୍ଦ୍ରଙ୍କଠୁ ଶ୍ରେଷ୍ଠ ହେଉଛନ୍ତି କିଏ ପ୍ରଜାପତି, ପ୍ରଜାପତିଙ୍କଠୁ ଶ୍ରେଷ୍ଠ ହେଉଛନ୍ତି ମନୁ, ମନୁଙ୍କଠୁ ଶ୍ରେଷ୍ଠ ହେଉଛନ୍ତି ମହାଦେବ, ମହାଦେବଙ୍କଠୁ ଶ୍ରେଷ୍ଠ ହେଉଛନ୍ତି ବ୍ରହ୍ମା। ସେ ପଦକୁ ମନା କରୁଛନ୍ତି ବୃତ୍ରାସୁର। ଆଚ୍ଛା, ବ୍ରହ୍ମାଙ୍କଠୁ ଶ୍ରେଷ୍ଠ କିଏ? ବ୍ରହ୍ମାଙ୍କଠୁ ଶ୍ରେଷ୍ଠ ଭଗବାନ କହୁଛନ୍ତି, ବ୍ରହ୍ମାଙ୍କଠୁ ଶ୍ରେଷ୍ଠ ମୁଁ। ତାପରେ କହିଛନ୍ତି ମୋଠୁ ଶ୍ରେଷ୍ଠ କିଏ? ସେଠୁ କହିଛନ୍ତି ମୋଠୁ ଶ୍ରେଷ୍ଠ କିଏ, ଭଗବାନଙ୍କଠୁ ଶ୍ରେଷ୍ଠ କିଏ? କିଏ ଭଗବାନଙ୍କଠୁ ଶ୍ରେଷ୍ଠ ହେଉଛନ୍ତି ଭକ୍ତ, କହିଛନ୍ତି ସିଏ ସମତ୍ ପରମୋହମ୍ ଦେବଦେବ ଦ୍ୱିଜ ଦେବଦେବ। ଦେଖିବେ ଏଇଟା ପଞ୍ଚମ ସ୍କନ୍ଦ ପଞ୍ଚମ ଅଧ୍ୟାୟର 22 ନମ୍ବର ଶ୍ଳୋକର ଶେଷ ବାକ୍ୟ, ସମତ୍ ପରୋହମ୍ ଦ୍ୱିଜ ଦେବଦେବ। ବ୍ରାହ୍ମଣମାନେ ସାଧୁମାନେ ମୋଠୁ ଶ୍ରେଷ୍ଠ ଭଗବାନ କହିଲେ। ଏହା କହିବା ତାତ୍ପର୍ଯ୍ୟ ଆମର ଏହା, ସେ ବ୍ରହ୍ମପଦକୁ ମଧ୍ୟ ମନା କରୁଛନ୍ତି କାହିଁକି? ଦତ୍ତପ୍ରଭୁ ମନା କରୁଛନ୍ତି ଏଥିପାଇଁ, କାରଣ ପରମେଷ୍ଠି ବ୍ରହ୍ମା ରଜ ଅବତାରତ୍ୱାତ୍ ତତ୍ ସ୍ଥାନମ୍ ଅପି ରାଜସଂ। ବ୍ରହ୍ମାପଦଟା ବି ଏଇଟା ରଜ ଅଧିକାର, କ'ଣ ରଜପଦ ନା, କାରଣ ରଜଗୁଣକୁ ସ୍ୱୀକାର କରିକି ତ ଭଗବାନ ସେ ପଦକୁ ନେଇଛନ୍ତି ବା ନିଜକୁ ସେଇ ରୂପରେ କ'ଣ ପ୍ରକାଶ କରାଇଛନ୍ତି, ତେଣୁ ସେ ସ୍ଥାନ ମଧ୍ୟ ହେଉଛି ରଜସ୍ଥାନ, ରାଜସ ସ୍ଥାନ, ତେଣୁ ମୁଁ ସେଠି ଯିବା ପାଇଁ ଚାହୁଁନି। ବୃତ୍ରପୁର ସେଇଥିରେ ମନା କଲେ। ଆଚ୍ଛା, ନ ପାରମେଷ୍ଠଙ୍ଗ, ତାପରେ ହେଲେ ନ ସାର୍ବଭୌମଂ। ଠିକ୍ ଅଛି, ଏଇ ଭୂମଣ୍ଡଳରେ ସମଗ୍ର ଭୂମଣ୍ଡଳରେ ତୁମକୁ ରାଜା କରାହେବ, ନିଅ। ବ୍ରହ୍ମାଣ୍ଡର ତୁମକୁ ଅଧିପତି କରି ଦିଆଯିବ, ନିଅ। କହୁଛ ନା ନା ନା, ନ ସାର୍ବଭୌମଂ, ସାର୍ବଭୌମ ମଧ୍ୟ ମୁଁ ଚାହୁଁନି। ଦେଖୁନାହାନ୍ତି ଏଠି କହିବା ତାତ୍ପର୍ଯ୍ୟ, ଦେଖନ୍ତୁ ସେଠି ଭଗବାନ ତାଙ୍କୁ ଯାଚୁଛନ୍ତି ସାର୍ବଭୌମ ପଦ, ବହୁତ ବଡ଼ ପଦ, ଆମେ ଏଠି ବଡ଼ ହେବା ପାଇଁ ଚାହୁଁଛେ ଆମକୁ ମିଳୁନି। ବୃତ୍ରାଶ୍ରମକୁ ଯଚା ହେଉଛି ସେ ନାହିଁ କରୁଛନ୍ତି। ଭଗବାନଙ୍କର ଭକ୍ତିର କେତେ ବଡ଼ ମହିମା ବିଚାର କରନ୍ତି। କାରଣ ସେଇଠି ସେଇଟା ହେଉଛି ବହୁତ ବଡ଼ ଯଶସ୍ୱୀ ପଦ ନା, କେତେ ବଡ଼ ସର୍ବ କ'ଣ ସାର୍ବଭୌମ ପଦ, ମାନେ ସବୁ ବ୍ରହ୍ମାଣ୍ଡ ସେ ମାଲିକ ହେବ। କିନ୍ତୁ କହୁଛନ୍ତି ତୈଚ ଅନବଦ୍ୟ ଯଶସ ବିଦ୍ୟମାନ ତତ୍ତ୍ୱାଂ ବିରହିଚ ତଦପି ନ କାଙ୍କ୍ଷେ। ଆପଣଙ୍କ ପାଖରେ ତ ସମସ୍ତ ଯଶ ରହିଛି, ମୁଁ ଗୋଟେ ଜଗତର ଯଶ ନେଇ କ'ଣ ରହିବି? ଅର୍ଥାତ୍ ମୁଁ ଯଦି ଜଗତରେ ଯଦି ଯଶସ୍ୱୀ ହେବି ତାହେଲେ ଆପଣଙ୍କର ଯଶ ପ୍ରତି ମୋର ଆକର୍ଷଣ ଆସିବନି। ମୁଁ ତ ବଡ଼ ହେବା ପାଇଁ ଚାହିଁବି, ମୋ ତ ଅହଙ୍କାର ଆସିବ, ମୁଁ ସେଇଟା ନେବା ପାଇଁ ଚାହୁଁନି। ଏଥିପାଇଁ ସେ କହିବି, ଇଏ ହେଉଛି ଲୌକିକଂ ରାଜସଂ ନିରକରୋତି ନ ସାର୍ବଭୌମଂ। ତାପରେ ହେଉଛନ୍ତି ନ ରସାଧିପତ୍ୟମ୍ ଲୌକିକ ତାମସର୍ଥଂ ନିରାକରୋତି, ଲୌକିକ ତାମସ ଅର୍ଥ ଏଇଟା ନିରାକରୋତି, ରସାଧିପତ୍ୟମ୍ ଅର୍ଥାତ୍ ନିଚ ଲୋକର ସବୁ ଯେଉଁ ପାତଳ ଫାତଳ ଶିଶୁ ଲୋକର ସୁଖ, ସେଇଟା ବି ବହୁତ ସୁଖ ଅଛି ସେଠି, କିନ୍ତୁ କହୁଛନ୍ତି ନା ମୁଁ ସେଇଟା ବି ନେବା ପାଇଁ ଚାହୁଁନି। କାହିଁକି? ତତ୍ର ଚ ଭୂମି ଅପେକ୍ଷା ସୁଖଂ ଭୋଗାଧିକ ସଚ ଶ୍ରିୟା ଭବତି, ସେଠି ତ ଏଇ ଭୂମି ଅପେକ୍ଷା ଅଧିକ ଭୋଗ ରହିଛି ସେଠି ତଳ ଲୋକମାନଙ୍କରେ, କିନ୍ତୁ ସେ କହୁଛନ୍ତି ନା ନା ସେଇଟା ନେବେନି। କାହିଁକି? ସା ଚ ତୟା ବଳେ ଅପହୃତା ତତାଚ, ସେଇଟା ମଧ୍ୟ ଆପଣ କ'ଣ କରିଛନ୍ତି? ଆପଣ ତ ସେଇ ସୁଖକୁ ମଧ୍ୟ ଆଣିକି ବଳିକି ଦେଇଦେଲେ, ଏ ସରି ବଳିଠୁ ଆଣିକି ଦେଇଦେଲେ ନା, ତେଣୁ ସେ ସୁଖ ମଧ୍ୟ ମୋର ଦରକାର ନାହିଁ। ଏ ବହୁତ ବଡ଼ ବିସ୍ତାର ବିଷୟ, ଟାଇମ୍ ହେଲାଣି ମୁଁ ଜଲ୍ଦି ଜଲ୍ଦି କହୁଛି। ଆଚ୍ଛା, ତାପରେ କ'ଣ କହିଲେ? ନ ଯୋଗ ସିଦ୍ଧିଂ, ଯୋଗ ସିଦ୍ଧି ଶବ୍ଦରେ ବୈଦିକ ତାମସର୍ଥ ନିରାକରୋତି, ବୈଦିକ ତାମସର୍ଥକୁ ସିଏ ନିରାକରଣ କରୁଛନ୍ତି। ଯୋଗ ସିଦ୍ଧି, କୌଣସି ଯୋଗ ସିଦ୍ଧି ମଧ୍ୟ ଚାହୁଁନି, ତାମାନେ ଭଗବାନ ଯୋଗ ସିଦ୍ଧି ମଧ୍ୟ ଦେବା ପାଇଁ ଚାହୁଁଛନ୍ତି, କିନ୍ତୁ ମୁଣ୍ଡ ହଲେଇକି ପ୍ରତ୍ୟେକ ମନା କରୁଛନ୍ତି ମୋର ଦରକାର ନାହିଁ। କାହିଁକି ଯୋଗ ସିଦ୍ଧି ମନା କଲେ? ନା ଅପକ୍ୱ ଯୋଗୀ ନାହିଁ ସିଦ୍ଧି ବଳେ ନ ଅପେକ୍ଷିତ ବିଷାନ ସଂଶୁଦ୍ଧ ଭୋଗ କୃବନ୍ଦୀତି, ଅପକୁ ଯୋଗୀମାନେ ସିଦ୍ଧି ବଳରେ ସବୁ ଭୋଗବସ୍ତୁକୁ ସବୁ ଭୋଗିକି ଚାଲନ୍ତି, କିନ୍ତୁ ସେଇଟା ପ୍ରକୃତ ସୁଖ ନାହିଁ। ତେନ ଯୋଗାତ୍ ଅପି ଭ୍ରଷ୍ଟା ଭବନ୍ତି, ତଦ୍ୱାରା କ'ଣ ହୁଏ, ଯୋଗରୁ ସେମାନେ ଭ୍ରଷ୍ଟ ହୋଇଯାଆନ୍ତି। ଏସବୁ ଡୁପ୍ଲିକେଟ୍ ବାବା ସବୁ ଯେଉଁ ଧରା ପଡ଼ୁଛନ୍ତି କାହିଁକି, ଏଇଥିପାଇଁ ସେମାନେ କେହି ଭଗବାନ ନୁହନ୍ତି। ଏ ଯୋଗ ଶକ୍ତି ବଳରେ ସେମାନଙ୍କୁ ବହୁତ କିଛି ଭୋଗବସ୍ତୁ ପାଇଛନ୍ତି ବା କାହାକୁ ଦେଇପାରୁଛନ୍ତି। ଏ ଯୋଗ ଶକ୍ତି ଯେତେବେଳେ ସରିଯିବ, ଯୋଗାତ୍ ଅପି ଭ୍ରଷ୍ଟା ଭବତି। ଏବଂ ଆଉ କ'ଣ କହୁଛନ୍ତି, ଯେ ସାଙ୍ଗ ଜ୍ଞାନ ଭ୍ରାନ୍ତମ୍ ଏବ, ସେମାନଙ୍କର ଜ୍ଞାନ ମଧ୍ୟ ହେଉଛି ଭ୍ରମକାରୀ, ଭ୍ରମାବହ, ଭ୍ରାନ୍ତମ୍। ତେଣୁ ସେଇଭଳି ଏଇ କ'ଣ ଭ୍ରାନ୍ତଶୀଳ ଜ୍ଞାନର ବଶବର୍ତ୍ତୀ ହେଇକି ମୁଁ ଯୋଗୀ କାହିଁକି ହେବି ବା ଯୋଗ ଶକ୍ତି କାହିଁକି ନେବି, ମୋର ଦରକାର ନାହିଁ ପ୍ରଭୁ, ଜ୍ଞାନ ରହିବନି ସେଠି। ଆପଣ ଦେଉଛନ୍ତି ଜ୍ଞାନର ଭଣ୍ଡାର, ତାପରେ କହିବେ ତୈଚ ନିତ୍ୟ ଅଖଣ୍ଡିତ ଜ୍ଞାନ ସେ ବିଦ୍ୟମାନ ତ ବିରହ୍ୟ ତାପି ନ କାଙ୍କ୍ଷେ। ଆପଣ ତ ଅଖଣ୍ଡ ଜ୍ଞାନର ଅଧିକାରୀ, ତେଣୁ ଆପଣଙ୍କ ବିନା ମୁଁ କିଛି ଚାହୁଁନି। ଯୋଗ ସିଦ୍ଧି ଗଲେ ତାପରେ ଅପୁନର୍ଭବଂ ବା ଶେଷରେ ଅପୁନର୍ଭବ ଅର୍ଥାତ୍ କ'ଣ ମୁକ୍ତି। ଠିକ ଅଛି, ଯଦି କିଛି ନ ନେବ ମୁକ୍ତି ନିଅ, ଆଉ ଭକ୍ତ ତ ମୁକ୍ତି ଚାହେଁ ନା, ଏଟା ତ ସମସ୍ତେ ଜାଣିଛନ୍ତି। ଆଉ କ'ଣ ଅଛି, ଭକ୍ତ କ'ଣ ମୁକ୍ତି ଚାହେଁ, ଚାହିଁବ ଜଗଦଗୁରୁ ବାବା ଭଗବାନ ଯଦି ମୁକ୍ତି ଦେବେ ମୁକ୍ତି ନେବ, ଭକ୍ତ ମୁକ୍ତି ଚାହେଁ ନା, ସେ କଥା କହୁଛନ୍ତି। ଏଇଟା ହେଲା ବୈଦିକ ସାତ୍ତ୍ୱିକ ଅର୍ଥ ନିରାକରତି, ବୈଦିକ ସାତ୍ତ୍ୱିକ ଅର୍ଥ ଏଇଟାକୁ ମଧ୍ୟ ନିରାକଲେ କାହିଁକି, କାରଣ ଏଇ ଯେଉଁ ମୁକ୍ତିରେ ଯେଉଁ ଆନନ୍ଦ ଅଛି ସେଇଟା ଆମର ଆଲୋଚନା ହୋଇସାରିଛି ପୂର୍ବରୁ ଟିକାରେ, ସେ କଥା କହିଛନ୍ତି ସେ ଆଚାର୍ଯ୍ୟ। କାରଣ ମୁକ୍ତିରେ ଯେଉଁ ସୁଖ ଅଛି ସେ ସୁଖକୁ ସବୁ ଗଣି ହୋଇଯିବ, କିନ୍ତୁ ଭକ୍ତିରେ ଯେଉଁ ସୁଖ ଅଛି ଏଇଟା ଅଗଣିତ। ଟିକାରେ ଦେଖୁନାହାନ୍ତି କ'ଣ ଲେଖୁଛନ୍ତି, ସାତ୍ତ୍ୱିକେନ ତତ୍ ସାଧ୍ୟସ୍ୟ ମୁଖ୍ୟସ୍ୟ ବି ସାତ୍ତ୍ୱିକ ମୁଚ୍ୟତେ, ସେଇଟା ସାତ୍ତ୍ୱିକର କହିଲେ ନା, ବୈଦିକ ସାତ୍ତ୍ୱିକ ଅର୍ଥ ନିରାକରତି। ସହଜ ଗଣିତ ଆନନ୍ଦତ୍ୱେନ ଗଣିତ ବୈରାଗ୍ୟ ବଶ୍ୟାତ, ସେଠି ଯେଉଁ ଆନନ୍ଦ ଅଛି ସେଠି ଯେଉଁ ବୈରାଗ୍ୟ ଅଛି ସେଟାକୁ ଗଣି ହୋଇଯିବ, କିନ୍ତୁ ଆପଣଙ୍କ ପାଖରେ ଯେଉଁ ଆନନ୍ଦ ଅଛି ଆପଣଙ୍କ ପାଖରେ ଯେଉଁ ବୈରାଗ୍ୟ ଅଛି ତାକୁ ଗଣି ହେବନି, ତ ମୁଁ ସେଠି ରହିବି ଆପଣଙ୍କ ପାଖରେ ରହିବି। ସେ କଥା କହିଲେ ତୈଚ ପୂର୍ଣ୍ଣାନନ୍ଦ ଅଖଣ୍ଡିତ ବୈରାଗ୍ୟସ୍ୟ ବିଦ୍ୟମାନ ତତ୍ ତାଂ ବିରହ୍ୟ ମମ ଅପି ନ କାଙ୍କ୍ଷେ। ଆପଣ ହେଉଛନ୍ତି ପୂର୍ଣ୍ଣାନନ୍ଦ, ଆପଣଙ୍କ ପାଖରେ ପୂର୍ଣ୍ଣାନନ୍ଦ ଅଛି, ଆପଣଙ୍କ ପାଖରେ ପୂର୍ଣ୍ଣ ବୈରାଗ୍ୟ ଅଛି, ତେଣୁ ମୁଁ ଆପଣଙ୍କୁ ଛାଡ଼ି ଆଉ କେଉଁ କେଉଁ ବସ୍ତୁ ନେବି, ଅର୍ଥାତ୍ ମୋର କୌଣସି ବସ୍ତୁ ଦରକାର ନାହିଁ। ଯାହା ବୃତ୍ରପ୍ରଭୁ କହିଲେ, ମୋର କୌଣସି ବସ୍ତୁ ଦରକାର ନାହିଁ, କେବଳ ଆପଣଙ୍କୁ ହିଁ ଆବଶ୍ୟକ, ମୁଁ ଆପଣଙ୍କ ପାଖରେ ଆପଣଙ୍କ ସେବା କରିବି ବା ଆପଣଙ୍କର ଭକ୍ତି ହିଁ ଦରକାର। ତାପରେ ତାପରେ ଶ୍ଲୋକମାନଙ୍କୁ ତ କହିଛନ୍ତି ବୃତ୍ରପ୍ରଭୁ, ଅଜାତ ପକ୍ଷା ଏବଂ ମାତରଂ ଖଗା, ସେ ବହୁତ ସୁନ୍ଦର ଶ୍ଲୋକ। ତେବେ ଏଇଠି ମହାପ୍ରଭୁ ଯେଉଁ କହିଲେ, ମମ ଜନ୍ମନି ଜନ୍ମନିଶ୍ୱର ଭଗବତା ଭକ୍ତି ରହିତୁ କି ତୁଇ, ଆଚ୍ଛା ଜନ୍ମନି ଜନ୍ମନିଶ୍ୱରରେ କାହିଁକି କହିଲେ, ଜନ୍ମନି ଜନ୍ମନି ମୋତେ ଏଇ ଜନ୍ମରେ ମାଗି ଦେଇଥାନ୍ତେ, ଗୋଟେ ଜନ୍ମରେ ଭକ୍ତି ଦିଅ, ଜନ୍ମ ଜନ୍ମ ଧରି ସବୁ ଜନ୍ମରେ ଏଇଟା କାହିଁକି କହିଲେ, ସବୁ ଜନ୍ମ କାହିଁ କହିଲେ, ଜନ୍ମନି ଜନ୍ମନି କାହିଁ କହିଲେ। ଆଜି ସାରିବା, ଆଉ ପାଞ୍ଚ ମିନିଟ୍ ଟିକେ ଅଧିକ ହେବ, ଆଜି ଶ୍ଲୋକ ସାରିବା, ଆଜି ଶ୍ଲୋକ ସମ୍ପୂର୍ଣ୍ଣ ହେବେ। ସେଇଟା ତ ଠିକ, କିନ୍ତୁ କିଛି କାମ ସେଇଟା ଠିକ, ଜନ୍ମନି ଜନ୍ମନି କାହିଁ କହିଛନ୍ତି ଭକ୍ତି ଠାକୁର, ତାଙ୍କ ଟିକାର ଲେଖିଛନ୍ତି ଦେଖନ୍ତୁ, ଜନ୍ମ ମରଣ ରୂପ ଜଡ଼ ଯନ୍ତ୍ରଣା ନିବୃତ୍ତି କୃଷ୍ଣ ଇଚ୍ଛା ଦିନା ଜୀବ ଚେଷ୍ଟାତୀତ ବିଷୟ। ଜନ୍ମ ମରଣ ରୂପ ଜଡ଼ ଯନ୍ତ୍ରଣା ଏହାକୁ ଦୂର କରିବା, ଏଟା କୃଷ୍ଣଙ୍କ ଇଚ୍ଛାରେ, ଆମ ଇଚ୍ଛାରେ ନାହିଁ। ହରିବୋଲ ଗତି ବାବା, ଜନ୍ମ ମରଣ ରୂପ ଜଡ଼ ଯନ୍ତ୍ରଣା ନିବୃତ୍ତି କୃଷ୍ଣ ଇଚ୍ଛା ଦିନା ଜୀବ ଚେଷ୍ଟାତୀତ ବିଷୟ, ଜୀବର ଚେଷ୍ଟାରେ ଏଟା ନାହିଁ। ଜନ୍ମ ମରଣ ଜଡ଼ କଷ୍ଟ ଯାହା ସବୁ ଅଛି, ଜୀବ ଇଚ୍ଛା କରି କ'ଣ ତାକୁ ବଦଳେଇ ପାରିବ? ଆମେ ଯେଉଁ କଷ୍ଟ ପାଉଛେ ଜଗତରେ, କେତେ ପ୍ରକାର କଷ୍ଟ, ଜନ୍ମ ମୃତ୍ୟୁ ଜନା ବ୍ୟାଧି ଯାହା ସବୁ ରହିଛି, ଆହୁରି ଯେତେ କଷ୍ଟ ସବୁ କର୍ମଫଳ ବଶତଃ ସବୁ ରହିଛି, ତାକୁ କ'ଣ ବଦଳେଇ ହେବ? ତା କୃଷ୍ଣଙ୍କ ଇଚ୍ଛାରେ ସବୁ ବଦଳିବ, ଆମେ ବଦଳି ପାରିବାନି। ତାପରେ କହୁଛନ୍ତି ତତ୍ ପ୍ରାର୍ଥନା ବି ନ କର୍ତ୍ତବ୍ୟ ଅତୋ ଜନ୍ମନି ଜନ୍ମନି ଇତି ବକ୍ତବ୍ୟ, ତେଣୁ ସେ ପ୍ରାର୍ଥନା କରିବା ଆବଶ୍ୟକ ନାହିଁ, ଏଇଟା କୃଷ୍ଣଙ୍କ ଇଚ୍ଛା ରହୁଛି ଆଉ। ଆଚ୍ଛା କୃଷ୍ଣଙ୍କ ଇଚ୍ଛାରେ କାହିଁକି ହେଉଛି, କୃଷ୍ଣଙ୍କର ଜାଣି ଶୁଣି ଦେଉଛନ୍ତି ନା ଯିବ କଷ୍ଟ, ପ୍ରାୟ ଲୋକ ତ ସେ ହିଁ କୁହନ୍ତି ଭଗବାନ ମୋ ପାଇଁ ନାହାନ୍ତି, କାହିଁକି ନାହାନ୍ତି, ଭଗବାନ ଯଦି ଥାଆନ୍ତେ ମୋର କ'ଣ ଏ ସମସ୍ୟା ହେଇଥାନ୍ତା, ଲୋକ କହୁଛନ୍ତି ଭଗବାନ ଯଦି ଥାଆନ୍ତେ ମୁଁ କ'ଣ ସମସ୍ୟାରେ ପଡ଼ିଥାନ୍ତି, ଭଗବାନ କାଠ ହେଇଗଲେ, ପଥର ହେଇଗଲେ, କାଲା ହେଇଗଲେ, କେତେ କଥା କହୁଛନ୍ତି ଲୋକ। ଭଗବାନ ନାହାନ୍ତି। ଏଟା ଭଗବାନ ଅଛନ୍ତି, କିନ୍ତୁ ଜୀବ ଯେଉଁ କଷ୍ଟ ଭୋଗୁଛି, ନିଜ କର୍ମଫଳଟା ଭୋଗୁଛି ନା, ଆଉ ଭଗବାନ ସେ କର୍ମଫଳଟାକୁ ଖଣ୍ଡନ କରୁଛନ୍ତି। ଆମେ ସେଦିନ ଶୁଣିଥିଲେ ନା, ମା ଯେତେବେଳେ ପୁଅକୁ ସ୍ନାନ କରାଏ, ସାବୁନ ଲଗେଇ ସ୍ନାନ କରୁଛି, ଘଷି ଘଷି ତା ଦେହରୁ ମଳି ଛଡ଼ାଇବା ପାଇଁ ଚେଷ୍ଟା କରୁଛି କି ନାହିଁ, ଛୁଆ କାନ୍ଦିଲେ ମଧ୍ୟ ତ ଛାଉନି। ସେଭଳି ଜୀବ ଯେତେବେଳେ କର୍ମଫଳ ଗୁଡ଼ାକ ଭୋଗି କଷ୍ଟ ପାଉଛି, ସେ ସମୟରେ ଭଗବାନ ବି କ'ଣ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି, କାହିଁକି କର୍ମଫଳ ଭୋଗୁଛି, କର୍ମଫଳଟା ଭୋଗିବେ ତାର ଖଣ୍ଡନ ହେବ ନା। ଯଦା କୃଷ୍ଣ ଇଚ୍ଛା ଜନ୍ମ ମରଣ ନିବୃତ୍ତି ତଦା ତତ୍ ଦୁଃଖଂ ସ୍ୱୟମେବ ନଶ୍ୟତି କିମ୍ ଉପାୟ ବିରୋଧିନ୍ୟା ତତ୍ ପ୍ରାର୍ଥନ୍ୟା। ଯଦା କୃଷ୍ଣ ଇଚ୍ଛା, ଯଦି କୃଷ୍ଣ ଇଚ୍ଛାରେ ଜନ୍ମ ମରଣ ନିବୃତ୍ତି ହେବ, ତଦା ତତ୍ ସୁଖଂ ତତ୍ ଦୁଃଖଂ ସ୍ୱୟମେବ ନଶ୍ୟତି, ତେଣୁ ସେ ଦୁଃଖ ମଧ୍ୟ ତାଙ୍କ ଇଚ୍ଛାରେ ଆପେ ଆପେ ନଷ୍ଟ ହେବ। ତ ଆପେ ଆପେ ନଷ୍ଟ ହେବ କେମିତି, ଅର୍ଥାତ୍ କାହିଁକି ଏଠି ଜନ୍ମନି ଜନ୍ମନି କହୁଛନ୍ତି, କାରଣ ଜନ୍ମ ଜନ୍ମ ଧରି ଜୀବ କ'ଣ ପାଇବ, ସୁଖ ଦୁଃଖ ସୁଖ ଦୁଃଖ ଭୋଗି ଚାଲିଛି। କାହିଁକି ଭୋଗି ଚାଲିଛି, କର୍ମଫଳ ବଶତଃ। ଏଟାକୁ ନିଜ ପ୍ରୟାସରେ ସିଏ ବଦଳେଇ ପାରିବ ନାହିଁ। ଏଟା ବଦଳିବ କେବେ, କିଏ ବଦଳେଇ ପାରିବେ, ଭଗବାନ ଶ୍ରୀକୃଷ୍ଣ ବଦଳେଇ ପାରିବେ। ୟା ଉପରେ କହିଲେ ବହୁତ କଥା ଅଛି, କିନ୍ତୁ କଥା ଆଜି ସାରିବା। ଏଟା କେବଳ ଭଗବାନ ଚାହିଁଲେ ବଦଳେଇ ପାରିବେ, ତେଣୁ ଭଗବାନ ଯଦି ଚାହିଁଲେ ବଦଳେଇ ପାରିବେ, ତାହେଲେ ମୁଁ କର୍ମଫଳକୁ ବଦଳାଇବା ପାଇଁ କାହିଁ ଭଗବାନଙ୍କୁ ଡାକିବି। ତେଣୁ ଜନ୍ମ ଜନ୍ମ ଧରି ମୋର ତ କର୍ମଫଳ ବହୁତ ଅଛି ନା, ତେଣୁ ଜନ୍ମ ଜନ୍ମ ଧରିକି ମୋର କର୍ମଫଳ ବଦଳାଇବା ଆବଶ୍ୟକ ନାହିଁ, ମୋ ଦୁଃଖ ଦୂର କରିବା ଦରକାର ନାହିଁ, ମୋତେ କ'ଣ ଦରକାର, ଭକ୍ତି ଦରକାର। ସେଇଥିପାଇଁ କହିଲେ ସଦା ତତ୍ତୁ ଦୁଃଖଂ ସ୍ୱୟମେବ ନଶ୍ୟତି, ଭଗବାନଙ୍କ ଇଚ୍ଛାରେ ଆପେ ଆପେ ନଷ୍ଟ ହେବ। କିମ୍ ଉପାୟ ବିରୁଦ୍ଧ ନା ତତ୍ ପ୍ରାର୍ଥନା, ତା ଉପାୟ ବିରୁଦ୍ଧରେ ମୁଁ ମୋତେ ପ୍ରଭୁ ଏ ସମସ୍ୟା ହେଇଛି, ଦୁଃଖ ଦୂର କର, ଏଇଭଳି ଡାକିବା କ'ଣ ଦରକାର, କାହିଁକି କ'ଣ ବିଚାର କରୁନାହାନ୍ତି। ଜୀବ ଯେଉଁ ସମସ୍ୟାଟାକୁ ଡାକୁଛି, ସମସ୍ୟାକୁ ନେଇକି ଭଗବାନ ପାଖରେ ନିବେଦନ କରୁଛି, ସେଇ ସମସ୍ୟାରେ ପଡ଼ିଛି ବୋଲି ସେ ସମସ୍ୟାଟାକୁ ଦୂର କରିବା ପାଇଁ ସେ ଭଗବାନଙ୍କୁ ନିବେଦନ କଲା। ଆଚ୍ଛା, ତାର ତ ଜନ୍ମ ଭିତରେ କେତେ ସମସ୍ୟାର ସେ ସମ୍ମୁଖୀନ ହେବା ପାଇଁ ଅଛି ନା, ତ ପ୍ରତି ଜନ୍ମରେ ସେଭଳି କେତେ ଅନନ୍ତ ସମସ୍ୟା ତା ପାଇଁ ରହିଛି, ଅନନ୍ତ କର୍ମଫଳ ତା ପାଇଁ ରହିଛି, ତ କର୍ମଫଳକୁ କେବଳ ଦୂର କରିବା ପାଇଁ ସେ ଭଗବାନଙ୍କୁ ଡାକିବ, ଏଇଟା କ'ଣ ଭକ୍ତି? ତାହେଲେ ଜନ୍ମ ଜନ୍ମ ଧରି କ'ଣ ଖାଲି ଭଗବାନ ଡାକୁଥିବ ନା, ମୋ କର୍ମଫଳ ଦୂର କର, ସେଥିପାଇଁ ଶୁଦ୍ଧ ଭକ୍ତି। ପ୍ରଭୁ କର୍ମଫଳ ଯାହା ଆସୁଛି ଆସୁ, ଭକ୍ତି ଗୁଣକୁ ସେଥିପାଇଁ ରଚନା କଲେ। ନିଜ କର୍ମ ଗୁଣ ଦୋଷେ ଯେ ଯେ ଜନ୍ମ ପାଇ, ନିଜ କର୍ମ ଗୁଣ ଦୋଷେ ଯେ ଯେ ଜନ୍ମ ପାଇ, ଜନ୍ମେ ଜନ୍ମେ ଯେନ ତବ ନାମ ଗୁଣ ଗାଇ, ଜନ୍ମେ ଜନ୍ମେ ନାମ ଗୁଣ ଗାଇ, ଏଇ ମାତ୍ର ଆଶା ମମ ତୋମାର ଚରଣେ, ଏଇ ମାତ୍ର ଆଶା ମମ ତୋମାର ଚରଣେ, ଅହେତୁକି ଭକ୍ତି ହୃଦେ ଜାଗେ ଅନୁକ୍ଷଣେ, ଜାଗେ ଅନୁକ୍ଷଣେ, ବିଷୟ ଯେ ପ୍ରୀତି ଏବେ ଅଛୟ ଆମର, ବିଷୟ ଯେ ପ୍ରୀତି ଏବେ ଅଛୟ ଆମର, ସେଇ ମତ ପ୍ରୀତି ହଉ ଚରଣେ ତୋମାର, ସେଇ ମତ ଚରଣେ ତୋମାର, ସମ୍ପଦେ ବିପଦେ ତାହା ଫାଗୁକ୍ ସମଭାବେ, ସମ୍ପଦେ ଠାକୁର ସମଭାବେ, ଦିନେ ଦିନେ ବୃଦ୍ଧି ହଉ ନା
ନାମର ପ୍ରଭାବେ ଦିନେ ଦିନେ ହଉ ନାମର ପ୍ରଭାବେ ପଶୁ ପକ୍ଷୀ ହଏ ଥାକି ସ୍ୱର୍ଗେ ବାଣୀର ପଶୁ ପକ୍ଷୀ ସ୍ୱର୍ଗେ ବାଣୀର ତବ ଭକ୍ତି ରହୁ ଭକ୍ତି ବିନୋଦ ହୃଦୟ ତବ ଭକ୍ତି ରହୁ ଭକ୍ତି ବିନୋଦ ହୃଦୟ ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ ନାହିଁ ମାଗି ଦେହ ସୁଖ ବିଦ୍ୟାଧନ ଜନ ନାହିଁ ମାଗି ବିଦ୍ୟାଧନ ଜନ
ଭକ୍ତି ଠାକୁର ଏଇ ଏଇ ଶ୍ଳୋକର ସିଦ୍ଧାନ୍ତକୁ ନେଇକି ତାଙ୍କ ଭଜନ ଏହା ହିଁ ରଚନା କଲେ ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ ନାହିଁ ମାଗି ଦେହ ସୁଖ ବିଦ୍ୟା ଧନ ଜନ ପ୍ରଭୁ ମୁଁ କିଛି ଚାହୁଁନି କର୍ମଫଳ ରହିଛି କର୍ମଫଳ ତ ଯେଉଁ ସ୍ୱର ମୁଁ ପାଇ କୌଣସି ଅସୁବିଧା ନାହିଁ ସେ କଥା କହିଲା ନିଜ କର୍ମ ଗୁଣ ଦୋଷେ ଯେ ଯେ ଜନ୍ମ ପାଇ ସେଥିପାଇଁ ଜନ୍ମନି ଜନ୍ମନି ନିଜ ଜନ୍ମ କର୍ମ ଅନୁସାରେ ମୁଁ ଯେଉଁ ଯେଉଁ ଜନ୍ମ ପାଉଛି କିଛି ଅସୁବିଧା ନାହିଁ ସେ କାରଣ ସେ ସେ ଜନ୍ମରେ ମୁଁ ସେ କର୍ମଫଳକୁ ଭୋଗିବି କିନ୍ତୁ ମୁଁ କେବଳ ସବୁ ଜନ୍ମରେ କେବଳ ଗୋଟିଏ ଜିନିଷ ଚାହୁଁଛି କ'ଣ ଭକ୍ତି ଅହେତୁକି ଭକ୍ତି ଆପଣଙ୍କ ଯେମିତି ଗୁଣ ନାମ ଗାନ କରିବି ସବୁ ସମୟରେ ସବୁ ଜନ୍ମରେ ସେ ତ ଭକ୍ତି ନା ଜନ୍ମେ ଜନ୍ମେ ଜନ ତବ ନାମ ଗୁଣ ଗାଇ ଏଇ ମାତ୍ର ଆଶା ମମ ତୁମାର ଚରଣେ ଏ ଭଜନ ସମସ୍ତେ ଜାଣିଛନ୍ତି ଏଇ ମାତ୍ର ଆଶା ମମ ତୁମାର ଚରଣେ ଅହେତୁକି ଭକ୍ତି ହୃଦୟ ଜାଗେ ଅନୁକ୍ଷଣେ କେବଳ ଅହେତୁକି ଭକ୍ତି ମୋର ହୃଦୟରେ ଜାଗ୍ରତ ହଉ ଆପଣଙ୍କ ପାଦପଦ୍ମ ପ୍ରତି ଏଇଟା ହିଁ ମୋର କାମନା କୌଣସି ଧନ ଜନ ସୁନ୍ଦରୀ କବିତା ଏସବୁ ଦରକାର ନାହିଁ ତାହେଲେ ପ୍ରଶ୍ନ ସେ ତୁମର ଯେଉଁ ସଂସାର ପ୍ରତି ଯେଉଁ ଆକର୍ଷଣ ରହିଛି ନାହିଁ ସେ ଆକର୍ଷଣଟା ବଦଳି ଯାଉ ବିଷୟ ଯେ ପ୍ରୀତି ଏବେ ଆଛୟ ମାର ବିଶ୍ୱ ପ୍ରତି ଯେମିତି ପ୍ରୀତି ଅଛି ସେଇ ମତ ପ୍ରୀତି ହଉକୁ ଚରଣେ ତୁମାର ସେଇଭଳି ପ୍ରୀତି ଆପଣଙ୍କ ଚରଣ ପ୍ରତି ମୋର ହଉ ସମ୍ପଦେ ବିପଦେ ତାହା ଥାକୁକ୍ ସମଭାବେ ଦିନେ ଦିନେ ବୃଦ୍ଧି ହଉକୁ ନାମର ପ୍ରଭାବେ ସମ୍ପଦ ବିପଦ ସମୟରେ ସେଟା ରହୁ ସମାନ ଭାବରେ ରହୁ ଅର୍ଥାତ୍ ସୁଖ ଦୁଃଖ ଯେଉଁ ଆସୁଛି ମୋ ବିଚାରଟା ବଦଳି ନଯାଉ ଆପଣଙ୍କ ପ୍ରତି ଭକ୍ତି ରହୁ ବରଂ କ'ଣ ହଉ ଦିନେ ଦିନେ ବୃଦ୍ଧି ହଉକ ନାମର ପ୍ରଭାବେ ବରଂ ଦିନକୁ ଦିନ ନାମର ପ୍ରଭାବ ସେଇଟା ବୃଦ୍ଧି ହଉ ଆଉ ମୁଁ ଯୁଆଡ଼େ ଯାଏ ପ୍ରଭୁ ମୋର କୌଣସି ଦୁଃଖ ନାହିଁ ଆପଣଙ୍କ ପ୍ରତି ମୁଁ ସେଭଳି ସମର୍ପିତ ହେଇକି ରହିବି ଆପଣଙ୍କର ଭକ୍ତି ମୋ ହୃଦୟ ଭିତରେ ଜାଗ୍ରତ ହେଇକି ରହୁ ଅହେତୁକି ଭକ୍ତି ଏଇଟା ହିଁ ମୋର କାମନା ଅଲଗା ସ୍ୱରୂପ ଗଲେ ମଧ୍ୟ ମୋର ଚିନ୍ତା ନାହିଁ କହିଲେ ପଶୁ ପକ୍ଷୀ ହଏ ଥାକି ସ୍ୱର୍ଗେ ବାହାନୀ ରହେ ପଶୁ ହେଇଯାଏ ପକ୍ଷୀ ହେଇଯାଏ ସ୍ୱର୍ଗକୁ ଯାଇପାରେ ନର୍କକୁ ଯାଏ ଯୁଆଡ଼େ ଯାଉ ମୋ କର୍ମ ହିସାବରେ ମୁଁ ଯୁଆଡ଼େ ଯିବି ଯିବି କିନ୍ତୁ ମୋର ହୃଦୟ ଭିତରେ କେବଳ ଆପଣଙ୍କ ପ୍ରତି ଭକ୍ତି ରହୁ ତବ ଭକ୍ତି ରହୁ ଭକ୍ତି ବିନୋଦ ହୃଦୟ ଭକ୍ତି ଠାକୁର କହୁଛନ୍ତି ମୋ ହୃଦୟ ଭିତରେ ଆପଣଙ୍କ ପ୍ରତି ସେଭଳି ଭକ୍ତି ରହୁ ଆଉ ତାଙ୍କର କ'ଣ ଭକ୍ତି ନାହିଁ ପୂର୍ବରୁ ଆମେ ଶୁଣିଥିଲେ ବା ଶୁଦ୍ଧ ଭକ୍ତ ସିଏ ଭଗବାନଙ୍କ ଧାମରୁ ଆସିଛନ୍ତି ତାଙ୍କର କ'ଣ ନାହିଁ ସାଧୁମାନଙ୍କ ପାଇଁ ଏଇଟା ଏଭଳି ଦେଖାଇଛନ୍ତି ଶିକ୍ଷା ସାଧୁମାନେ ଏଇ ଭାବନାରେ ଭଜନ କରିବେ ମହାପୁରୁଷ ଯେଉଁ ଭାବନାରେ ଏଠି କହିଛନ୍ତି ନ ଧନଂ ନ ଜନଂ ନ ସୁନ୍ଦରୀ କବିତା ବା ଜଗଦୀଶ କାମୟ ମମ ଜନ୍ମନି ଜନ୍ମନିଶ୍ୱରେ ଭଗବତା ଭକ୍ତି ରହିତ୍ୟ ତେଣୁ ମହାପ୍ରଭୁ ଏ ଶିକ୍ଷା ଦେଉଛନ୍ତି ସାଧକମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ଭଜନରେ ଶୃଙ୍ଖଳା ଆଣିବା ପାଇଁ ଭଗବାନଙ୍କ ପ୍ରତି ମନ କିଭଳି ଲାଗିବ ସେ ବିଷୟରେ ଶିକ୍ଷା ଦେଇକି ମହାପ୍ରଭୁ ଏଇ ଆଠଟା ଶ୍ଳୋକ କହିଛନ୍ତି ତେବେ ଏ ଶ୍ଳୋକ ତ ଏଠି ବିଶ୍ରାମ ଦେଉଛେ ଆହୁରି ଅଛି ବହୁତ ଏହା ଉପରେ କହିଲେ ଆହୁରି ଚାଲିବ କିନ୍ତୁ ମୁଁ ଆଜି ମନସ୍ଥ କରିଥିଲି ଆଜି ଏ ଶ୍ଳୋକ ବିଶ୍ରାମ ଦେବା ଆଜି ମୁଁ କହୁଥିଲି ରୁମ୍ରେ ଆଜି ଏ ଶ୍ଳୋକ ବିଶ୍ରାମ ଦିଆଯିବ ବିଚାର କରିଥିଲି ତେଣୁ ଏ ଶ୍ଳୋକରେ ଆମେ ବିଶ୍ରାମ ଦେବା ଆଚାର୍ଯ୍ୟମାନେ ଯାହା କହିଛନ୍ତି ତାକୁ ରଚନା କଲେ ଯାହା କରିଛନ୍ତି ବର୍ଣ୍ଣନା କଲେ ଆହୁରି ଯେଉଁମାନେ ଉନ୍ନତ ଅଧିକାରୀ ସେମାନେ ଆହୁରି ଆଲୋଚନା କରିପାରିବେ ଏହି ଶ୍ଳୋକରେ ତ ବହୁତ ଆଲୋଚନା ହେବ ଏଇ ଯେଉଁ ଭଜନରେ ଏଇ ଭଜନ ବୃତ୍ତରାଷ୍ଟ୍ର ପ୍ରଭୁଙ୍କର ଯେଉଁ ପ୍ରାର୍ଥନା ସେଇଠି ଆହୁରି ଆଲୋଚନା ହୋଇପାରିବ ତେବେ ଯାହା ହେବ ଆମର ଯେତିକି ଆବଶ୍ୟକ ସେଥିରେ ଆମେ ଆଲୋଚନା କରୁଛେ ଆମର ଯେତିକି ଅଧିକାର ଅଛି ୟା ପର ଶ୍ଳୋକମାନଙ୍କର ଯାହା ଅଛି ସେ ଅଧିକାରୀ ଆମେ ନୁହଁ ତେବେ ଆମେ ଆଲୋଚନା କରିକି ଯିବା ଆଗକୁ ଆଗକୁ କେମିତି ଆଲୋଚନା ହେବ କ'ଣ ଆପଣ ଶ୍ରବଣ କଲେ ହିଁ ବୁଝିପାରିବେ ଆମର ଅଧିକାର କେତେ ତାକୁ ଶ୍ରବଣ କଲା ପରେ ହିଁ ଆମେ ବୁଝିପାରିବା। ଆସନ୍ତାକାଲି ପରବର୍ତ୍ତୀ ଶ୍ଳୋକ ଆଲୋଚନା ହେବ। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ ପତ୍ରବନୁଶୀଳ ଗୁରୁଦେବ କି ଅନନ୍ତକୋଟି ବୈଷ୍ଣବ ବୃନ୍ଦ କି ସମ୍ବେଦ ଗୌର ଭକ୍ତ ବୃନ୍ଦ କି ନେତା ଗୌର ପ୍ରମାନନ୍ଦେ ମୁକ୍ତି ମୁକ୍ତି ମୁକ୍ତିର ଅର୍ଥ କ'ଣ କି ଯେଉଁ ପାଞ୍ଚ ପ୍ରକାର ଯେଉଁ ମୁକ୍ତି ରହିଛି ସାରୁପ୍ୟ ସାଯୁଜ୍ୟ ସେଇ ଯେଉଁ ମୁକ୍ତି ସେଇ ମୁକ୍ତି ଚାହୁଁନାହାନ୍ତି। ସେଇଟା ଆମର ତ ଆଲୋଚନା ହେଇଥିଲା ନା ସେଇଟା ପୂର୍ବରୁ ମନେ ନାହିଁ କି ସେଇ ମୁକ୍ତି କଥା କୁହାଯାଇଛି ସେ ମୁକ୍ତି ଚାହୁଁନାହାନ୍ତି। ମୁକ୍ତିର ଅର୍ଥ ସେୟା ମୁକ୍ତି ମାନେ ଭକ୍ତଙ୍କ ପାଇଁ ମୁକ୍ତି ହେଉଛି କୃଷ୍ଣ ପ୍ରେମ ଭଗବାନ ତାଙ୍କୁ ମୁକ୍ତି ଯୋଗାଇଛନ୍ତି ବୃତ୍ତରାଷ୍ଟ୍ର ପ୍ରଭୁଙ୍କୁ ଏଇ ଯେଉଁ ମୁକ୍ତି ଯେଉଁ ପାଞ୍ଚଟା ମୁକ୍ତି ଯେଉଁ ରହିଛି ସେ ମୁକ୍ତି ମଧ୍ୟ ମୋର ମୁକ୍ତି ଦରକାର ନାହିଁ। କାରଣ ମୁକ୍ତିରେ ଯେଉଁ ସୁଖ ଅଛି ସେ ସୁଖ ସେ କହିଲେ ତାଙ୍କ ଟିକାରେ କହିଲେନି କି ମୁକ୍ତିରେ ଯେଉଁ ସୁଖ ଅଛି ସେ ସୁଖକୁ ଗଣି ହେଇଯିବ କୃଷ୍ଣ ପ୍ରେମର ଯେଉଁ ସୁଖ ଅଛି ଅଗଣିତ। ଆପଣ ହେଉଛନ୍ତି ସେଇ କ'ଣ ଆନନ୍ଦର ସାଗର ମୁକ୍ତିରେ ଯେଉଁ ଆନନ୍ଦ ଅଛି ସେ ଆନନ୍ଦକୁ ଗଣି ହେବ କିନ୍ତୁ ଆପଣ ହେଉଛନ୍ତି ଆନନ୍ଦର ସାଗର ତେଣୁ ଆପଣଙ୍କୁ କାହିଁକି ନ ନେବି ଆପଣଙ୍କୁ କାହିଁକି ପ୍ରାପ୍ତ ହେବା ପାଇଁ ଇଚ୍ଛା ନ କରିବି ସେଇଥିପାଇଁ ମୁକ୍ତି ଦରକାର ନାହିଁ ବୋଲି କହିଛନ୍ତି। ମୁକ୍ତି ଶବ୍ଦରେ ସେଇଟା ମୁକ୍ତି ଶବ୍ଦରେ ସେ ଯେଉଁ କ'ଣ ଲିବରେସନ୍ ଯେଉଁ ଅଛି ଆମର ସେ ମୁକ୍ତି ମାନେ ଏଇ ଯେଉଁ ଅଲଗା ସାଯୁଜ୍ୟ ସାରୁପ୍ୟ ଷାଷ୍ଠି ସାଲୁକ୍ୟ ସାମିପ୍ୟ ଏଗୁଡ଼ାକ ସେ ଚାହୁଁ ଭକ୍ତଗଣ ଚାହିଁକି ଚାହେନି ସେ ଦୃଷ୍ଟି ହରେ କୃଷ୍ଣ। ଯୋଗ ଭକ୍ତମାନେ ଯୋଗ କରିପାରିବେ କି ନାହିଁ ପ୍ରଶ୍ନ ଆସୁଛି। ଆଚ୍ଛା ପ୍ରଶ୍ନ ଅଛି ପ୍ରଭୁଙ୍କର ଭକ୍ତମାନେ ଯୋଗ କରିପାରିବେ କି ନାହିଁ ଠିକ୍ ଅଛି। ବର୍ତ୍ତମାନ ମୋର ପ୍ରଶ୍ନ ଯୋଗ କରିବା ଆବଶ୍ୟକ କ'ଣ କୁହ କାହିଁକି ଯୋଗ କରିବା ଉଚିତ ବିଚାର କରୁଛେ ନାହିଁ ହଁ ହେଲା ଯିଏ ବିଚାର କରୁଛି ଯୋଗ କରିବେ କି ନାହିଁ ଯାହା ପାଇଁ ପ୍ରଶ୍ନ ପଚାରୁଛ ତାହେଲେ ଉତ୍ତର କୁହ ଯୋଗ କରିବା ଆବଶ୍ୟକ ବୋଲି କାହିଁକି ଆମେ ବିଚାର କରୁଛେ କୁହ ଶରୀର ଠିକ୍ କରିବା ପାଇଁ ତ ଶରୀରକୁ ଠିକ୍ ରଖିବା ପାଇଁ ଯୋଗ କରୁଛନ୍ତି କିନ୍ତୁ ଆମର ଉଦ୍ଦେଶ୍ୟ କ'ଣ ଆମର ତ ଉଦ୍ଦେଶ୍ୟ ଶରୀରକୁ ଠିକ୍ ରଖିବା ନୁହଁ ଆମର ଉଦ୍ଦେଶ୍ୟ ହେଉଛି ଆତ୍ମାର କଲ୍ୟାଣ କରିବା ତେଣୁ ଯଦି ଜଣେ ଶରୀରକୁ ଠିକ୍ ରଖିବା ପାଇଁ ଯୋଗ କରୁଛି ଆମ ଇଏରେ ପ୍ରଭୁପାଦ କହିଛନ୍ତି ଯୋଗର ସିଦ୍ଧି ଯୋଗ ସିଦ୍ଧିର କ'ଣ ସେ ବହି ସିଦ୍ଧିଲାଭର କଥ ଆଧୁନିକ ଯୁଗର ଯୋଗ ଲେଖା ହେଇଛି ଉନ୍ନତ ଯୋଗ ହେଉଛି କୃଷ୍ଣ ଭକ୍ତି ତେଣୁ ଭକ୍ତ ଯେଉଁ ଯୋଗ କରୁଛନ୍ତି ଆମେ ଆଜିକା ସ୍ଥିତିରେ କାହାକୁ ମନା ବି କରିପାରିବାନି ମନା କଲେ କହିବି ଇଏ ମନା କରୁଛି। ପ୍ରଭୁପାଦ କ'ଣ କହିଛନ୍ତି ଦେଖ ପ୍ରଭୁପାଦ କହିଛନ୍ତି ସେ ଯଦି ଆମକୁ ପଚାରିବେ ତାହେଲେ ଆମେ ପ୍ରଭୁପାଦଙ୍କ କଥା କହିବୁ ପ୍ରଭୁପାଦ ମନା କରିଛନ୍ତି ଯଦି ଆମକୁ ପଚାରିବେ ଆମେ ଯଦି କହିବୁ ନା ତୁମ ମତ କ'ଣ କୁହ ତାହେଲେ ଆମେ ନିଶ୍ଚିତ କମ୍ପ୍ରମାଇଜ୍ କରି କହିବୁ ନଚେତ ଆମକୁ ଖରାପ ହେଇଯାଉଛି ସେ ଦୃଷ୍ଟିରୁ ନହେଲେ କହି ଇଏ କହିହେଉଛି ହେଉଛି ଠିକ୍ ଯୋଗ କର କିନ୍ତୁ ଗୋଟେ ଜିନିଷ ବିଚାର କରିନା ଅଛି ଯଦି ଯୋଗ କରୁଛନ୍ତି ଶରୀରକୁ ସୁସ୍ଥ ରଖିବା ପାଇଁ ଯଦି ଯୋଗ କରାଯାଉଛି ଠିକ୍ ଅଛି କିଛିଟା କମ୍ପ୍ରମାଇଜ୍ କରାଯାଇପାରେ ଯଦିଓ ଏଇଟା ଷ୍ଟ୍ରିକ୍ଟଲି ମନା ଯେମିତି ଆମେ ସେଦିନ ଶୁଣିଥିଲେ ନା ନାରୀମାନଙ୍କ ସହିତ ବାର୍ତ୍ତାଳାପ କରିବା ଷ୍ଟ୍ରିକ୍ଟଲି ମନା ବ୍ରହ୍ମଚାରୀମାନଙ୍କ ପାଇଁ ପୁରାପୁରି ମନା ଅଛି କିନ୍ତୁ କମ୍ପ୍ରମାଇଜ୍ କରାହେଉଛି ପ୍ରଭୁପାଦ ଯେମିତି କମ୍ପ୍ରମାଇଜ୍ କରିଛନ୍ତି ସେଭଳି ଯେଉଁମାନେ ଯୋଗ କରିବା ପାଇଁ ଆବଶ୍ୟକ ବିଚାର କରୁଛନ୍ତି ଶରୀର ପାଇଁ ଠିକ୍ ଅଛି ଶରୀର ପାଇଁ ଯଦି ଯୋଗ କରୁଛ ତାହେଲେ ସେଇ ତୁଳନାରେ ଭଜନ ସାଧନକୁ ବଢ଼ାଅ ସେଇ ତୁଳନାରେ ସେବା ବୃତ୍ତିକୁ ବଢ଼ାଅ ତେବେ ସେ ଯୋଗଟା କାର୍ଯ୍ୟ କରିବ। କାରଣ ଆମେ ଯୋଗ କରୁଛେ ଶରୀରକୁ ସୁସ୍ଥ ରଖିବା ପାଇଁ ଶରୀର ସୁସ୍ଥ ରହିଲେ ଭଗବାନ ସେବା କରିବା ଏଣେ ଯୋଗ କରୁଥିବା ସାଧନ କରିବାନି ଯୋଗ କରୁଥିବା ଭଜନ କରିବାନି ଯୋଗ କରୁଥିବା ସେବା କରିବାନି ତାହେଲେ ସେ ଯୋଗଟା ଭୟାବହ ଏଇଟା ମୋ ବିଚାର। ଯୋଗ କର ମନା ନାହିଁ ଯୋଗ ଯୋଗ ଯେମିତି ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ କରୁଛ ସେଭଳି ଛଅ ଘଣ୍ଟା ସେବା କର କି ଆଠ ଘଣ୍ଟା ସେବା କର ସେଭଳି ଦୁଇ ଘଣ୍ଟା ଅଧ୍ୟୟନ କର ସେଭଳି ଅଧିକା ନାମ କର ଯୋଗ କରୁଛ ନା ଶରୀର ସୁସ୍ଥ ରଖିବା ପାଇଁ ଶରୀର ସୁସ୍ଥ କାହିଁ ରଖିଲ ଅଧିକା ସେବା କରିବା ପାଇଁ ଅଧିକା ନାମ କରିବା ପାଇଁ ଯଦି ସେଇଟା ନ କଲ ତାହେଲେ ଶରୀର ସୁସ୍ଥ ରଖିଲ କ'ଣ ପାଇଁ ଭୋଗ କରିବା ପାଇଁ ଆଉ ଲୋକ ସାଧାରଣ ଲୋକ ଏକ୍ସରସାଇଜ୍ କରୁନାହାନ୍ତି କି ସେମାନେ ଏକ୍ସରସାଇଜ୍ କରୁଛନ୍ତି ଯୋଗ କରୁଛନ୍ତି ପ୍ରାଣାୟାମ କରୁଛନ୍ତି ସବୁକିଛି କରୁଛନ୍ତି କ'ଣ ପାଇଁ ଶରୀରକୁ ସୁସ୍ଥ ରଖିବା ପାଇଁ କ'ଣ ପାଇଁ ନା ଆମେ ଭୋଗିବୁ। ଭକ୍ତ ଯଦି ସେ ଭାବନାରେ ଯୋଗ କରିବ ବା ସାଧାରଣ ଯଦି ଶିଥିଳ ହେଇଗଲା ଯୋଗ କରିକି ତାହେଲେ ସେଇଟା ତା ପାଇଁ ଉପଯୁକ୍ତ ନୁହେଁ। ଇଏ ହେଉଛି ମୋ ବିଚାର, ତେଣେ ବିଚାର କରିବି। ହରେ କୃଷ୍ଣ। ଆଉ କିଛି ଅଛି? ହରେ କୃଷ୍ଣ। ସେଟା ତ ପ୍ରଭାତ ସେଟା କହିଛନ୍ତି, ସେଟା ପ୍ରଭାତ ଖାଲି ସେତିକି ନାହିଁ, ଆମର ନାମରେ ପ୍ରାଣାୟାମ ଅଛି। ଆମେ ବସି ଯଦି ନାମ କରିବା, ନାମରେ ପ୍ରାଣାୟାମ ଅଛି। ଆମର ପ୍ରଭୁ କହୁଥିଲେ ନା, ତୈଳନାଥ ପ୍ରଭୁ ସବୁବେଳେ କୁହନ୍ତି ନାମରେ ପ୍ରାଣାୟାମ ଅଛି। ଯେଉଁ ପ୍ରାଣାୟାମ କରୁଛନ୍ତି, ଯେଉଁ ନିଶ୍ୱାସକୁ ପୂରକ କରେ ଛକ, ସେ ସବୁ କ'ଣ ଅଛି? ସବୁ କୁମ୍ଭକ ବାବା ତ ଜାଣିଛନ୍ତି ସେ ବିଷୟରେ। ହରିନାମ ସଂକୀର୍ତ୍ତନ ଆମେ ଯେଉଁ ନାମ ଜପ କରୁଛେ ସେଥିରେ ସବୁ ଅଛି। ଆମେ ସେଟା ଅନୁସନ୍ଧାନ କରୁନେ, ବୁଝୁନେ। ହଁ, ମୁଁ ତ ସେୟା କହୁଛି, ଆମକୁ ପଚାରିଲେ ପ୍ରଭୁବାଦଙ୍କ କଥା ହିଁ କହିବୁ। କିନ୍ତୁ ଯଦି କିଏ କହିବ କମ୍ପ୍ରମାଇଜ୍ କରି, କହ କମ୍ପ୍ରମାଇଜ୍ ହେଲେ ଯଦି କରୁଛ ତାହେଲେ ଅଧିକା ସେବା କର, ଅଧିକା ନାମ କର। ଯୋଗ କରୁଛ ସର ପାଇଁ, ସରଟ ଭଗବାନ ସେବା ଲଗା, ତାହେଲେ ଠିକ୍ ଅଛି। ନେଇଯା।